ଆପଣମାନଙ୍କ ପାଇଁ ଯେପରି ମୋ ପାଇଁ ମଧ୍ୟ ଏହା ଏକ ଆଶାଦିତ ସୁଯୋଗର ଅବସର ଅଟେ। ମୁଁ ଚାଲି ଆସିଲି, ମୋତେ ନିହାତି ପକ୍ଷେ ସ୍ୱୀକାର କରିବାକୁ ଅଛି। ମୁଁ ଭଣ୍ଡାମିର ଏକ ଅଂଶକୁ କେବଳ ଖେଳିଥିଲି, ମୁଁ ତ କିଛିଟା ବିଳମ୍ବରେ ଆସିଥିଲି। ମୁଁ କହିଥିଲି ସେଠାରେ ମୁଁ ଯେତେବେଳେ ଉପସ୍ଥିତ ହେବି ଭାଇ ନେଭିଲ ପ୍ରଚାର କରୁଥିବେ, ତେଣୁ ସେ ଶବ୍ଦଟିଏ ବାକ୍ୟକୁ କହିବେ ନାହିଁ, ସେ ତ ଯଥାସମ୍ଭବ ଆଗକୁ ବଢ଼ିଯିବେ। ମୁଁ କବାଟ ନିକଟରେ ଆସି ଯେତେବେଳେ ପହଞ୍ଚିଲି, ବିଲି ମୋତେ କହିଥିଲା, ସେ କହିଥିଲା ଭାଇ ନେଭିଲ ପୂର୍ବରୁ ପ୍ରଚାର କରୁଅଛନ୍ତି, ଆପଣ ଯଥା ସମୟରେ ଆସି ପହଞ୍ଚିଛନ୍ତି। ମୁଁ କହିଥିଲି ଖୁବ୍ ଭଲ କଥା। ମୋର ପାଖକୁ ଚାଲି ଆସିଲେ, ସେ କହିଲେ ମୁଁ ଅଦ୍ୟାବଧି ବଚନ ପ୍ରଚାର କାର୍ଯ୍ୟଟିକୁ ଆରମ୍ଭ କରିନାହିଁ, ମୁଁ ତ କେବଳ ଏକ ପ୍ରକାରେ ଅପେକ୍ଷା କରି ରହିଥିଲି। ତେଣୁ ମୁଁ ଚିନ୍ତା କଲି ଭଲ କଥା, ଏପରି ହୋଇପାରେ। ମୁଁ କହିଲି ଦିନକୁ ଥରଟିଏ କିମ୍ବା ଦୁଇଥର ପ୍ରଚାର କରିବାଟା ଯେ କିପରି କଷ୍ଟକର ବ୍ୟାପାର, ସେ କଥାଟିକୁ ମୁଁ ଜାଣେ। ଏହା ତ ଆପଣଙ୍କୁ ବିଚଳିତ କରି ପକାଇବାର କାରଣ ଅଟେ। ଆମମାନେ ସେ ବିଷୟଟିକୁ ଜାଣୁ, ବିଶେଷତଃ ଆମମାନେ ଯେପରି ଅଟୁ ଠିକ୍ ସେହିପରି ଭାବରେ ସେମାନେ ଯେତେବେଳେ ସଦ୍ୟ ଯୁବକର ଅବସରରେ ଉପସ୍ଥିତ ଅଟନ୍ତି। ଆପଣମାନଙ୍କୁ ତ ଜଣା ସେମାନଙ୍କ ପରି ଯୁବକ ସୁଲଭ ପିଲାମାନଙ୍କ କ୍ଷେତ୍ରରେ ତାହା ଦୀର୍ଘ ସମୟ ଧରି ସ୍ଥିର ହୋଇ ରହେ ନାହିଁ। ତେଣୁ ଭାଇମାନଙ୍କ ପରି ଆମମାନେ ପ୍ରାୟତଃ ଏକତ୍ରିତ ଅଛୁ, ପୁଣି ଆମମାନେ ପ୍ରକାରାନ୍ତରେ କାନ୍ଧକୁ କାନ୍ଧ ମିଳାଇ ରହିଅଛୁ, ପୁଣି ଆମମାନଙ୍କ ହୃଦୟ ଏକତ୍ରିତ ଅଟେ। ଆମମାନଙ୍କର ରାଷ୍ଟ୍ରଗୁଡ଼ିକ ଅଭିଭକ୍ତ ଅଟନ୍ତି, ଯେପରିକି ପରମେଶ୍ୱରଙ୍କ ରାଜ୍ୟ ପାଇଁ ଆମେ ମିଳିମିଶି କାମ କରିପାରୁ। ତତ୍ପରେ ଆପଣମାନଙ୍କ ସହିତ ଆମମାନେ ମିଳିମିଶି ରହିବାକୁ ପସନ୍ଦ କରୁ, ଏହା ଅଟେ। ଏହା ତ ବିରାଟ ସୁଯୋଗ ଅଟେ। ତେଣୁକରି ସେହିପରି କ୍ଷେତ୍ର ପାଇଁ ମୋତେ ଏକ ଛୋଟ କାଟ ପ୍ରସଙ୍ଗ ଯେ ଦିଆଯାଉ, ତାହା ମୁଁ ଈଶ୍ୱରଙ୍କ ନିକଟରେ କେବଳ ନିବେଦନ କରିଥିଲି। କେବଳ ଆରମ୍ଭ କରି ବଢ଼ିବା ନିମନ୍ତେ କୌଣସି ଭିନ୍ନ ଧରଣର ବିଷୟବସ୍ତୁ ପାଇଁ ଗୁହାରି କରିଥିଲି। ମୁଁ ଯେ କ'ଣ କହିବାକୁ ଯାଉଅଛି ସେ ବିଷୟକୁ ମୁଁ ଅଦ୍ୟାବଧି କିଛି ହେଲେ ଜାଣେ ନାହିଁ, ତଥାପି ଆମମାନେ ଆରମ୍ଭ କରି ଦେଇଥିଲୁ। ତତ୍ପରେ ଯେ କୌଣସି ଆଡ଼କୁ ଚାଳନା ଦେଇ ଆମକୁ ସେ କଢ଼ାଇ ନେବେ ତାହା ଉଚିତ ହେବ। ଏହା ସତକଥା ଅଟେ ଯେ ଆମ୍ଭେମାନେ 15 ତାରିଖରୁ ଆରମ୍ଭ କରି ମୁଁ ଆଲାସ୍କାର ଫେୟାର ବ୍ୟାଙ୍କରେ 6 ଦିନର ଏକ ଉପାସନାକୁ ଆରମ୍ଭ କରିବାକୁ ବିଚାର ପୋଷଣ କରିଥିଲି। ମାତ୍ର ଏହି ସମୟରେ ମୁଁ ଯେ ସେଠାରେ ଯାଇ ଉପସ୍ଥିତ ହୋଇପାରିବି ସେପରି ମୁଁ ବିଚାର କରେ ନାହିଁ, ଯେହେତୁ ମୋର ଯିବାକୁ ଥିଲା ପରି ମୋର ଅନ୍ୟ ଏକ ପୂର୍ବର ବନ୍ଦୋବସ୍ତ ବ୍ରିଟିଶ କଲମ୍ବିଆରେ ରହିଅଛି। ତେଣୁ ଏହି ଥରକର ପାଇଁ ମୁଁ ଯେ ସେଠାରେ ଆଦୌ ଉପସ୍ଥିତ ହୋଇପାରିବି ନାହିଁ ସେପରି ମୁଁ ବିଚାର କରେ। ତଥାପି ସେମାନେ ତ ବ୍ୟବସାୟୀମାନଙ୍କ ଦଳର ଖ୍ରୀଷ୍ଟିଆନ ବ୍ୟବସାୟୀମାନଙ୍କର ଏକ ଉପାସନାକୁ ବ୍ୟବସ୍ଥିତ କରିବାକୁ ଚାହାନ୍ତି। ବର୍ତ୍ତମାନ ସମୟ ପାଇଁ ଯେଉଁ ଉପାସନା ଗୁଡ଼ିକୁ ଆଗତ ହେଉଥିବା ଉପାସନା ଗୁଡ଼ିକୁ ଆମମାନେ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଅଛୁ, ସେଗୁଡ଼ିକ ପାଇଁ ମୁଁ ନିଶ୍ଚିତ ରୂପେ ଆପଣମାନଙ୍କ ସକଳ ପ୍ରାର୍ଥନା ପୁଣି ଅଭିରୁଚିକୁ ବାଞ୍ଛା କରେ। ତତ୍ପରେ ମୁଁ ଏକ ନିମନ୍ତ୍ରଣକୁ ପାଇଥିଲି, କିଛି ଦିନ ପୂର୍ବେ କୌଣସି ଏକ ବିଶେଷ ଧରଣର ବିଷୟ ସମ୍ବନ୍ଧରେ ପାଇଥିଲି, ଯାହାକି ମୋତେ ପ୍ରୀତିକର ବୋଲି ଧାରଣା ହେଲା। ତତ୍ପରେ ଏହାରି ମଧ୍ୟରେ ପ୍ରଭୁଙ୍କର ଇଚ୍ଛା ଅଛି କି ନାହିଁ ସେ ବିଷୟକୁ ମୁଁ ଆଦୌ ଜାଣେ ନାହିଁ, ମୋତେ କେବଳ ନିହାତି ପକ୍ଷେ ଅପେକ୍ଷା କରି ରହିବାକୁ ପଡ଼ିବ, ପୁଣି ଜାଣିବାକୁ ପଡ଼ିବ। ବ୍ୟବସାୟୀ ବ୍ୟକ୍ତିଗଣ ଆସନ୍ତା ଜାନୁଆରୀ ମାସରେ ଫୋନିକ୍ସକୁ ଯିବା ପାଇଁ ଲୋଡ଼ିଥିଲେ, ଆଉ ଫୋନିକ୍ସ ଅଞ୍ଚଳର ପ୍ରତିଟି ମଣ୍ଡଳୀକୁ ପ୍ରତ୍ୟେକ ରବିବାର ରାତ୍ରିରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତତ୍ପରେ ଏହା ଉପରେ ସମ୍ମେଳନଟିଏ କରିବା ପାଇଁ ଚାହିଁଥିଲେ, ତାହା ତ ଅତି ଆଦରଣୀୟ ବିଷୟ ରୂପେ ଜଣାପଡ଼ିଲା। ମୋ ପାଇଁ ସେପରି ଧାରଣା ହେଲା, କାରଣ ମଣ୍ଡଳୀ ଗୁଡ଼ିକର ସହିତ କଥାବାର୍ତ୍ତା କରିବା ପାଇଁ ଏହା ମୋତେ ଏକ ସୁଯୋଗ ଦେବ। ତତ୍ପରେ ପ୍ରତ୍ୟେକ ସେବକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ସୁବିଧା ଦେବ। ପ୍ରାୟତଃ ଲୋକମାନେ ବିଚାର କରନ୍ତି, ଯେତେବେଳେ ମୋ ବିଷୟରେ କଥା ଉଠେ ସେମାନେ ବିଚାର ରଖନ୍ତି, ଯେହେତୁ ସଂଗଠନ ଗୁଡ଼ିକର ବିରୁଦ୍ଧରେ ମୁଁ ଏପରି ଭାବେ ଆବଦ୍ଧ ଅଟେ ଯେ ସେମାନେ ବିଚାର କରନ୍ତି। ସଂଗଠନ ଗୁଡ଼ିକର ମଧ୍ୟରେ ରହିଥିବା ଲୋକମାନଙ୍କ ବିରୁଦ୍ଧରେ ମୁଁ ଅଛି, ଯେକୌଣସି ପ୍ରକାର ହେଉ ନା କାହିଁକି ମୁଁ ସେ ପ୍ରକାର ବିଷୟ ବିରୁଦ୍ଧରେ ଆଦୌ ନାହିଁ, ମୁଁ ତ ଲୋକମାନଙ୍କର ସପକ୍ଷରେ ଅଟେ। ଏହା ଠିକ୍ ସେପରି ଧରଣର ଏକ ବିଷୟ ଅଟେ, ଯଦି କୌଣସି ଜଣେ ବ୍ୟକ୍ତିଙ୍କୁ ଏକ ଡଙ୍ଗାରେ ନଦୀ ପାର କରି ଏଠାକୁ ଆସୁଥିବାର ଦେଖିଥିଲି, ପୁଣି ସେହି ଡଙ୍ଗାଟିରେ ଏକାଧିକ ସଂଖ୍ୟକ ଛିଦ୍ର ଗୁଡ଼ିକ ରହିଥିଲା, ପୁଣି ମୁଁ ଏହାକୁ ଜାଣିଥିଲି ଆଉ ଜାଣିଥିଲି ଯେ ସେହି ଡଙ୍ଗାଟି ଆହୁଲା ମରାଯାଇ ସେହି ନଦୀରେ ଢଳି ଢଳି ଅନ୍ୟ ପାଇରେ ଯିବାକୁ ଆଦୌ ସମର୍ଥ ନୁହେଁ, ତେବେ ତ ସେ କ୍ଷେତ୍ରରେ ମୁଁ ଚିତ୍କାର କରିଉଠିବି, ପୁଣି ସେହି ଡଙ୍ଗାଟିକୁ ଦୋଷାରୋପ କରୁଥିବି ଯେତେ ଅଧିକ ରୂପେ ମୁଁ ଦୋଷାରୋପ କରିପାରନ୍ତି ସେତିକିଟା ଅଧିକ କରିବି, କିନ୍ତୁ ଡଙ୍ଗାରେ ଉପସ୍ଥିତ ଥିବା ସେ ବ୍ୟକ୍ତିଙ୍କୁ ଆଦୌ ସେଭଳି କହିବି ନାହିଁ। ମୁଁ ତ ଡଙ୍ଗାଟିକୁ ଦୋଷାରୋପ କରୁଥିଲି। ମୁଁ ଜାଣେ ଯେ ଡଙ୍ଗାଟି ଏହାକୁ ଆଦୌ ସୁଧାରିବ ନାହିଁ। ମୁଁ ଜାଣେ ଯେ ସଂଗଠନଟି ଏହାକୁ କଦାପି ସୁଧାରିବ ନାହିଁ। ମାତ୍ର ମୁଁ ଏକଥାକୁ ଜାଣେ ଯେ ଡଙ୍ଗା ମଧ୍ୟ ରହିଥିବା ବ୍ୟକ୍ତି ଜଣକ ଏହାକୁ ସୁଧାରିବେ। ଆପଣ ଯଦି ଇଚ୍ଛା କରି କେବଳ ବାହାରି ଆସନ୍ତି ତେବେ ତାହା ସମ୍ଭବ ହେବ। ବୁଝନ୍ତି ତ, ମାତ୍ର ଏହା ତ ଠିକ ସେପରି ଧରଣର ଏକ ବିଷୟ ପରି ଅଟେ। ଯଦି ଆପଣଙ୍କ ପାଖରେ ଖଣ୍ଡିଏ ପୁରୁଣା ମୋଟର ଗାଡ଼ି ଥିଲା, ପୁଣି ତାହା ଏକ ପର୍ବତ ଉପରକୁ ଚାଳିତ ହୋଇ ଆରୋହଣ କରୁଥିଲା, ପୁଣି ମୁଁ ଜାଣିଥିଲି ଯେ ପାହାଡ଼ର ଅନ୍ୟ ପାଖକୁ ଯାଇ ଆପଣ ତାହାକୁ ଯେତେବେଳେ ତଳକୁ ଓହ୍ଲାଇବାକୁ ଆରମ୍ଭ କରିଥିଲେ, ସେତେବେଳେ ଆପଣଙ୍କ ମୋଟର ଯାନରେ ଯେ ବ୍ରେକ୍ ନଥିଲା, ଏକଥାକୁ ମୁଁ ଜାଣିଥିଲି। ମୁଁ ତ ସେହି ବ୍ୟକ୍ତିଙ୍କ ବିରୋଧୀ କଦାପି ହେବି ନାହିଁ। ମୁଁ ତାଙ୍କ ବିରୋଧରେ ତଥାପି ଚିତ୍କାର କରୁଥିବି। ଏହି ଚିତ୍କାରଟି ତାଙ୍କରି ପାଇଁ ତାଙ୍କର ଅଭିପ୍ରାୟ ନୁହେଁ, ମାତ୍ର ଚିତ୍କାରଟି ତ ସେ ମୋଟର ଯାନ ପାଇଁ ଅଟେ ଯେଉଁରେ ସେ ଅଛନ୍ତି। ସେ ତ ଆଘାତପ୍ରାପ୍ତ ହେବାକୁ ଯାଉଛନ୍ତି, ସେ ଯାନଟିରେ ମଧ୍ୟରେ ଥାଇ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛନ୍ତି। ଆଉ ତାହା ହିଁ ପ୍ରାୟତଃ ସଂଗଠନ ଗୁଡାକର ପାଇଁ ଅଟେ। ମୁଁ ଏପରି ବିଚାର ରଖେ ଯେ ସେହି ବ୍ୟକ୍ତିଗଣ ଯେଉଁମାନେ ସଂଗଠନ ଗୁଡିକ ପ୍ରତି ଅନୁରକ୍ତ, ଯେପରି କି ଏହା ଆପଣାରୁ ପରମେଶ୍ୱର ଅଟନ୍ତି, ପୁଣି ସେମାନେ ଏପରି ବିଚାର ରଖି ପରମେଶ୍ୱର ବଚନକୁ ଅବହେଳା କରନ୍ତି, କେବଳ ସଂଗଠନଟିକୁ ସୁଦୃଢ଼ କରିବା ପାଇଁ ସେମାନେ ତଦ୍ରୁପ କରିଥାନ୍ତି। ଆଚ୍ଛା, ତେବେ ସେମାନେ ତାହାକୁ ଯେ ଯେତେବେଳେ କରନ୍ତି, ମୁଁ ଭୟଭୀତ ଅଟେ ଯେ ସେମାନେ ଏକ ବିରାଟ ଧରଣର ଭୁଲକୁ କରିବାକୁ ଯାଉଛନ୍ତି। ପୁଣି ଏହା ସେପରି ଆଦୌ ନୁହେଁ ଯେ କୌଣସି ବ୍ୟକ୍ତିଗତ ଲୋକଙ୍କ ବିରୁଦ୍ଧରେ ମୋର କୌଣସି ମତାନ୍ତର ରହିଛି, ମାତ୍ର ଏହା ତ ସେହି ଡଙ୍ଗାଟିର ଉଦ୍ଦେଶ୍ୟରେ ଅଟେ ଯେଉଁରେ ସେ ଚଢ଼ି ପାର ହେଉଛନ୍ତି। ବୁଝନ୍ତୁ, ମୁଁ ନିଶ୍ଚିତରେ ଯେ ଏହା କଦାପି ପାର କରାଇ ପାରିବ ନାହିଁ। ସଂଗଠନଟିଏ ଏହାକୁ କଦାପି ଫଳପ୍ରଦ କରିପାରିବ ନାହିଁ, ମାତ୍ର ଯୀଶୁ ହିଁ ସଫଳ କରିବେ। ତେଣୁକରି ଦଦରା ଛିଦ୍ର ବିଶିଷ୍ଟ ଡଙ୍ଗାରୁ କେବଳ ବାହାରି ଆସନ୍ତୁ, ସାଂଗଠନିକ ଡଙ୍ଗାରୁ ଓହ୍ଲାଇ ବାହାରି ଆସନ୍ତୁ। ଶିଓନର ସେହି ସୁରକ୍ଷାର ଡଙ୍ଗା ମଧ୍ୟକୁ ଖ୍ରୀଷ୍ଟ ରୂପୀ ସେହି ପୁରାତନ ଡଙ୍ଗାକୁ, ଯାହାକି ଅଦ୍ୟାବଧି କଦାପି ପର ପାରିରେ ଉଚିତ ସମୟରେ ପହଞ୍ଚିବାକୁ ସଫଳ ହେଲେ ତହି ମଧ୍ୟକୁ ବାହାରି ଆସନ୍ତୁ। ପୁଣି ତାହା ହିଁ ଅଟେ, ବିଚାର କରନ୍ତୁ, ସେ ଲୋକମାନଙ୍କ ପାଖକୁ ଯାଇ କହିବା ନିମନ୍ତେ ଏହା ମୋତେ ଏକ ସୁଅବସରକୁ ପ୍ରଦାନ କରିବ। ବର୍ତ୍ତମାନ ମୁଁ ବିଚାର କଲି ଏପରି ହୋଇପାରେ, ଆଜି ରାତ୍ରି କାଳଟି ଏହା ପ୍ରଭୁ ଭୋଜ ରାତ୍ରି ଅଟେ। ପୁଣି ସେମାନେ ଯେ ବାପ୍ତିସ୍ମର ଏକ କାର୍ଯ୍ୟସୂଚୀକୁ ରଖିଛନ୍ତି, ଏପରି ମୁଁ ଶ୍ରବଣ କରିଥାଏ, ଅନ୍ୟ ଏକ ବାପ୍ତିସ୍ମର କାର୍ଯ୍ୟସୂଚୀକୁ ହାସଲ କରିବାକୁ ଯାଉଅଛନ୍ତି। ପ୍ରଭୁ ଭୋଜ ପାଳନ କରିବାକୁ ମୁଁ ଏଠାକୁ ଆସିବାକୁ ଚାହେଁ। ଗତଥର ମୁଁ ଏହାକୁ ହାତଛଡ଼ା କରିଥିଲି, ଏଠାରେ ଉପସ୍ଥିତ ରହିନଥିବାରୁ ଏହାର ସୁବିଧାକୁ ପାଇନଥିଲି। ତତ୍ପରେ ଏହା ଯେ ପ୍ରଥମ ରବିବାର ଥିଲା ସେ କଥାକୁ ମୁଁ ଜାଣିଥିଲି, ତେଣୁ ଏଠାକୁ ଉପସ୍ଥିତ ରହିବାକୁ ମୁଁ ପ୍ରସ୍ତୁତିକରଣରେ ଲାଗି ପଡ଼ିଲି, ଯେପରିକି ଆଜି ରାତ୍ରିବେଳା ମୁଁ ପ୍ରଭୁ ଭୋଜରେ ଉପସ୍ଥିତ ରହିପାରେ। ଯେହେତୁ ମୁଁ ପ୍ରକୃତରେ ବିଚାର କରେ ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ପାଇଁ ପ୍ରଭୁ ଭୋଜ ଗ୍ରହଣ କରିବାଟା ଏକ କର୍ତ୍ତବ୍ୟ ଅଟେ। ବାଇବଲ ଏପରି କହିଅଛି, ଯଦି ତୁମମାନେ ଏହାକୁ ଗ୍ରହଣ ନ କର ତେବେ ତୁମମାନଙ୍କର ମୋ ସହିତ କୌଣସି ଅଂଶ ନାହିଁ। ପୁଣି ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏହା ଯେ ଅମଳର ସମୟ ଅଟେ, ଏପରି ମୁଁ ବିଶ୍ୱାସ କରେ। ଯଦି ଆମମାନେ ଏହାକୁ ଗ୍ରହଣ ନ କରୁ ତେବେ ତାଙ୍କ ସହିତ ଆମମାନଙ୍କର କୌଣସି ଅଂଶ ନାହିଁ। ତତ୍ପରେ ଯଦି ଅଯୋଗ୍ୟ ରୂପେ ଆମମାନେ ଏହାକୁ ଗ୍ରହଣ କରୁ ତେବେ ତ ଆମମାନେ ଖ୍ରୀଷ୍ଟଙ୍କ ଶରୀରର ପୁଣି ତାଙ୍କର ମୃତ୍ୟୁର ଦୋଷୀ ଅଟୁ। ତେଣୁ ଏହା ଏପରି ଏକ ସ୍ଥାନରେ ଆସି ପହଞ୍ଚେ ଯେଉଁଠାରେ ଏହା ଜଣେ ଖ୍ରୀଷ୍ଟିଆନକୁ ପ୍ରାର୍ଥନା କରୁଥିବାରେ ଲଗାଇ ରଖେ। ଯେତେବେଳେ ସେ ପ୍ରଭୁ ଭୋଜକୁ ଆସେ, ଆମମାନଙ୍କୁ ଭକ୍ତିଭାବକୁ ବହନ କରି ଆସିବାକୁ ଅଛି, ଶାନ୍ତ ଭାବରେ ପବିତ୍ରତାର ସହିତ ଧୀରସ୍ଥିର ସହିତ ଅଗ୍ରସର କରୁଥାଇ ଆମମାନଙ୍କ ସକଳ ପ୍ରକାରର ତ୍ରୁଟି ଦୁର୍ବଳତାକୁ ସ୍ୱୀକାର କରୁଥିବା ଦ୍ୱାରା, ପରସ୍ପର ପାଇଁ ପ୍ରାର୍ଥନା କରୁଥିବା ଦ୍ୱାରା ପ୍ରଭୁ ଭୋଜରେ ସମ୍ମିଳିତ ହେବାକୁ ହିଁ ଅଛି। କେବଳ ସେତିକିଟା ନୁହେଁ, ମାତ୍ର ଆମମାନଙ୍କୁ ଅବଶ୍ୟ ଅନୁଭବ କରିବାକୁ ଅଛି, ଆମମାନଙ୍କ ମଧ୍ୟରେ ଯଦି କେହି ଭାଇ ଅଥବା ଭଉଣୀ ଏ ପ୍ରକାରେ ଅଛନ୍ତି ଯିଏକି କୌଣସି କ୍ଷେତ୍ରରେ ମାର୍ଗରୁ ଟିକେ ଓହରି ଯାଇଛନ୍ତି ବୋଲି ଆମମାନେ ଅନୁଭବ କରୁ, ତେବେ ପ୍ରଭୁ ଭୋଜର ରାତ୍ରିରେ ସେ ବ୍ୟକ୍ତିଙ୍କ ପାଇଁ ଆମମାନେ ହୃଦୟର ନିହାତି ପକ୍ଷେ ଭାରଗ୍ରସ୍ତ ହେବାକୁ ଅଛି, ବିଶେଷତଃ ସେମାନଙ୍କ ସହିତ ଭେଟ ହେବାକୁ ଭାରାକ୍ରାନ୍ତ ହେବାକୁ ଅଛି, ଯେପରିକି ସେମାନେ ଅଗ୍ରସର ହୋଇ ଆସିବାକୁ ସକ୍ଷମ ହେବେ, ପୁଣି ପ୍ରଭୁ ଭୋଜ ଗ୍ରହଣ କରିବେ, ପୁଣି ଜଗତର ସହିତ ଯେପରି ଦୋଷୀ ରୂପେ ବିବେଚିତ ନ ହେବେ, କାରଣ ସେମାନେ ଆମମାନଙ୍କର ଭାତୃଗଣ ଆଉ ଭଗ୍ନୀଗଣ ଅଟନ୍ତି। ବର୍ତ୍ତମାନ ବିଗତ ପ୍ରାୟ କିଛି ସପ୍ତାହ ଧରି, ଦୁଇ କିମ୍ବା ତିନି ସପ୍ତାହ ଧରି, ତିନି ସପ୍ତାହ ହୋଇ ଚାଲିଛି, ମୁଁ ଅଧିକ କିଛି ବାକ୍ୟର ବିଷୟକୁ ପ୍ରଚାର କରିନାହିଁ। ମୁଁ କେବଳ ବିଶ୍ରାମ ଗ୍ରହଣ କରୁଥିଲି, ଯେହେତୁ ମୋ ପାଇଁ ଟିକେ ବିଶ୍ରାମ କରିବା ସମୟ ଏହା ଅଟେ। ବିରାଟ ଧରଣର କାର୍ଯ୍ୟସୂଚୀ ପୂର୍ବରୁ ସେପରି ଅଟେ। ଭାଇ ନେଭିଲ କହିଥିବା ସେହିସବୁ ପୂର୍ବାଭାସ ବିଷୟଗୁଡ଼ିକୁ ଶୁଣୁଥିଲି। ରାଜନୈତିକ ବ୍ୟକ୍ତିଗଣଙ୍କ ମଧ୍ୟରେ ପୁଣି ସେହି ବ୍ୟକ୍ତିଗଣଙ୍କ ମଧ୍ୟରେ ସେହିସବୁ ରହିଛି ଯେଉଁମାନେ କି ସେହିସବୁ ଘଟଣାବଳୀର ବିଷୟକୁ ବୁଝନ୍ତି। ଏକ ପରମାଣୁ ଶକ୍ତିର ଯୁଦ୍ଧ ସମ୍ବନ୍ଧରେ ଯାହାକି ଅତି ନିକଟରେ ଘଟଣା ଅଟେ, ପୁଣି ଡିସେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ଶେଷ ହେବ। ଆଚ୍ଛା, ତେବେ ଏହା ତ ଅପ୍ରେସରେ ତାହା ତ କେବଳ ସଠିକ ବିଷୟ ପରି ଅଟେ। ସେମାନେ ଏହାକୁ ଘୋଷଣା କରିଥିଲେ, ଏହାକୁ ଆରମ୍ଭ କରିସାରିଥିଲେ, ତତ୍ପରେ କେତେକ ସଂଖ୍ୟକ ବୋମା ମାତ୍ରକ, ତତ୍ପରେ ସବୁକିଛି ବ୍ୟବସ୍ଥା ସମାଧାନ ହୋଇଯିବ। ତେଣୁ ରାଷ୍ଟ୍ରଟିଏ ଏକ ଆଣବିକ ଯୁଦ୍ଧର ପ୍ରକୋପକୁ କୌଣସି ପ୍ରକାରେ ସହନ କରି ସୁସ୍ଥିର ରହିପାରେ ନାହିଁ। ଆମେ ଏହାକୁ କୌଣସି ପ୍ରକାରେ ବରଦାସ୍ତ କରି ନପାରୁ, କିନ୍ତୁ ତାହା ଜଣେ ଖ୍ରୀଷ୍ଟିଆନକୁ ଆଦୌ ସତର୍କ କରିପାରେ ନାହିଁ, କିମ୍ବା ଏହା ଜଣେ ଖ୍ରୀଷ୍ଟିଆନକୁ କୌଣସି ପ୍ରକାରେ ସତର୍କ କରିବା ଉଚିତ ନୁହେଁ। ଆମମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସତର୍କ ହୋଇ ରହିବାଟା ଉଚିତ ଅଟେ। ଆମମାନଙ୍କର ପ୍ରଭୁଙ୍କୁ ଆସୁଥିବା ଘଟଣାକୁ ଅପେକ୍ଷା କରିବା ଉଚିତ ଅଟେ। ପୁଣି ଆହେ ବହୁଧା ଏହିସବୁ ଘଟଣାକୁ ଦେଖିଥାଉ, ଏହାକୁ ଟେପ୍ କରିବା ନିମନ୍ତେ ନୁହେଁ, ଏହା ତ ଏଠାରେ କେବଳ ପରିବାରର ନିମନ୍ତେ ଅଟେ। ସେପରି ସ୍ଥଳେ କୌଣସି ଟେପ୍ ନାହିଁ, ତେଣୁ ଆପଣ ଯେ କ'ଣ କହୁଅଛନ୍ତି ସେଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଧ୍ୟାନ ଦେବା ଆଦୌ ପଡ଼େ ନାହିଁ। କୌଣସି ଅନ୍ୟ ଜଣଙ୍କ ପାଖକୁ ଯିବା ପାଇଁ କିମ୍ବା ସେପରି ଧରଣର ଅନ୍ୟାନ୍ୟ କାର୍ଯ୍ୟକୁ କରିବା ପାଇଁ ପଡ଼େ ନାହିଁ। ଏହା ତ କେବଳ ଗୃହସ୍ଥିତ ପଲଗୁଡ଼ିକର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ଅଟେ। ମୁଁ ଯେ କ'ଣ କରିଆସୁଅଛି ସେ ସମ୍ବନ୍ଧରେ ମୁଁ ଆପଣମାନଙ୍କୁ ଅବଗତ କରେ। ମୁଁ ଗୁଣ୍ଡୁଚି ମୂଷା ଶିକାର କରିବାକୁ ଯୋଜନା କରି ଆସୁଅଛି, ପୁଣି ମୁଁ ଆଦୌ ଭଲ ରୂପେ ଶିକାର କରି ଆସୁନାହିଁ। ସେହି ସ୍ଥାନରେ ପ୍ରଚୁର ସଂଖ୍ୟକ ଗୁଣ୍ଡୁଚି ମୂଷା ନାହାନ୍ତି। ପୁଣି ମେଷଗୁଡ଼ାକୁ ଖୋଜିବାକୁ ମୁଁ ଆଲାସ୍କାଟାକୁ ଯାଉଅଛି। ପୁଣି ଏପରି ହୋଇପାରେ ଯେ କେତେକ ବ୍ୟକ୍ତିବିଶେଷ ସେପରି କରିପାରନ୍ତି, ଏକାଧିକ ବ୍ୟକ୍ତି ତାହାକୁ ସମ୍ଭବତଃ କରିପାରନ୍ତି। ଆପଣ ସେହି ଶିକ୍ଷାର କଥାକୁ ଏକ ଟେପ୍ ପରେ କିମ୍ବା ଅନ୍ୟ କୌଣସି ସାଧାରଣ ମାଧ୍ୟମରେ କହିପାରନ୍ତି ନାହିଁ, କାରଣ ଏପରି କେତେକ ବ୍ୟକ୍ତି ସେପରି ସ୍ଥଳେ ଅଛନ୍ତି ଯେଉଁମାନେ ଖୋଜୁଥିବା ବିଷୟକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, କୌଣସି ପ୍ରକାର ସେପରି କରନ୍ତି ନାହିଁ। ତଥାପି ମୁଁ ସବୁବେଳେ ଲକ୍ଷ୍ୟ କରିଥିଲି, ଏହା ତ ସେହିମାନେ ଅଟନ୍ତି ଯେଉଁମାନେ କଦାପି ଖୋଜିବାର କର୍ମରେ ଆଦୌ ବିଶ୍ୱାସ ରଖନ୍ତି ନାହିଁ। ସେମାନଙ୍କୁ କିଛିଟା ଭୋଜନ ଆଣି କେବଳ ଦେଇ ଦିଅନ୍ତି, ପୁଣି ସେଥିରେ ଯେ ସେମାନେ ଅତ୍ୟଧିକ ରୂପେ ସନ୍ତୁଷ୍ଟ ହୋଇପାରନ୍ତି ତାହା ଆପଣମାନଙ୍କୁ ଜଣା। ପୁଣି ଠିକ୍ ସେହି ନାରୀଙ୍କ ପରି ଏକଥା ସେ ମୋତେ କହିଥିଲେ, ଭାଇ ବ୍ରାହ୍ମ, ଆପଣ ଯେ ଠେକୁଆଗୁଡ଼ାକୁ ଶିକାର କରନ୍ତି ସେ ପ୍ରକାର ଅର୍ଥ କରି ଆପଣ ମୋତେ କହିବାକୁ ଚାହାନ୍ତି କି? ମୁଁ କହିଥିଲି, ହଁ ମହାଶୟା, ତାହା ହିଁ। ପୁଣି ବହୁମୂଲ୍ୟ ପ୍ରାଣଟିର ସମ୍ବନ୍ଧରେ ମୁଁ ଏହାକୁ ଆଦୌ କହୁନାହିଁ, ସେ ତ କହିବା ଲାଗି ପଡ଼ିଲେ। ଆଉ ସେ କହିଥିଲେ, ଆରେ ବା, ତାହା ଅତି ଅସହନୀୟ ମନ୍ତବ୍ୟ ଅଟେ, ଆପଣଙ୍କୁ ସେହି ଠେକୁଆଗୁଡ଼ାକୁ ଆଦୌ ଗୁଳିବିଦ୍ଧ କରିବା ଉଚିତ ନୁହେଁ। ଆଉ ତେବେ ତ ନଥିଲା, ସେହି ଋତୁଟି ଅଦ୍ୟାବଧି ଶେଷ ହୋଇନଥିଲା। ସେହି ସମାନ ସ୍ତ୍ରୀଲୋକଟି କହିଥିଲେ, ସେହି ଠେକୁଆଗୁଡ଼ାକରୁ କେତୋଟି ଠେକୁଆ ଆପଣ ମୋ ପାଇଁ ଆଣିଦେବେ କି? ସେ କହିଥିଲେ, ମୁଁ କଦାପି ଖାଇଥିବା ସବୁଠାରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ସେଗୁଡ଼ିକ ଅଟନ୍ତି। ମୁଁ କହିଥିଲି, ଭଲ କଥା, ମୁଁ ଏପରି ଧାରଣା କରେ ଯେ ଯାହାକୁ ସଂସ୍କୃତି ବୋଲି ମୁଁ କହେ ତାହା ଏହା ହିଁ ଅଟେ, ବୁଝନ୍ତି ତ? ତତ୍ପରେ କେହି ଜଣେ କହିଥିଲେ, ଆପଣ କ'ଣ ବୋଲି ଅର୍ଥ ପ୍ରକାଶ କରନ୍ତି? ମୁଁ କହିଥିଲି, ସେ ସ୍ତ୍ରୀ ଲୋକଙ୍କର ଏକ ସଂସ୍କୃତି ରହିଛି। ମୁଁ କହିଲି, ସଂସ୍କୃତିଟି କେତେକଙ୍କର ଅଟେ ଯେଉଁମାନେ ଠେକୁଆଟିଏ ଶିକାର କରିବାକୁ ବିଶେଷ କିଛି ସାହସକୁ ହାସଲ କରିନାହାନ୍ତି, ମାତ୍ର କେହି ଜଣେ ଅନ୍ୟ ବ୍ୟକ୍ତି ତାହାକୁ ଶିକାର କଲା ଉତ୍ତରେ ତାହାକୁ ଭୋଜନ କରିପାରନ୍ତି। ସୁତରାଂ ମୁଁ ଧାରଣା କରେ ତାହା ହିଁ ଯାହା ଅଟେ, ତାହା ହିଁ ଯାହାକୁ ଆପଣମାନେ ସଂସ୍କୃତି କହନ୍ତି। ଆରେ ବା, ମୁଁ ଅଟେ, ମୁଁ ସେପରି କରେ ନାହିଁ, ମୁଁ ଜଣେ ସଂରକ୍ଷଣକାରୀ ଅଟେ, ମୁଁ ହତ କରିବାକୁ କିମ୍ବା ବିନଷ୍ଟ କରି ପକାଇବାକୁ ଆଦୌ ବିଶ୍ୱାସ କରେ ନାହିଁ। ମୁଁ ନିଜର ପୁଅକୁ ଶିକ୍ଷା ଦିଏ, ପୁଣି ସେମାନଙ୍କୁ ସୁଦ୍ଧା ଶିକ୍ଷା ଦିଏ ଯେଉଁମାନେ ମୋ ସହିତ ଶିକାର କରନ୍ତି। କୌଣସି ଦ୍ରବ୍ୟକୁ ଆଦୌ ନିଏ ନାହିଁ ଯେତେବେଳେ ପର୍ଯ୍ୟନ୍ତ ତୁମମାନେ ତାହାକୁ ଭୋଜନ କରିବାକୁ ପସନ୍ଦ କରୁଅଛ, ବୁଝନ୍ତି ତ? ତାହାକୁ ଏକଲା ଛାଡ଼ି ଦିଅ, କେବଳ ଲକ୍ଷ୍ୟ ସାଧିବାକୁ ପକ୍ଷୀଟିଏ ଆଦୌ ମାର ନାହିଁ, ବୁଝନ୍ତି ତ? ତା ଆଦୌ ଯଥୋଚିତ ବ୍ୟବହାର ନୁହେଁ। ଲକ୍ଷ୍ୟଟିଏ ହାସଲ କରିଥିଲେ, ସେଠାରେ ତାହାକୁ ବ୍ୟବସ୍ଥିତ କରିଥିଲେ, ପୁଣି ସେ ଆଡ଼କୁ ଗୁଳିବିଦ୍ଧ କରିଥିଲେ। ଆପଣ ଏକ ଖେଳର ବିଷୟକୁ ଭୋଜନ କରିବାକୁ ଯାଉଛନ୍ତି, କୌଣସି ଏକ ଉଦ୍ଦେଶ୍ୟ ନିମନ୍ତେ ଏହାକୁ ସେଠାରେ ରଖାଯାଇଥିଲା, ପୁଣି ଏହାକୁ ନଷ୍ଟ କରିବାର ଆଚରଣଟି ଯେ କୌଣସି ଅନ୍ୟ ବସ୍ତୁକୁ ନଷ୍ଟ କରୁଥିବାର ବ୍ୟବହାର ଅଟେ, ଏହାକୁ ସେପରି କରିବାଟା ଆଦୌ ଉଚିତ ବିଷୟ ନୁହେଁ। ପଶୁଗୁଡ଼ିକୁ କେବଳ ଲକ୍ଷ୍ୟ ଭେଦ କରିବାର ଆଚରଣଟି ଆଦୌ ଉଚିତ ବିଷୟ ନୁହେଁ। ବନ୍ଧୁଗଣ, ମୁଁ ଯେତେବେଳେ ପର୍ବତମାଳାର ଅଞ୍ଚଳ ମଧ୍ୟକୁ ଚାଲିଯାଏ, ଏହା ତ ଶିକାର କରିବାକୁ ଯାଉଥିବାର କୌଣସି ବିଷୟ ହୋଇନଥାଏ, ବହୁତ ଶେଷ ଯିବାର ବିଷୟ ହୋଇନଥାଏ। ସେଠାରେ ପ୍ରଭୁଙ୍କ ସହିତ ଏକଲା ରହି ସମୟ ବିତାଇବାକୁ ମୁଁ ଯାଇଥାଏ। ଆପଣ ମଧ୍ୟରୁ କେତେକ ଜଣ ଆପଣ ଯଦି ଧ୍ୟାନ ଦେବେ, ମୋର ସର୍ବଶ୍ରେଷ୍ଠ ଅନୁଭୂତି ଯାହାକୁ ମୁଁ ପାଇଛି ତାହା ଏପରି ଅଟେ ଯେ ମୁଁ ଯେତେବେଳେ ଶିକାର କରିବାକୁ ବାହାରକୁ ଚାଲିଯାଏ ସେତେବେଳେ ପରମେଶ୍ୱର ସହିତ ମୁଁ ସାକ୍ଷାତ କରିଥାଏ। ମୋର ସକଳ ଅନୁଭୂତିର ଆଧାରରେ ଥାଇ ସେଦିନ ପ୍ରାତଃକାଳରେ ମୁଁ ଯେଉଁ ଅନୁଭୂତିକୁ ପାଇଥିଲି ସେପରି ଧରଣର ଏକ ଅନୁଭୂତିକୁ ମୁଁ ପୂର୍ବେ କଦାପି ହାସଲ କରିନଥିଲି। ଏଠାରେ ଠିକ୍ ଏହି ସ୍ଥାନରେ ଗୁଣ୍ଡୁଚି ମୂଷା ଶିକାର କରିବାକୁ ଯାଉଥିବା ସମୟରେ ମୁଁ ତାହାକୁ ପାଇଥିଲି। ମୋର ସମ୍ପୂର୍ଣ୍ଣ ଜୀବନରେ ଚିହ୍ନଗୁଡ଼ିକୁ ପୁଣି ଅଦ୍ଭୁତ କର୍ମଗୁଡ଼ିକୁ ପୁଣି ଅନ୍ୟାନ୍ୟ ଅନେକ ପ୍ରକାର ଘଟଣାଗୁଡ଼ିକୁ ମୁଁ ଦେଖିଅଛି, କିନ୍ତୁ ପୂର୍ବେ ମୁଁ ଯାହା କିଛି ଅନୁଭୂତିକୁ ପାଇଥିଲି ସେ ସବୁଠାରୁ ଅଧିକ ଗୁରୁତର ଭାବେ ଏହା ମୋତେ ପ୍ରଭାବିତ କରିଥିଲା। ତେଣୁ ବର୍ତ୍ତମାନ କେବଳ ବିଚାର କରନ୍ତୁ, ସୂର୍ଯ୍ୟୋଦୟ ହେବାର ଠିକ୍ ଅଳ୍ପ ସମୟ ପୂର୍ବେ ବର୍ଷା ହେଉଥିଲା, ପୁଣି ଚାରିଆଡ଼େ ଘନ ବାଦଲ ଭରପୁର ହୋଇ ରହିଥିଲା, ଆଉ ମୋହର ସମ୍ମୁଖରେ ଠିଆ ହୋଇ ରହିଥିବାର ମୁଁ ଦେଖିଲି। ଉପରକୁ ଉଠୁଥିଲା, ପୁଣି କେତେକ ପିଆଲା ସଜା ହୋଇ ରହିଥିବା ଆକୃତିରେ ଏକ ପାହାଡ଼ ଉପରକୁ ଉଠୁଥିଲା, ସେଠାରେ ସଜ୍ଜିତ ଅବସ୍ଥା ରହିଥିଲା। ତିନୋଟି ମେଘଧନୁ ଉଚ୍ଚକୁ ଉଚ୍ଚକୁ ହୋଇ ଉଠୁଥିଲା, ପୁଣି ଅତି ସହଜରେ ଆପଣ କଥାବାର୍ତ୍ତା କରିପାରିଲା ନ୍ୟାୟ ସମସ୍ତ ଅଞ୍ଚଳଟି ଅତିଶୟ ନିସ୍ତବ୍ଧ ହୋଇପଡ଼ିଥିଲା। ତତ୍ପରେ ଏହାର ଅତି ନିକଟକୁ ଚାଲି ଯାଇଥିଲା, ପୁଣି ତାହାକୁ କଥାବାର୍ତ୍ତା କରୁଥିବା ଶୁଣିଲି। ପୁଣି ଯେଉଁ ସମାଚାରଟି ଆପଣମାନେ ଶୁଣୁଛନ୍ତି ତାହା ଯେ ନିରାଟ ସତ୍ୟ କଥା ଅଟେ ସେ କଥାକୁ ଦୃଢ଼ କରିଥିଲେ, ବୁଝନ୍ତି ତ? କହିଥିଲେ ନୂତନ ନିୟମର ଯୀଶୁ ହିଁ ପୁରାତନ ନିୟମର ଜିହୋଭା ଅଟନ୍ତି, ସେ ନିଜର ମୁଖାଟିକୁ କେବଳ ପରିବର୍ତ୍ତନ କରିଥିଲେ। ଆଚ୍ଛା, ତାହାକୁ ଲଗାତାର ଅଧ୍ୟୟନ କରିବାକୁ ମୁଁ ବସି ପଡ଼ିଲି। ମୁଁ ହାସଲ କଲି ଯେ ସେହି ସମାନ ଶବ୍ଦଟି ଯେଉଁଠାରେ ସେ ନିଜର ମୁଖମଣ୍ଡଳକୁ ବଦଳାଇ ଦେଲେ ଗ୍ରୀକ୍ ଭାଷାରେ ରହିଥିବା ସେହି ବାକ୍ୟବଳାଟି ପ୍ରକୃତରେ ତାହା ଅର୍ଥ ପ୍ରକାଶ କରିଥିଲା। ଆପଣଙ୍କ ମୁଖାଟିକୁ ପରିବର୍ତ୍ତନ କରୁଛନ୍ତି, ଏପରି ଭାବାର୍ଥକୁ ପ୍ରକାଶ କରିଥିଲା। ବାସ୍ତବରେ ତାଙ୍କର ପର୍ଦ୍ଦାଟିକୁ ବଦଳାଇଥିଲା ସେପରି ନୁହେଁ, ମାତ୍ର ତାଙ୍କର ମୁଖାଟିକୁ ବଦଳାଇଥିଲା। ତାହା ସେହି ସ୍ଥାନକୁ ଚାଲି ଆସିଲା ଯେଉଁଠାରେ ସେ ରୂପାନ୍ତରିତ ହେଲେ, ବୁଝନ୍ତୁ, ଯାହାର ଅର୍ଥ ସେ ଆପଣାର ପଥକୁ ପରିବର୍ତ୍ତନ କଲେ। ସେ ପରମେଶ୍ୱର ସେହି ଜିହୋଭା ହିଁ ଥିଲେ, ପୁଣି ପରମେଶ୍ୱର ଜିହୋଭା ସ୍ୱୟଂକୁ ଆତ୍ମା ସ୍ୱରୂପରୁ ପରିବର୍ତ୍ତନ କଲେ, ଆଉ ଜଣେ ମାନବ ହେଲେ। ସେ ତ ସେହି ସମାନ ଜିହୋଭା ପରମେଶ୍ୱର ଥିଲେ, ଯାହାର ଅର୍ଥ ସେହି ଜଣକ ପିତା ଥିଲେ, ପୁଣି ଏହି ଜଣକ ପୁତ୍ର ଅଟନ୍ତି, ଅସ୍ତିତ୍ୱରେ ସମାନ ବ୍ୟକ୍ତି ଜଣକ ଅଟନ୍ତି। ଆଉ ତତ୍ପରେ କିପରି ସେ ପ୍ରଚାର କରି କହିବା ନିମନ୍ତେ ମୋତେ କିଛିଟା ବିଷୟକୁ ଦେଲେ, ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ମୁଁ ସେହି ସମାନ ବୃକ୍ଷଟି ନିକଟରେ ଉପସ୍ଥିତ ରହିବାକୁ ଯାଉଅଛି ଯେଉଁଠାରେ ଆଜିର ପ୍ରାତଃକାଳରେ ସୂର୍ଯ୍ୟୋଦୟ ସମୟରେ ଉପସ୍ଥିତ ଥିଲି। ପୁଣି ସେ ଯେ ମୋ ନିକଟରେ ପୁନର୍ବାର ଉପସ୍ଥିତ ହୁଅନ୍ତି ଏପରି ମୁଁ ଭରସା କରେ, ସେ ଉପସ୍ଥିତ ହେବେ ଏପରି ମୁଁ ଭରସା କରେ। ତେବେ କଣ ଯେ କରିବାକୁ ଅଛି ସେ ବିଷୟଟିକୁ ମୁଁ ଯେପରି ଜାଣିପାରେ, ଲୋକମାନଙ୍କ ପାଇଁ ମୋ ହୃଦୟରେ ଏକ ଭାରକୁ ରଖିଅଛି। ଯେହେତୁ ସମୟର ଘଡ଼ିଟି ଯେ ନିକଟତର ହେଉଅଛି ତାହାକୁ ମୁଁ ଯେତେବେଳେ ଦେଖୁଅଛି, ପୁଣି ଲୋକମାନେ ଯେ ଆଦୌ ପ୍ରସ୍ତୁତ ନୁହନ୍ତି ସେ କଥାକୁ ମୁଁ ଯେତେବେଳେ ବୁଝୁଅଛି, ପୁଣି ମୋର ପ୍ରିୟ ବ୍ୟକ୍ତିଗଣ କଣ ଯେ କରିବା କଥା ଆଉ କହିବା କଥା ସେ ବିଷୟଟିକୁ ମଧ୍ୟ ଜାଣୁନଥିବାରୁ ମୁଁ ପାହାଡ଼ର ଉପରକୁ ଯାଉଅଛି। ପୁଣି ସେ ଯେ ମୋତେ କଣ ନିର୍ଦ୍ଦେଶ ଦେବେ ସେ କଥାକୁ ମୁଁ ଯେପରି ଜାଣିବି, ତେଣୁ ମୋ ପାଇଁ ପ୍ରାର୍ଥନାରେ ଲାଗି ରହନ୍ତୁ। ତତ୍ପରେ ମୁଁ ଛାଡ଼ିବାକୁ ଚାହେଁ, ଆସନ୍ତାକାଲିର ଅପରାହ୍ନରେ କିମ୍ବା ମଙ୍ଗଳବାର ଦିନ ପ୍ରାତଃକାଳରେ ମୁଁ ଛାଡ଼ିବାକୁ ଚାହେଁ। ଏହି ଆରାଧନାଳୟରେ ଜଣେ ଭାଇ ଯେତେବେଳେ ଉପସ୍ଥିତ ଅଛନ୍ତି, ସେ ଆଉ ମୁଁ ଆମମାନେ ଉଭୟେ ବ୍ରିଟିଶ କଲମ୍ବିଆ ଅଞ୍ଚଳକୁ ଯିବା ପାଇଁ ଏ ସ୍ଥାନକୁ ଛାଡ଼ୁଅଛୁ। ପୁଣି ପେଣ୍ଟିକଷ୍ଟାଲ ସେବକମାନଙ୍କର ଏକ ଦଳ ସେବକଙ୍କ ସହିତ ମୁଁ ବାହାର ଅଞ୍ଚଳକୁ ଯାଉଅଛି। ଏହି ଯାତ୍ରାର କାର୍ଯ୍ୟକ୍ରମଟି ସାହାଯ୍ୟ ପ୍ରଦାନ କରାଗଲା, ଏହା ମୋତେ ପଇସାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ଦିଏ ନାହିଁ। ସେମାନେ ଯାତ୍ରାର ଖର୍ଚ୍ଚଟିକୁ ସାହାଯ୍ୟ ଦାନ କରିଥିଲେ, ପୁଣି ଜଣେ ମାର୍ଗଦର୍ଶକଙ୍କୁ ମଧ୍ୟ ହାସଲ କରିଥିଲେ, ଆଉ ସେହି ମାର୍ଗଦର୍ଶକ ଜଣକ ପବିତ୍ରାତ୍ମାରେ ଭରପୁର ଥିବା ଜଣେ ପେଣ୍ଟିକଷ୍ଟାଲ ଭାଇ ଅଟନ୍ତି। ତତ୍ପରେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ କରିବାକୁ ମୁଁ କେତେକ ଜଣଙ୍କୁ ହାସଲ କରିଅଛି, କେବଳ ଅନୁସନ୍ଧାନକାରୀ ପୁଣି ସେପରି କିଛି ବ୍ୟକ୍ତି ସେମାନେ ଅଟନ୍ତି, ଯେଉଁମାନେ କି ଏହି ଟେପ୍ ଗୁଡ଼ିକ ମାଧ୍ୟମରେ ବୁଝିଛନ୍ତି ଯେ ସବୁ ଟେପ୍ ବାହାରକୁ ପ୍ରେରିତ ହୋଇଥିଲା, ତଦ୍ୱାରା ଆଲୋକଟି ଦେଖିଛନ୍ତି। ପୁଣି ଯୀଶୁଖ୍ରୀଷ୍ଟ ନାମରେ ମୁଁ ସେମାନଙ୍କୁ ବାପ୍ତିଜିତ କରେ ବୋଲି ମୋ ନିକଟରେ ପ୍ରକାଶ କରିଛନ୍ତି। ତତ୍ପରେ ବ୍ରିଟିଶ କଲମ୍ବିଆର ସେବକୀୟ ସଂଘର ମୁଖ୍ୟ ବ୍ୟକ୍ତିଙ୍କୁ ମୁଁ ଆସନ୍ତା ଶନିବାର ଦିନ ସନ୍ଧ୍ୟାକାଳରେ ବ୍ରିଟିଶ କଲମ୍ବିଆସ୍ଥ ଡୋସନ୍ କ୍ରିଜ୍ର ପଏଣ୍ଟ ଲଜ୍ରେ ଭେଟିବାକୁ ଯାଉଛି। ପୁଣି ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜିତ ହେବାକୁ ସେ ଖିଜିତ ପୁଣି ତୃଷିତ ହେଉଛନ୍ତି। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ ବନ୍ଧୁଗଣ, ଏହା ତ ସର୍ବୋପରି ଖୋଜୁଥିବାର ବିଷୟଟି କଦାପି ନୁହେଁ, ମୁଁ ଏହି ମାର୍ଗଦର୍ଶକଙ୍କୁ ବାପ୍ତିତ କରିବାକୁ ଚାହେଁ। ତତ୍ପରେ ଏହି ଅଭିଯାନର ସମୟରେ କେତେ ଜଣ ପ୍ରଚାରକ ମୋ ସହିତ ଯାତ୍ରା କରନ୍ତି, ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିତ କରିବାକୁ ଚାହେଁ। ଆପଣମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ବୁଝନ୍ତି ତ, ଯାହାକି ସତ୍ୟ କଥା ଅଟେ ଏହାକୁ ମୁଁ ଜାଣେ। ପରମେଶ୍ୱରଙ୍କୁ ଦର୍ଶନ କରିବାକୁ ମୋର ହୃଦୟରେ ତୃଷା ପୁଣି କ୍ଷୀରର ଆତୁରତା ଅଟେ। ପୁଣି ଏଥିପୂର୍ବେ କି ଆମମାନେ ବଚନ ମଧ୍ୟକୁ ପଦାର୍ପଣ କରୁ, ମୁଁ ଆପଣମାନଙ୍କର ଅଧିକ ସମୟକୁ ଆଦୌ ନେବି ନାହିଁ। କେବଳ ଧର୍ମଶାସ୍ତ୍ର ମଧ୍ୟରୁ ଏକ ଛୋଟକାଟ ବିଷୟକୁ ଶିକ୍ଷା ଦେବି, ଯେତେବେଳେ ପର୍ଯ୍ୟନ୍ତ ଆମମାନେ ସେପରି ଏକ ସ୍ଥାନରେ ଆସି ପଦାର୍ପଣ କରିନାହୁଁ, ଅର୍ଥାତ୍ ପ୍ରାର୍ଥନା କରୁଥିବା ଯୋଗୁଁ ଆମମାନେ କେଉଁ ସ୍ଥାନକୁ ଗମନ କରିପାରୁ ତାର ସନ୍ଧାନ ପାଇପାରୁ, ପୁଣି ଲାଭ କରୁଅଛୁ। ଏଠାରେ ଯେ କେହି ଜଣେ ବ୍ୟକ୍ତି ଠିଆ ହୋଇଅଛନ୍ତି ଏପରି ମୁଁ ବିଶ୍ୱାସ କରେ, ମୁଁ ଅକ୍ଷମ ଅଟେ, ମୋତେ କ୍ଷମା କରି ଦିଅନ୍ତୁ। କେହି ଜଣେ ବ୍ୟକ୍ତି ଟିକେ ନିକଟକୁ ଆସି ଏହାକୁ କହିଥିଲେ କି ଭାଇ ଜଣକ ଯେ କ'ଣ କହିଥିଲେ ତାହାକୁ ମୁଁ ସୁସ୍ପଷ୍ଟ ରୂପେ ଶୁଣିଲି ନାହିଁ। ତାଙ୍କ ଶିଶୁ ସନ୍ତାନଟିକୁ ସମର୍ପଣ କରିବାକୁ କହନ୍ତି କି? ମୋର ଭାଇ ନିଶ୍ଚିତ ରୂପେ। ମହାଶୟ ହଁ, ଆପଣଙ୍କର ଶିଶୁ ସନ୍ତାନକୁ ସିଧାସଳଖ ଏଠାକୁ ନେଇ ଆସନ୍ତୁ, ତାହାକୁ ସମ୍ପାଦନ କରିବା ନିମନ୍ତେ ଆମମାନେ ଆନନ୍ଦିତ ହେବୁ। ବର୍ତ୍ତମାନ ମୁଁ ଏଥିରେ ବିଶ୍ୱାସ କରେ, ସୁତରାଂ ସେମାନେ ଏଠାକୁ ଆସି ପାଇବା ପୂର୍ବେ ମୁଁ ଲୋକମାନଙ୍କୁ ଏହାକୁ ଯେପରି ବୁଝାଇ ପାରନ୍ତି, ପ୍ରାଞ୍ଜଳ ଭାବେ ବୁଝାଇ ଦେଇପାରନ୍ତି। ଭାଇ ଆର୍ନଲ୍ଡ ଭିତରେ ଉପସ୍ଥିତ ଅଛନ୍ତି କି? ରେଡିଓ ଅଛନ୍ତି କି? ରେଡିଓ ଅଛନ୍ତି କି? ଖୁବ୍ ଭଲ କଥା, ଆପଣଙ୍କ ପାଇଁ ଆପଣ ଯଦି ପିଆନୋ ବଜାଇବାକୁ ଚାଲି ଆସିପାରନ୍ତି। ପୁଣି ଅଧିକାଂଶ ବ୍ୟକ୍ତି ଏହି ଛୋଟ ପିଲାମାନଙ୍କୁ ପାଣି ଛିଞ୍ଚାଡୁଅଛନ୍ତି, ପୁଣି ସେମାନେ ଏହାକୁ ଶିଶୁମାନଙ୍କର ବାପ୍ତିସ୍ମ ବୋଲି ପରିଚିତ କରନ୍ତି। ତେଣୁ ଆପଣଙ୍କର ମଣ୍ଡଳୀ ଯଦି ତାହା କରେ ତାହା ତ ଉଚିତ ଅଟେ, କିନ୍ତୁ ଆପଣମାନେ ଧ୍ୟାନ ଦିଅନ୍ତୁ, ସେମାନେ ଯଦି କରନ୍ତି ଏହା ତ ମଣ୍ଡଳୀର ଏକ ବିଧାନ ଅଟେ, ଏହା କଦାପି ଧର୍ମଶାସ୍ତ୍ର ବାଇବଲର ସଙ୍ଗତ ବାପ୍ତିସ୍ମ ନୁହେଁ। ଆପଣମାନଙ୍କର ପାଣିର ଛିଟା ଦେଇ ବାପ୍ତିସ୍ମ ହେବାର ରୀତି ବାଇବଲ କଦାପି ଉତ୍ସାହିତ କରେ ନାହିଁ। କୌଣସି ପ୍ରକାରେ ଧର୍ମଶାସ୍ତ୍ର ବାଇବଲ ଛିଟା ଦାନର ବାପ୍ତିସ୍ମକୁ ଆଦୌ ଉତ୍ସାହିତ କରେ ନାହିଁ। ବାଇବଲରେ କେହି ଜଣେ ହେଲେ ବ୍ୟକ୍ତି କଦାପି ପାଣି ଛିଞ୍ଚା ଯାଇଥିଲେ, ସେମାନେ ସମସ୍ତେ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟ ନାମରେ ଜଳରେ ଡୁବିତ କରାଯାଇ ବାପ୍ତିଜିତ କରାଯାଇଥିଲେ। କିନ୍ତୁ ଜଣେ ଶିଶୁ ସନ୍ତାନ ଏତେବେଳେ ସେମାନେ ନିକଟକୁ ଅଣାଗଲେ ଆଉ ପ୍ରଭୁଙ୍କଠାରେ ସେମାନେ ସମର୍ପିତ ହୋଇଥିଲେ, ସେମାନେ ଶିଶୁ ସନ୍ତାନମାନଙ୍କୁ ଆଣିଥିଲେ ଆଉ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ସମର୍ପଣ କରିଥିଲେ, ସେମାନଙ୍କୁ ଯୀଶୁଙ୍କ କୋଳରେ ଦେଇ ସମର୍ପଣ କରିଥିଲେ। ଭଉଣୀ ଏହା ଠିକ୍ ଅଟେ, ଏହା ଏଠାକୁ ନିଜର ଶିଶୁ ସନ୍ତାନକୁ ନେଇ ଆସନ୍ତୁ। ପୁଣି ଅନ୍ୟ ଯେ କେହି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ନିଜର ଶିଶୁ ସନ୍ତାନଗଣଙ୍କୁ ଧରିଛନ୍ତି ଯେଉଁମାନେ ସେମାନଙ୍କୁ ସମର୍ପଣ କରିବାକୁ ଇଚ୍ଛା ରଖନ୍ତି, ଯଦି ସେମାନଙ୍କୁ ସମର୍ପଣ କରିବାକୁ ଆମମାନେ ଆନନ୍ଦିତ ହେବୁ। ଆମମାନଙ୍କର ଛୋଟ ଛୋଟ ଶିଶୁମାନଙ୍କ ନିମନ୍ତେ ଆମମାନେ ଏହାକୁ ଉପାସନାର ସମୟରେ ଉତ୍ସର୍ଗୀକର ସେବା କାର୍ଯ୍ୟ ରୂପେ ପ୍ରସ୍ତୁତ କରିବାକୁ ଚାହିଁବୁ। ପୁଣି ଯୀଶୁ ପବିତ୍ର ଧର୍ମଶାସ୍ତ୍ରରେ ତାହା ହିଁ କରିଥିଲେ। ପୁଣି ଏଠାରେ ମଣ୍ଡଳୀ ମଧ୍ୟରେ ଆମମାନେ ବିଭିନ୍ନ ଧରଣର ସଂଗଠନର ଏକ ମିଳାମିଶା ସହଭାଗିତାକୁ ହାସଲ କରିଅଛୁ। ସେମାନଙ୍କ ମଧ୍ୟରୁ କେତେକ ଜଣ ପ୍ରୋଟେଷ୍ଟାଣ୍ଟ ଅଟନ୍ତି, କେତେକ କ୍ୟାଥୋଲିକ ଅଟନ୍ତି, ପୁଣି ଏପରି ମଧ୍ୟ କେତେକ ଜିହୁଦି ଏଠାକୁ ଆସିଛନ୍ତି, ଯେଉଁମାନେ କି ରୂଢ଼ିବାଦୀ ଜିହୁଦି ଅଟନ୍ତି। ତାହା ହିଁ ସେହି କାରଣଟି ଅଟେ ଯେ ଆମମାନେ କଠୋର ଭାବେ ଆପଣମାନଙ୍କୁ ସମ୍ମିଳିତ କରିଥିବା ସମ୍ପ୍ରଦାୟ ଇଣ୍ଟର ଡିନୋମିନେସନ ବୋଲି ପରିଚିତ କରାଇଥାଉ। ପୁଣି ଏତେବେଳେ ଯେପରିକି ଆପଣମାନେ ବୁଝି ଯାଇପାରନ୍ତି, ଆମମାନେ ଯତ୍ନ କରିଥାଉ, ଏହି ମଣ୍ଡଳୀର ମଧ୍ୟରେ ଆମମାନେ ପ୍ରୟାସ କରିଥାଉ ଏହାକୁ ଏକ ଧର୍ମଶାସ୍ତ୍ର ସଙ୍ଗତ ମଣ୍ଡଳୀ ରୂପେ ଗଠନ କରିବାକୁ, ପୁଣି କେବଳ ବାଇବଲ ମଧ୍ୟରୁ କହିବାକୁ ଚେଷ୍ଟା କରିଥାଉ। ବାଇବଲ ଯେକୌଣସି ସ୍ଥାନରେ ଯାହା କିଛି ନିର୍ଦ୍ଦେଶ ଦେଇ କହିଥାଏ ଆମମାନେ ତାହାକୁ ବାସ୍ତବରେ ଠିକ୍ ସେହିପରି ଭାବରେ ଅନୁସରଣ କରୁ। ପୁଣି ସର୍ବପ୍ରଥମ ମଣ୍ଡଳୀଟି ଆଉ ସକଳ ଖ୍ରୀଷ୍ଟିଆନ ପୁଣି ଆପଣମାନେ ସେବକଗଣ ଏହାକୁ ସ୍ୱୀକାର କରିବେ ଯେ ଏହା ହିଁ ପ୍ରଥମ ମଣ୍ଡଳୀର ଇତିହାସ ଅଟେ। ଆମମାନେ ସମସ୍ତେ ତାହାକୁ ଜାଣୁ, ଏହା ପ୍ରକୃତରେ ତାହା ଅଟେ ଯାହାକି ଘଟିଥିଲା। ମୁଁ ଜଣେ ଧର୍ମଯାଜକଙ୍କ ସହିତ କଥାବାର୍ତ୍ତା କରୁଥିଲି, ଜଣେ କ୍ୟାଥୋଲିକ ଧର୍ମଯାଜକ ସେ ଥିଲେ, ଯିଏକି ଏଠାରେ ରାଷ୍ଟ୍ର ଠିକ୍ କରରେ ନିକଟ ଅତୀତରେ ବାସ କରୁଥିଲେ। ଆଉ ସେ କହିଥିଲେ, ଶ୍ରୀମାନ ବ୍ରାହ୍ମ ଯେ କହିଥିଲେ ଆପଣଙ୍କର ଅଣ କ୍ୟାଥୋଲିକ କିମ୍ବା ଜଣେ ପ୍ରୋଟେଷ୍ଟାଣ୍ଟ ଅଟନ୍ତି। ମୁଁ କହିଥିଲି ଜଣେ ପ୍ରୋଟେଷ୍ଟାଣ୍ଟ ଅଟେ। ସେ ପଚାରିଥିଲେ, ତେବେ ତ ତୁମ୍ଭେ ଆମକୁ ବିରୋଧ କରିଥାଅ। ମୁଁ କହିଥିଲି, ଆଜ୍ଞା ସେପରି ନୁହେଁ, ମୁଁ କଦାପି ବିରୋଧ କରେ ନାହିଁ, ଲୋକମାନଙ୍କୁ ଆଦୌ ବିରୋଧ କରେ ନାହିଁ। ଏହା ତ ମଣ୍ଡଳୀ ଅଟେ, ଏହା ତ ମଣ୍ଡଳୀର ଧର୍ମ ସିଦ୍ଧାନ୍ତ ଅଟେ ଯାହାକୁ ମୁଁ ବିରୋଧ କରିଥାଏ। ସେ ପଚାରିଥିଲେ, ତେବେ ତ ଆପଣ ଅଟନ୍ତି କି? ଆପଣ ନିଜକୁ ଜଣେ ବ୍ୟାପ୍ଟିଷ୍ଟ କିମ୍ବା ଜଣେ ପ୍ରେସବିଟେରିଆନ ବୋଲି କହି ପରିଚିତ କରନ୍ତି କି? ମୁଁ କହିଲି, ଆଜ୍ଞା ନୁହେଁ, କେବଳ ଜଣେ ଖ୍ରୀଷ୍ଟିଆନ ବୋଲି ପରିଚିତ କରାଏ। ଆଉ ସେ କହିଲେ, ଆଚ୍ଛା ତେବେ ଆପଣଙ୍କ ରୂପରେଖାଟି କେଉଁଠାରୁ, ଆପଣଙ୍କ ଧର୍ମ ଶିକ୍ଷା ରୂପରେଖାଟି କେଉଁଠାରୁ ଆଗତ ଅଟେ। ମୁଁ କହିଲି, ତାହା ତ ସତ୍ୟତାରୁ ଅଟେ, ଏହାର ଆଧାରଟି ବାଇବଲ ଅଟେ। ଭଲ କଥା, ସେ କହିଥିଲେ ତାହା ତ କ୍ୟାଥୋଲିକ ମଣ୍ଡଳୀର ଇତିହାସ ପୁସ୍ତକ ଅଟେ। ଆଉ ମୁଁ କହିଥିଲି, ତାହା ଭଲ କଥା ଅଟେ। ସେହି ପ୍ରେରିତଗଣ କ୍ୟାଥୋଲିକ ଥିଲେ କି? ମୁଁ କହିଥିଲି, ଆଜ୍ଞା ହଁ ତାହା ହିଁ ଅଟେ। ମୁଁ କହିଥିଲି, ଖୁବ୍ ଭଲ କଥା, ତାହା ଯେ ସତ୍ୟ କଥା ଏହାକୁ ମୁଁ ସ୍ୱୀକାର କରୁଅଛି। ସେଥିରେ ମୁଁ କହିଥିଲି, ତେବେ ଆପଣମାନେ ମଧ୍ୟ କାହିଁକି ଧର୍ମଶାସ୍ତ୍ର ଶିକ୍ଷା ସହିତ ସମତୁଲ ହୋଇ ରହନ୍ତି ନାହିଁ? ସେ କହିଥିଲେ, ଆପଣ ବୁଝନ୍ତୁ, ସେମାନେ ଯେକୌଣସି ସମୟରେ ଇଚ୍ଛା କରନ୍ତି ସେହି ମୁହୂର୍ତ୍ତରେ ଧର୍ମଶାସ୍ତ୍ର ଶିକ୍ଷାବଳୀକୁ ମଣ୍ଡଳୀ ଯେ ପରିବର୍ତ୍ତନ କରିପାରେ, ସେହି ଅଧିକାର ସାମର୍ଥ୍ୟକୁ ଈଶ୍ୱର ମଣ୍ଡଳୀକୁ ଦେଇଛନ୍ତି। ଆଚ୍ଛା ତେବେ, ମୁଁ କହିଲି, ତେବେ ତ ଆପଣମାନେ ଏହାକୁ ବଦଳାଇଛନ୍ତି। ପୁଣି ଆଜିକାଲି ଆପଣମାନେ ଯାହା କିଛି ହାସଲ କରିଛନ୍ତି ତାହା ହିଁ ଆପଣମାନେ ଏହା ସମୟରେ ପାଇଛନ୍ତି ନୁହେଁ କି? ସେ କହିଲେ, ମହାଶୟ ତାହା ହିଁ। ମୁଁ କହିଥିଲି, ତେବେ ତ ମୁଁ କିଛିଟା କଥାକୁ ପଚାରିବାକୁ ଚାହେଁ। ତେବେ ତ ଏହା ସହିତ ଖ୍ରୀଷ୍ଟ ଆଦୌ ସନ୍ତୁଷ୍ଟ ହୋଇ ନ ପାରନ୍ତି, ଯେହେତୁ ସର୍ବପ୍ରଥମ ମଣ୍ଡଳୀ ଉପରେ ସେ ପବିତ୍ର ଆତ୍ମାଙ୍କୁ କୁଣ୍ଡାଳି ଯାଇଥିଲେ, ଆଉ ସେମାନେ ପୀଡ଼ିତମାନଙ୍କୁ ସୁସ୍ଥ କରିଥିଲେ, ପୁଣି ମୃତକୁ ଉତ୍ଥିତ କରିଥିଲେ, ଆଉ ଭୂତମାନଙ୍କୁ ଛଡ଼ାଇଥିଲେ, ପୁଣି ମହତ୍ ଶକ୍ତିଶାଳୀ ଆଶ୍ଚର୍ଯ୍ୟଜନକ କର୍ମକଳାପ ସାଧନ କରିଥିଲେ। ସେହି ସର୍ବପ୍ରଥମ କ୍ୟାଥୋଲିକ ମଣ୍ଡଳୀର ଧର୍ମ ସିଦ୍ଧାନ୍ତ ଅଧୀନରେ ସେସବୁ ସାଧନ କରିଥିଲେ, ଆଉ ସେମାନେ ଧର୍ମ ସିଦ୍ଧାନ୍ତକୁ ପରିବର୍ତ୍ତନ କରାତରେ ଏହିସବୁ କାର୍ଯ୍ୟକୁ କ୍ୟାଥୋଲିକ ମଣ୍ଡଳୀର କଦାପି ଦୃଷ୍ଟିଗୋଚର ହୋଇନାହିଁ। ବର୍ତ୍ତମାନ ଆସନ୍ତୁ ପଛକୁ ଫେରିଯିବା, ପୁଣି ମୂଳ କ୍ୟାଥୋଲିକ ଟିଏ ହୋଇଯିବା। ଆସନ୍ତୁ ପଛକୁ ଫେରିଯିବା, ପୁଣି ବାଇବଲ ଯାହା କିଛି ପ୍ରକାଶ କରିଥିଲା, ପୁଣି ସେମାନେ ଯେ କଣ କରିଥିଲେ, ଯେପରି ଭାବେ ବାଇବଲ ଇଙ୍ଗିତ କରିଥିଲା ତଦ୍ରୂପ କର୍ମ କରିବା। ଖ୍ରୀଷ୍ଟ ସେହି ପ୍ରେରିତମାନଙ୍କ ସହିତ ଚଲାବୁଲା କରିଥିଲେ। ହେ ବନ୍ଧୁଗଣ, ତାହା ହିଁ କାରଣଟି ଅଟେ। ଅର୍ଥାତ୍ କୌଣସି ମଣ୍ଡଳୀକୁ ଆମମାନେ କଦାପି ଦୋଷାଭୋଗ କରିନଥାଉ, ମଣ୍ଡଳୀ ମଧ୍ୟସ୍ଥିତ କୌଣସି ସଦସ୍ୟଙ୍କୁ ଦୋଷୀ କରିନଥାଉ। ମାତ୍ର ବାଇବଲ ଯେପରି କହିଥିଲା, ଆସନ୍ତୁ ଠିକ୍ ସେହିପରି ଭାବେ ଏହାକୁ ସୁରକ୍ଷା କରି ରଖିବା। ପୁଣି ବାଇବଲ ମଧ୍ୟରେ ସେପରି ସ୍ଥଳେ କେହି ଜଣେ ଶିଶୁ ସନ୍ତାନ କଦାପି ବାପ୍ତିଜିତ ହୋଇନଥିଲା, କେହି ଜଣେ ହେଲେ ଶିଶୁ ସନ୍ତାନ କୌଣସି କ୍ଷେତ୍ରରେ କଦାପି ପାଣିର ଛିଟାକୁ ପ୍ରଦାନ କରାଯାଇଥିଲା। ବାଇବଲର କୌଣସି ଅଧ୍ୟାୟରେ ସେ ପ୍ରକାର କଦାପି କରାଯାଇ ନଥିଲା, କିନ୍ତୁ ଏହି ସ୍ଥାନରେ ଏପରି ଅଟେ, ଯାହାକି ବାଇବଲ ମଧ୍ୟରେ ଅବସ୍ଥାନ କରି ରହିଅଛି। ତାହା ଏପରି କହିଥିଲା, ସେମାନେ ସାନ ସାନ ପିଲାଙ୍କୁ ଯୀଶୁଙ୍କ ନିକଟକୁ ଆଣିଥିଲେ, ଯେପରି ସେ ଆପଣା ହସ୍ତକୁ ସେମାନଙ୍କ ଉପରେ ରଖନ୍ତି, ଆଉ ସେମାନଙ୍କୁ ଆଶୀର୍ବାଦ କରନ୍ତି। ଆଉ ସେ କହିଥିଲେ, ସାନ ପିଲାମାନଙ୍କୁ ମୋ ପାଖକୁ ଆସିବାକୁ ଦିଅ, ପୁଣି ସେମାନଙ୍କୁ ମନା ନ କର, କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର ଅଟେ, ଆଉ ତାହା ପ୍ରକୃତରେ ସତ୍ୟ କଥା ଅଟେ। ସେହି ହେତୁରୁ ଆମମାନେ ସାନ ସାନ ପିଲାମାନଙ୍କୁ ତାଙ୍କ ନିକଟକୁ ଆଣିଥାଉ, ପୁଣି ମାଙ୍କର କୋଳରୁ ସେମାନଙ୍କୁ ଗ୍ରହଣ କରିନେଉ, କିମ୍ବା ବାପାଙ୍କ କୋଳରୁ ସେମାନଙ୍କୁ ଗ୍ରହଣ କରିନେଉ, ଆମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କରିଥାଉ, ପୁଣି ଉତ୍ସର୍ଗୀକରଣ ସହିତ ସେମାନଙ୍କୁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରିଥାଉ, ବିଶ୍ୱସ୍ତର ପ୍ରଗାଢ ଭରସା ସେମାନଙ୍କୁ ଉତ୍ସର୍ଗିତ କରିଥାଉ। ମୋହର ବାଳକଗଣ, ଅଦ୍ୟାବଧି ମୋହର ସୁଦ୍ଧା ଦୁଇଜଣ ଶିଶୁ ସନ୍ତାନ ଅଛନ୍ତି, ଯେଉଁମାନେ ଅଦ୍ୟାବଧି ବାପ୍ତିଜିତ ହୋଇନାହାନ୍ତି, ଯେହେତୁ ଏହି କିଛି ଦିନ ହେଲା ସେମାନେ ଉତ୍ସର୍ଗୀକୃତ ହୋଇଛନ୍ତି। ମହିମାରେ ମୋହର ଆଉ ଜଣେ ଶିଶୁ ସନ୍ତାନ ରହିଅଛି, ଯିଏକି କେବଳ ଉତ୍ସର୍ଗୀକୃତ ହୋଇଥିଲା, ମାତ୍ର ବାପ୍ତିଜିତ ହୋଇନଥିଲା, କାରଣ ପାପର ମୋଚନ ନିମନ୍ତେ ବାପ୍ତିସ୍ମଟି ଦରକାରୀ ଅଟେ। ବୁଝନ୍ତୁ, ଆପଣମାନେ ଯେ ପାପ ସ୍ୱୀକାର କରିଛନ୍ତି ତାହାକୁ ପ୍ରଦର୍ଶନ କରିବା ନିମନ୍ତେ ତଦ୍ରୂପ ଅଟେ। ପୁଣି ଯାହା ପାଇଁ ମନ ପରିବର୍ତ୍ତନ କରାଯାଏ, ସେପରି ଧରଣର କୌଣସି ପାପକୁ କେହି ଜଣେ ଶିଶୁ ସନ୍ତାନ କଦାପି କରିନାହାନ୍ତି। ଏହା ତ ଏକ କୋମଳମତୀ ଶିଶୁଟିଏ ଅଟେ, ଏଠାରେ ଏହି ପୃଥିବୀ ପୃଷ୍ଠରେ କେବଳ ଜନ୍ମଗ୍ରହଣ କରିଅଛି, ଏହି ଧରାପୃଷ୍ଠକୁ ଆସିବା ପାଇଁ ତାହାର ଆପଣାର କିଛି ହେଲେ ସାମର୍ଥ୍ୟ ନାହିଁ। ବୁଝନ୍ତୁ, ପୁଣି ଏହା କୌଣସି ପ୍ରକାରର ପାପକୁ କରିନାହିଁ। କୃଷକଠାରେ ଯୀଶୁଖ୍ରୀଷ୍ଟ ଯେତେବେଳେ ମୃତ୍ୟୁଭୋଗ କଲେ, ସେ ଜଗତ ସକଳ ପାପକୁ ବହି ନେବା ନିମନ୍ତେ ମୃତ୍ୟୁଭୋଗ କଲେ। ମନ ପରିବର୍ତ୍ତନ କରିବା ପାଇଁ ଏହି ଶିଶୁ ସନ୍ତାନଟି କୌଣସି ପ୍ରକାରର ପାପକୁ କଲା ପର୍ଯ୍ୟନ୍ତ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଏହା ପାଇଁ ପ୍ରାୟଶ୍ଚିତ ସାଧନ କରନ୍ତି, କିନ୍ତୁ ପିତା ଆଉ ମାତା ଉଭୟେ ଅଭିଭାବକଗଣ ବର୍ତ୍ତମାନ ଶିଶୁ ସନ୍ତାନଟିକୁ ନେଇ ଆସିବା ପାଇଁ ଅଧିକାର ରଖିଛନ୍ତି। ପୁଣି ଈଶ୍ୱରଙ୍କ ଦ୍ୱାରା ଯେଉଁ ଶିଶୁଟିକୁ ସେମାନଙ୍କୁ ଦାନ କରାଯାଇଥିଲା, ତାହାକୁ ପରମେଶ୍ୱରଙ୍କ ନିକଟରେ ପୁନର୍ବାର ପ୍ରଦାନ କରିଦେବା ପାଇଁ ସେମାନଙ୍କୁ ଉତ୍ସର୍ଗ କରିବାକୁ ହିଁ ଅଛି। ମନ୍ଦିର ମଧ୍ୟ ରହିଥିବା ହାନ୍ନା ସେ ତ ପ୍ରତିଜ୍ଞା କରାଯାଇଥିଲେ, ସେ ଜଣେ ବନ୍ଧିଆ ସ୍ତ୍ରୀ ଲୋକ ଥିଲେ, ସେ ବୃଦ୍ଧା ହୋଇସାରିଥିଲେ, ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ସେ ବେଦୀ ନିକଟରେ ଏପରି ପ୍ରଗାଢ଼ ଭକ୍ତିର ସହିତ ପ୍ରାର୍ଥନା କରୁଥିଲେ ଯେ ପରିଶେଷରେ ମନ୍ଦିରର ଯାଜକ ତାଙ୍କ ପାଖକୁ ଚାଲି ଆସିଥିଲେ, ପୁଣି ସୁରାପାନକାରିଣୀ କହି ତାଙ୍କୁ ଦୋଷାରୋପ କରିଥିଲେ। ସେ ତ ଚିତ୍କାର କରୁଥିଲେ ଆଉ ବେଦୀ ସମ୍ମୁଖରେ କାନ୍ଦୁଥିଲେ, ତାଙ୍କୁ ପୁତ୍ର ସନ୍ତାନଟିର ଅଧିକାର ହେବା ପାଇଁ ସେ ଈଶ୍ୱରଙ୍କଠାରେ ବିହଳିତ ହେଉଥିଲେ। ଆଉ ସେ କହିଥିଲେ, ହେ ପରମେଶ୍ୱର, ଆପଣ ମୋତେ ପୁତ୍ର ସନ୍ତାନ ଯଦି ପ୍ରଦାନ କରିବେ, ତେବେ ମୁଁ ତାହାକୁ ଆକୁଣ୍ଠିତ ଚିତ୍ତରେ ସିଧାସଳଖ ଏହି ମନ୍ଦିରକୁ ନେଇ ଆସିବି, ପୁଣି ତାକୁ ଆପଣଙ୍କୁ ପ୍ରଦାନ କରିବି। ମାତାଗଣ, ଆପଣମାନେ ନିଜ ନିଜର ସନ୍ତାନଗଣକୁ ପାଇଥିବାର ପନ୍ଥାତି ତାହା ହିଁ ଅଟେ। ପରମେଶ୍ୱର ଆପଣମାନଙ୍କୁ ଆପଣମାନଙ୍କର ସନ୍ତାନମାନଙ୍କୁ ଦେଇଥିଲେ, ଏହା ତ ଠିକ ସେତିକିଟା ଉଦ୍ଦେଶ୍ୟମୂଳକ ଅଟେ ଯେପରି ଭାବେ ସେ ହାନ୍ନାଙ୍କୁ ତାଙ୍କର ସନ୍ତାନଟିକୁ ଦାନ କରିଥିଲେ। ତତ୍ପରେ ଆଜିର ରାତ୍ରିକାଳରେ ଆପଣମାନେ ନିଜ ନିଜର ସନ୍ତାନମାନଙ୍କୁ ପରମେଶ୍ୱରଙ୍କ ମନ୍ଦିରକୁ ଫେରାଇ ଆଣୁଛନ୍ତି, ଯେପରିକି ଶିଶୁ ସାମୁଏଲଙ୍କ ପ୍ରତି ହାନ୍ନା ଶ୍ରଦ୍ଧା କରିଥିଲେ, ଉତ୍ସର୍ଗୀକରଣର ଉପାସନା କରିଥିଲେ। ବର୍ତ୍ତମାନ ଆମେମାନେ ଉତ୍ସର୍ଗ କରିଥାଉ, ପୁଣି ପ୍ରାର୍ଥନା ଦ୍ୱାରା ଆପଣଙ୍କର ସନ୍ତାନଟିକୁ ଫେରାଇ ଦେଇଥାଉ। ଅର୍ଥାତ୍ ପରମେଶ୍ୱର ଆପଣଙ୍କୁ ସେ ସନ୍ତାନଟିକୁ ଦେଇଥିଲେ, ତାକୁ ଆମେ ତାଙ୍କ ନିକଟକୁ ଫେରାଇ ଦେଇଥାଉ। ତତ୍ପରେ ଆଜି ରାତ୍ରିକାଳରେ ଆପଣମାନେ ନିଜ ନିଜର ସନ୍ତାନଗଣକୁ ପରମେଶ୍ୱର ମନ୍ଦିରକୁ ଫେରାଇ ଆଣୁଛନ୍ତି, ଯେପରିକି ଶିଶୁ ସାମୁଏଲଙ୍କ ପ୍ରତି ହାନ୍ନା କରିଥିଲେ, ଉତ୍ସର୍ଗୀକରଣ ଉପାସନାରେ କରିଥିଲେ। ବର୍ତ୍ତମାନ ଆମେ ଉତ୍ସର୍ଗ କରିଥାଉ, ପୁଣି ପ୍ରାର୍ଥନା ଦ୍ୱାରା ଆପଣମାନେ ସନ୍ତାନଗଣ ଫେରାଇ ଦେଇଥାଉ। ଅର୍ଥାତ୍ ଯେଉଁ ପରମେଶ୍ୱର ଆପଣଙ୍କୁ ସେ ସନ୍ତାନଟି ଦେଇଥିଲେ, ତାଙ୍କୁ ଫେରାଇଥାଉ। ପୁଣି ଆଜିର ରାତ୍ରିକାଳ ଏହି ସାନ ସାନ ବାଳକଗଣ, ପୁଣି ବାଳିକାଗଣ, ଯେଉଁମାନେ କି ଏଠାରେ ଠିଆ ହୋଇଛନ୍ତି, ମୁଁ ପ୍ରାର୍ଥନା କରେ ଯେମାନେ ଭାବାଦିଗଣ ଆଉ ଭାବାଦିଗଣ ସାମୁଏଲଙ୍କ ପରି ହେବେ, ଯେଉଁମାନଙ୍କୁ ଆପଣମାନେ ଫେରାଇ ନେଇଛନ୍ତି, ସେମାନେ ପୁରାତନ ସମୟର ସଦାପ୍ରଭୁଙ୍କ ସନ୍ତାନଗଣ ହୁଅନ୍ତୁ। ବର୍ତ୍ତମାନ କେବଳ ମୁହୂର୍ତ୍ତ ପାଇଁ ସମସ୍ତ ମଣ୍ଡଳ ଯଦି ନିଜ ନିଜର ମସ୍ତକକୁ ଅବରୋଧ କରନ୍ତି, ସର୍ବଦା ଜୀବିତ ରହିଥିବା ପୁଣି ଅନୁଗ୍ରହକାରୀ ପରମେଶ୍ୱର, ଆମ୍ଭେମାନେ ଆପଣଙ୍କର ଅନୁଗ୍ରହ ପୁଣି କରୁଣାର ସିଂହାସନ ନିକଟରୁ ଆସି ଉପସ୍ଥିତ ହେଉ, ଏହି ଅବସର କାଳେ ସେପରି କରୁ। ଆମମାନେ ଚାଲିଗଲା ଉତ୍ତାରେ ଯେଉଁ ପୁରୁଷଟି ଆସୁଅଛି, ତାହାରି ନିମନ୍ତେ ଆପଣଙ୍କର କୃପାସନ ନିକଟକୁ ଆସୁ। ଏହି ଛୋଟ ଛୋଟ ପିଲାଗୁଡାକ ଯେଉଁମାନେ ବେଦୀର ସମ୍ମୁଖରେ ଠିଆ ହୋଇଛନ୍ତି, ପୁଣି ସେମାନେ ଏମାନଙ୍କୁ ଧରି ରହିଛନ୍ତି, ଆଜିର ରାତ୍ରିକାଳରେ କୋଳରେ ଧରା ହୋଇଥିବା ଅବସ୍ଥାରେ ସେମାନଙ୍କ ପିତାଗଣଙ୍କ ଆଉ ମାତାମାନଙ୍କ କୋଳରେ ଧରା ହୋଇ ରହିଛନ୍ତି, ଆସନ୍ତାକାଲି ବଂଶଧର ପାଇଁ ସେମାନେ ବିଜୟଟି ଅଟନ୍ତି। ସେମାନେ ଯେ ଉଚିତ ଧରଣର ଆରମ୍ଭକୁ ସୂତ୍ରପାତ କରିଛନ୍ତି, ଏଥିରେ ନିଶ୍ଚିତ ହେବା ଯୋଗୁଁ ଏହି ମାତାଗଣ ଆଉ ପିତାଗଣ ଏହି ସ୍ଥାନଟିର ଆଡ଼କୁ ଏହି ସନ୍ତାନଗଣକୁ ଉତ୍ସର୍ଗ ନିମନ୍ତେ ଆଣିଛନ୍ତି। ସେମାନଙ୍କର ସାନା ସାନା ପିଲାମାନଙ୍କୁ ଜୀବନଗୁଡ଼ିକୁ ଜୀବିତ ଈଶ୍ୱରଙ୍କ ହସ୍ତରେ ପ୍ରଦାନ କରିବାକୁ ଏଠାକୁ ଆଣିଛନ୍ତି। ହେ ପିତା, ମୁଁ ପୁଣି ପାଓକ ମହାଶୟ ଏଠାରେ ଆଗକୁ ବଢ଼ିଥାଉ ଆଉ ଉତ୍ସର୍ଗୀକରଣର ଏକ ପ୍ରାର୍ଥନାରେ ଏହି ଶିଶୁମାନଙ୍କୁ ଆପଣଙ୍କ ହସ୍ତରେ ସମର୍ପଣ କରିଥାଉ। ହେ ଆମମାନଙ୍କର ପିତା, ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସାନ ସାନ ସେବକଗଣ ନାୟ, ଆପଣ ଯେ ସେମାନଙ୍କୁ ଆଶୀର୍ବାଦ କରିବେ, ଏହା ହିଁ ଆମମାନେ ପ୍ରାର୍ଥନା କରୁ। ଏହି ପୃଥିବୀରେ ସେମାନେ ଯେପରି ଆନନ୍ଦମୟ ଜୀବନଗୁଡ଼ିକ ସହିତ ବାସ କରିବେ, ପୁଣି ଯେପରି ଦୀର୍ଘଜୀବୀ ହୋଇ ରହିପାରନ୍ତି, ପୁଣି ପ୍ରଭୁ ଯୀଶୁଙ୍କର ଆଗମନ କରୁଥିବା ଦୃଶ୍ୟଟି ଯେପରି ଦେଖିପାରନ୍ତୁ, କେବଳ ତାହା ହିଁ ନୁହେଁ, ଏମାନେ ଏକ ଦୀର୍ଘତମ ସ୍ୱାସ୍ଥ୍ୟକର ଆନନ୍ଦମୟ ଜୀବନ ଯେପରି କାଟିପାରନ୍ତି, ପୁଣି ଆପଣଙ୍କର ସେବକ ଯେପରି ହୋଇପାରନ୍ତି, ଆପଣ ସେମାନଙ୍କୁ ଯେପରି ଚାଉଳ ଦେଇପାରନ୍ତି, ଆପଣ ଯେପରି ପ୍ରଚାରକଗଣ, ଗୀତ କାନ କାରିଗଣ, ସୁଷମାଚାର ବାଦକଗଣ, ଦୂରବର୍ତ୍ତୀ ସ୍ଥାନମାନଙ୍କରେ ବାକ୍ୟବାଦକଗଣ ସେମାନଙ୍କୁ ଆସନ୍ତାକାଲି ପାଇଁ କରିଦେଇପାରନ୍ତି, ପୁଣି ଆସନ୍ତାକାଲି ଆସିବା ପରେ ଯେପରି କିଛି ସମୟର ବ୍ୟବସ୍ଥା ଯଦି ରହିଥାଏ, ତେବେ ଏହି ସନ୍ତାନମାନଙ୍କ ମଧ୍ୟରୁ ସେପରି ସେବକଗଣଙ୍କୁ ଉତ୍ପନ୍ନ କରିଦେଇପାରନ୍ତି। ପ୍ରଭୁ ଏହାକୁ ଦାନ କରନ୍ତୁ। ଯେପରି ଉତ୍ତମ ସାଧନର ବିଷୟକୁ ଆମେ ଜାଣିଥାଉ, ଠିକ ସେହିପରି ଭାବେ ଆମେ ସେମାନଙ୍କୁ ଆପଣଙ୍କ ହସ୍ତରେ ଆପଣଙ୍କ ବାକ୍ୟାନୁସାରେ ଯାହାକୁ ଆପଣ ଆମମାନଙ୍କ ପାଇଁ ଛାଡ଼ିଗଲେ, ସେହି ପବିତ୍ର ବାକ୍ୟାଧୀନ କରି ଆମେ ଏହି ଶିଶୁମାନଙ୍କୁ ସମର୍ପଣ ପୂର୍ବକ ଉତ୍ସର୍ଗୀକୃତ କରୁ, ଯାହାକି ବାଇବଲର ଶେଷ ପୁସ୍ତକଟିର ମଧ୍ୟରେ ଏପରି ଲିଖିତ ହୋଇଅଛି, ଯେ କେହି ବ୍ୟକ୍ତି ଏହି ପୁସ୍ତକରୁ କେବଳ ଗୋଟିଏ ମାତ୍ର ବାକ୍ୟକୁ କାଢି ପକାଏ, ପୁଣି ଗୋଟିଏ ମାତ୍ର ବାକ୍ୟକୁ ଏଥିରେ ଯୋଗ କରେ, ପରମେଶ୍ୱର ସେ ବ୍ୟକ୍ତିର ଅଂଶକୁ ଜୀବନ ପୁସ୍ତକରୁ କାଟି ପକାଇବେ। ତେଣୁ ଆମମାନେ ହୃଦୟଙ୍ଗମ କରୁ ଯେ ବାଇବଲ ଈଶ୍ୱରଙ୍କର ଅତି ପବିତ୍ର ପୁସ୍ତକ ଅଟେ, ପୁଣି ଆମମାନେ ଏଥିରେ ଗୋଟିଏ ବାକ୍ୟକୁ ଯୋଗ କରିପାରିବା ନାହିଁ, କିମ୍ବା ଏଥିରେ ଗୋଟିଏ ବାକ୍ୟକୁ ଲୋପ କରିପାରିବା ନାହିଁ। ତେଣୁ କରି ହେ ପିତା, ଆପଣ ଯେପରି ଭାବେ ଆମମାନଙ୍କୁ ଏହାକୁ ଦେଇଥାନ୍ତି ଠିକ୍ ସେହିପରି ନିଖୁଣ୍ଟ ରୂପେ ଆମମାନେ ଏହାକୁ ରଖିଦେଉ। ପୁଣି ଆପଣଙ୍କ ଅନୁଗ୍ରହ ଦ୍ୱାରା ଏହାରି ଉପରେ ଜୀବନଯାପନ କରିବାକୁ ଯତ୍ନ କରୁ। ଏହି ଶିଶୁ ସନ୍ତାନଗଣକୁ ଆମମାନେ ଯେହେତୁ ଉତ୍ସର୍ଗ କରିଥାଉ ପୁଣି ପଛରେ ବିତିସାରିଥିବା ଦିନମାନଙ୍କରେ ସେମାନେ ଯୀଶୁଙ୍କ ନିକଟରେ ସୁଦ୍ଧା ଏପରି ଭାବେ ସେମାନଙ୍କୁ ଆଣିଥିଲେ। ଆଜିର ରାତ୍ରିକାଳରେ ସେ ଏହି ପୃଥିବୀର ଯଦି ଉପସ୍ଥିତ ଥାନ୍ତେ ଏକ ମାନବ ଶରୀର କୃତିରେ ବସ୍ତ୍ର ରହିଥାନ୍ତେ ତେବେ ଏହି ମାତାଗଣ ପୁଣି ପିତାଗଣ ତାଙ୍କର ଚରଣ ତଳେ ଭିଡ଼ ଲଗାଇଥାନ୍ତେ ପୁଣି ସେହି ଶିଶୁ ସନ୍ତାନଗଣକୁ ତାଙ୍କ ପାଖକୁ ଆଣିଥାନ୍ତେ। ତତ୍ପରେ ସେ ଆପଣଙ୍କ ହସ୍ତ ସେମାନଙ୍କ ଉପରେ ରଖିଥାନ୍ତେ ପୁଣି ସେମାନଙ୍କୁ ଆଶୀର୍ବାଦ କରିଥାନ୍ତେ। ଆପଣ ତ ମହାମହିମ ସ୍ଥାନରେ ମହାନ ଈଶ୍ୱରଙ୍କ ସାମର୍ଥ୍ୟର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ହେ ପ୍ରଭୁ ଯୀଶୁ ଆଜିର ରାତ୍ରି ବେଳା ତାହା କରିଛନ୍ତି। ପୁଣି ଆପଣଙ୍କ ସେବକ ରୂପେ ଆମମାନେ ଏହି ମହିମଣ୍ଡଳରେ ଅବସ୍ଥାନ କରି ରହିଅଛୁ। ଆପଣଙ୍କ ଠାରେ ପ୍ରାର୍ଥନା ସହିତ ଆମମାନେ ନିଜ ନିଜର ହସ୍ତଗୁଡ଼ାକୁ ସେମାନଙ୍କ ଉପରେ ରଖୁଛୁ ଯେପରିକି ଆପଣ ସେମାନଙ୍କର ଶିଶୁ ଜୀବନ ଗୁଡ଼ିକୁ ଗ୍ରହଣ କରିବେ ପୁଣି ଆପଣଙ୍କର ଗୌରବ ପାଇଁ ସେମାନଙ୍କୁ ବ୍ୟବହାର କରିବେ। ଯୀଶୁ ଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ନିବେଦନ କରୁ।
Continue to bless her, and may her life be dedicated to you. Amen. All the days. bless you in everything you do. Oh, I just think you're so cute. My girls is getting to be big now, so I just kind of have to. I used to ride them piggyback, but make it almost give me piggyback now. It's a big. Becky especially, great big girl.
Asantu. ମାଥିଉ ପନ୍ଦର ଅଧ୍ୟାୟରୁ ଆମମାନେ ପ୍ରଭୁଙ୍କର ବଚନ ଉପରେ ଯେତେବେଳେ ଧ୍ୟାନ ଦେଉ ତାହାକୁ ଖୋଲିବା କିମ୍ବା ତାହା ପାଞ୍ଚ ଅଧ୍ୟାୟ ଅଟେ ପୁଣି ଆମମାନେ ଏକ ଅଂଶକୁ ପାଠ କରିବୁ ତତ୍ପରେ ଏହି ଅଧ୍ୟାୟରୁ ଏକ ଛୋଟ କାଟ ପ୍ରସଙ୍ଗକୁ ଗ୍ରହଣ କରିବି ଯେପରିକି ପ୍ରଭୁ ଇଚ୍ଛା କରିବେ 15-20 ମିନିଟ ମଧ୍ୟରେ ଏକ ସମାଚାର ପାଇଁ ତାହାକୁ ଗ୍ରହଣ କରିବି ତତ୍ପରେ ମୁଁ ପ୍ରଭୁ ଭୋଜନ ଉପାସନାକୁ ପୁଣି ପଦ ପ୍ରକ୍ଷାଳନର ପର୍ବକୁ ପୁଣି ବାପ୍ତିସ୍ମ ଉପାସନାକୁ ପରିଚାଳନା କରିବି ଯାହାକି ଆମମାନଙ୍କୁ 9:30 ପର୍ଯ୍ୟନ୍ତ କଢ଼ାଇ ନେବ କିମ୍ବା କିଛିଟା ବିଳମ୍ବରେ ଶେଷ କରିବାକୁ ସମୟ ଦେବ ମୁଁ 5:12 ଆରମ୍ଭ କରିବାକୁ ଯାଉଅଛି ଆନନ୍ଦକର ଓ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର ସେହିପରି ତ ସେମାନେ ତୁମମାନଙ୍କ ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଳନା କରିଥିଲେ ତୁମ୍ଭେମାନେ ପୃଥିବୀର ଲବଣ କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ ତେବେ ତାହା କାହିଁରେ ଲବଣତ୍ୱଯୁକ୍ତ ହେବ ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ ତୁମ୍ଭେମାନେ ଜଗତର ଜ୍ୟୋତି ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ କିମ୍ବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ ମାତ୍ର ଦୀପରୁଖ ଉପରେ ରଖନ୍ତି ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକଙ୍କୁ ଆଲୋକ ଦିଏ ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ସେଠାରେ ଲିଖିତ ଥିବା ସେହି ଶେଷ ପଦଟିର ମଧ୍ୟରୁ ମୁଁ ଗୋଟିଏ ବିଷୟବସ୍ତୁକୁ ଉଦ୍ଧୃତ କରିବାକୁ ଚାହିଁବି ଯାହାକି 16 ଅଟେ ସେହି ପ୍ରକାରେ ତୁମମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ ସେହି ପ୍ରକାରେ ତୁମମାନଙ୍କ ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ଧର୍ମଶାସ୍ତ୍ର ବାଇବଲ ମଧ୍ୟରେ ଆମମାନେ ଦୁଇଟି ବିଭିନ୍ନ ଅଂଶରେ ଦୁଇ ଜଣ ବ୍ୟକ୍ତିଙ୍କର କଥନକୁ ଲାଭ କରିଥାଉ ଯେଉଁମାନେ ପାପମୋଚନ ପୁଣି ନ୍ୟାୟ ପ୍ରାୟତର ସମ୍ବନ୍ଧରେ ଆଲୋଚନା କରୁଅଛନ୍ତି ଆଉ ସେମାନେ ମଧ୍ୟରୁ ଜଣେ ପାଉଲ ଥିଲେ ପୁଣି ଅପର ଜଣକ ପିତର ଥିଲେ ସାଧୁ ପାଉଲ ଓ ସାଧୁ ପିତର ଏହି ଦୁଇ ଜଣ ଥିଲେ ପୁଣି ବିଶ୍ୱାସ ଦ୍ୱାରା ଅବ୍ରାହମଙ୍କୁ ପାଉଲ ଧାର୍ମିକତା ପ୍ରାପ୍ତିର ମାନ୍ୟତାକୁ ପ୍ରଦାନ କରୁଥିଲେ ପୁଣି ପିତର ତାଙ୍କୁ ସକଳ କର୍ମ ଦ୍ୱାରା ଧାର୍ମିକ ବୋଲି ଗଣନା କରିଥିଲେ ପିତର କହିଥିଲେ ଯେ ଅବ୍ରାହମ ସକଳ କର୍ମ ଦ୍ୱାରା ଧାର୍ମିକ ବୋଲି ଗଣିତ ହେଲେ ପାଉଲ କହିଲେ ଯେ ତାଙ୍କର ବିଶ୍ୱାସ ଦ୍ୱାରା ଧାର୍ମିକ ବୋଲି ଗଣିତ ହେଲେ ବର୍ତ୍ତମାନ ସେମାନେ ପରସ୍ପରର ମତକୁ ଆଦୌ ବିରୋଧାସ୍ପଦ ରୂପେ ପ୍ରସ୍ତୁତ କରେ ନାହିଁ ସେମାନେ ଉଭୟ ଏହାରି ଉପରେ ଦୁଇଟି ବିଭିନ୍ନ ଦୃଷ୍ଟିକୋଣରେ ଦୃଷ୍ଟିପାତ କରି ଦେଖୁଥିଲେ ପୁଣି ପାଉଲ ତ ଅବ୍ରାହମଙ୍କର ବିଶ୍ୱାସ ସମ୍ବନ୍ଧରେ ଆଲୋଚନା କରୁଥିଲେ ଯାହାକୁ ପରମେଶ୍ୱର ଅବ୍ରାହମଙ୍କ ମଧ୍ୟରେ ଦେଖିଥିଲେ ଆଉ ପିତର ତାଙ୍କ ସକଳ କର୍ମ ଉପରେ ଆଲୋଚନା କରୁଥିଲେ ଯାହାକି ତାଙ୍କର ବିଶ୍ୱାସ ସମ୍ବନ୍ଧରେ କଥାବାର୍ତ୍ତା କରିଥିଲା ତେଣୁ ଏହା ଲିଖିତ ହୋଇଅଛି ବିଶ୍ୱାସ ବିନା ତୁମ୍ଭେ ଆପଣଙ୍କ କର୍ମକୁ ମୋତେ ଦେଖାଅ ପୁଣି ମୁଁ ନିଜର ସକଳ କର୍ମକୁ ବିଶ୍ୱାସ ଦ୍ୱାରା ତୁମକୁ ଦେଖାଇବି ପୁଣି ସେହି ହେତୁରୁ ସେ ଯେ କଣ କହୁଅଛନ୍ତି ତାହାକୁ ପାଉଲ ଲକ୍ଷ୍ୟ କରୁଥିବା ଯୋଗୁଁ ପୁଣି ପରମେଶ୍ୱର ଯେ କଣ ଦେଖିଥିଲେ ତାହାକୁ ଧ୍ୟାନ କରୁଥିବା ଦୃଷ୍ଟିରୁ ସେ ଏହା କହନ୍ତି ଆଉ ମଣିଷ ଜଣେ ଯେ କଣ ଦେଖୁଥିଲେ ପିତର ତାହାକୁ କହୁଥିଲେ ପୁଣି ଏହି କାରଣରୁ ଯଦି ଜଣେ ବ୍ୟକ୍ତିଙ୍କର ବିଶ୍ୱାସ ଅଛି ସେ ଏହାପରି ଆଚରଣ କରିବେ ତାଙ୍କର ଜୀବନଟି ଏହାକୁ ଅନ୍ୟମାନଙ୍କ ନିକଟରେ ପରିଚିତ କରାଇବ ସୁତରାଂ ମୁଁ ଅଗ୍ରସର କରୁଅଛି ତାହାରି ଉପରେ ଆଜିର ରାତ୍ରିବେଳା ପ୍ରଚାର କରି କହିବାକୁ ଇଚ୍ଛା କରେ ସେହି ପ୍ରକାରେ ତୁମମାନଙ୍କ ଆଲୋକ ଲୋକଙ୍କ ସାକ୍ଷାତ ପ୍ରକାଶ ପାଉ ଏହାରି ଉପରେ ପ୍ରଚାର କରି କହିବାକୁ ଯାଉଅଛି ପୁଣି କେବଳ କିଛିଟା ମିନିଟ୍ ପାଇଁ ମୁଁ ଏହି ମଞ୍ଚ ଉପରକୁ କେବଳ ଦେଖାଇବା ଅଭିପ୍ରାୟରେ କିମ୍ବା ଶ୍ରବଣ କରାଯିବା ଅଭିପ୍ରାୟରେ ଆଦୌ ଇଚ୍ଛା ରଖି ଆସିନାହିଁ ତାହା କଦାପି ଉଚିତ ବିଷୟ ହେବ ନାହିଁ କିନ୍ତୁ ଏପରି ହୋଇପାରେ ଈଶ୍ୱର ମୋତେ ସାହାଯ୍ୟ କରୁଅଛନ୍ତି ଆମେ କିଛିଟା ଶବ୍ଦକୁ ସମ୍ଭବତଃ କହିପାରିବା କୌଣସି ବିଷୟବସ୍ତୁ ଉପରେ ଆଲୋକପାତ କରିପାରିବା ଯାହାକି ଆମମାନଙ୍କୁ ଦୃଢ଼ୀଭୂତ କରୁଥିବ ଯାହାକି ଆମ ସମସ୍ତଙ୍କୁ ସାହାଯ୍ୟ କରିବ ଆମେ ଯେ କିପରି ଭାବରେ ଉତ୍ତମ ସ୍ୱଭାବ ବିଶିଷ୍ଟ ହୋଇପାରିବୁ ପୁଣି ଏକ ଉତ୍ତମ ଜୀବନକୁ ବ୍ୟତୀତ କରିବୁ ସେ ବିଷୟରେ ସାହାଯ୍ୟ କରିବ। ମୁଁ ଏଥିରେ ନିଶ୍ଚିତ ଯେ ଯେ ଉଦ୍ଦେଶ୍ୟ ନିମନ୍ତେ ଆମମାନେ ଏହି ସ୍ଥାନରେ ଏକତ୍ରିତ ହୋଇଅଛୁ ତାହା ସୁଧାରିବାର ଉଦ୍ଦେଶ୍ୟକୁ ଗ୍ରହଣ କରିବା ନିମନ୍ତେ ପୁଣି ଆମମାନେ ନିଜ ନିଜକୁ କିପରି ଏକ ଯୋଗ୍ୟ ଖ୍ରୀଷ୍ଟିଆନ ରୂପେ ପ୍ରସ୍ତୁତ କରିପାରିବା ସେ ସମ୍ବନ୍ଧରେ ଉପଯୁକ୍ତ ସୁବିବେଚନାକୁ ଲାଭ କରିବା ନିମନ୍ତେ ହିଁ ଅଟେ। ମୋହର ଜୀବନରେ ମୁଁ ଯଦି ଗୋଟିଏ ମାତ୍ର ଅଭିଳାଷକୁ ରଖିଅଛି ତାହା ତ ଏକ ଉତ୍ତମ ଖ୍ରୀଷ୍ଟିଆନଟିଏ ହେବାର ଇଚ୍ଛା ଅଟେ। ବର୍ତ୍ତମାନ ଯାହା ଅଛି କହିଲୁ ଅଧିକ ମୁଁ ଏଥିରେ ସୁନିଶ୍ଚିତ ଯେ ଏହା ହିଁ ପ୍ରତିଟି ହୃଦୟର ଆଜି ଅଭିଳାଷ ଅଟେ। ଯେଉଁମାନେ ଆଜିର ରାତ୍ରି କାଳରେ ଏଠାରେ ଉପସ୍ଥିତ ଅଛନ୍ତି ଏକ ଉତ୍ତମ ସ୍ୱଭାବ ବିଶିଷ୍ଟ ଖ୍ରୀଷ୍ଟିଆନ ହେବାର ଅଭିରୁଚିକୁ ନେଇ ସେମାନେ ଏଠାରେ ଉପସ୍ଥିତ ଅଟନ୍ତି। କିଛି ଦିନ ପୂର୍ବେ ମୁଁ ରାସ୍ତା ଉପରେ ଯାତ୍ରା କରୁଥିଲି, ଦ୍ରୁତ ଗତିରେ ମୁଁ ମୋଟର ଯାନଟିକୁ ଚଳାଉଥିଲି, ପୁଣି ମୁଁ ପ୍ରାୟତଃ କରୁଥିବା ନ୍ୟାୟ ଲକ୍ଷ୍ୟ କରୁଥିଲି। ନିଜର ଦ୍ୱାରା ମୋଟର ଯାନଟି ଚଳାଉଥିବାରୁ ସେପରି କରୁଥିଲି। ପୁଣି ଆପଣ ନିଜର ଯେତେବେଳେ ମୋଟର ଯାନଟି ଚଳାଉଥାନ୍ତି ତାହା ଏକ ନିଃସଙ୍ଗ ଯାନ ଚଳାଚଳର ସମୟ ହୋଇଥାଏ। ଆପଣ ରେଡିଓଟିକୁ ଆଗ ଖୋଲି ବଜାଇ ପାରନ୍ତି ନାହିଁ ଯେତେବେଳେ ପର୍ଯ୍ୟନ୍ତ ତାହା ଏକ ପାରିବାରିକ ପ୍ରସାରଣର ଯାତ୍ରାକ୍ରମ ହୋଇନଥାଏ। ଯେତେବେଳେ କି ଆପଣ ଧାର୍ମିକ ଗୀତ ଗୁଡାକ ମଧୁର ସ୍ୱରକୁ ହାସଲ କରିଥାନ୍ତି, ଯେହେତୁ ଏହା ସବୁ କିଛି ବିଷୟ ହୋଇଥାଏ ଯାହାକି ଆପଣମାନଙ୍କ ମଧ୍ୟରୁ ସେହି ସମାନ ଆତ୍ମାଟିକୁ କାଢି ଆଣେ। ପୁଣି ଯେକୌଣସି ସ୍ଥାନକୁ ମୁଁ ଯାତ୍ରା କରେ ମୁଁ କିଛିଟା ଅଧିକ ବୟସ ପ୍ରାପ୍ତ ହେଲା ଉତ୍ତରେ ଏହି କାରଣରୁ ମୁଁ କାଗଜର କିଛିଟା ଛୋଟ ଧରଣର ପ୍ୟାଡ୍କୁ ନେଇଥାଏ ଆଉ ପ୍ରଭୁ ମୋ ପ୍ରତି କିଛିଟା ବିଶେଷ ଧରଣର ବିଷୟକୁ ଯେତେବେଳେ ପ୍ରଘଟ କରନ୍ତି ମୁଁ ସଙ୍ଗେ ସଙ୍ଗେ ତାକୁ ଲେଖିନିଏ। ଏପରିକି ମୁଁ ନିଜ ବନ୍ଧୁଙ୍କର ଖୋଳ ଉପରେ ସୁଦ୍ଧା ତାହାକୁ ଲେଖିନିଏ। ଅରଣ୍ୟ ମଧ୍ୟରେ ଗୁଳିରେ ମୁଁ ତାହାକୁ ଲେଖିନିଏ। ପୁଣି ଏହିପରି ଧରଣର ବିଷୟଗୁଡ଼ିକ ମୋତେ ପ୍ରଦାନ କରାଯାଇଥିବା ବିଷୟ ଉପରେ କିଛିଟା ବିଚାରକୁ ପରିଚିତ କରିବାକୁ କେବଳ ଲକ୍ଷ୍ୟ ରଖିଥାଏ। ମୋର କମିଜରୁ ଖଣ୍ଡେ ଛୋଟ ଟୁକୁରାକୁ ନିଏ କିମ୍ବା ସେପରି ଧରଣର କିଛିଟା ଉପାଦାନକୁ ଗ୍ରହଣ କରେ, ପୁଣି ଏହା ଉପରେ ଲେଖିଦିଏ। ଅନ୍ୟାନ୍ୟ କେତେକ ବିଷୟ ମୋର ମସ୍ତିଷ୍କ ମଧ୍ୟରେ ସମାଚାରଟିକୁ ଲିପିବଦ୍ଧ କରାଇବା ନିମନ୍ତେ କେବଳ ତାହା ମୋତେ ସାହାଯ୍ୟ କରିଥାଏ। ପୁଣି ଏକଲା ମୁଁ ଯେତେବେଳେ ଆଗକୁ ବଢୁଥିଲି ଏହି ରାସ୍ତାଟି ଉପରେ ଯାଉଥିଲି ଏକ ବିରାଟ ସୂଚନାପତ୍ରକୁ ମୁଁ ଦେଖିଲି। ପୁଣି ପ୍ରାୟତଃ ଆପଣମାନଙ୍କୁ ଜଣା ଏହିସବୁ ସୂଚନାପତ୍ରରେ ସେମାନେ ଏକାଧିକ ବିଷୟକୁ ଲିପିବଦ୍ଧ କରି ରଖନ୍ତି, କିନ୍ତୁ ସେପରି ଧରଣର କିଛି ସୂଚନା ବିଷୟକୁ ମୁଁ ଏହି ସୂଚନାପତ୍ରରେ ଦେଖିଲି ନାହିଁ। ପ୍ରାୟତଃ ଅର୍ଦ୍ଧନଗ୍ନ ନାରୀମାନଙ୍କର ଚିତ୍ରଗୁଡ଼ିକୁ କିମ୍ବା ଅନ୍ୟ କୌଣସି ବିଶେଷ ଧରଣର ବିଷୟକୁ ଏକ ନିଶ୍ଚିତ ବ୍ରାଣ୍ଡର ସିଗାରେଟ୍ ବିଷୟରେ ସେମାନେ ପ୍ରଚାର କରି ଲେଖିଥାନ୍ତି, ସେଗୁଡ଼ିକୁ ଲଗାଇଥାନ୍ତି, ଅର୍ଥାତ୍ ହ୍ୱିସ୍କିର କିମ୍ବା ମୃଦୁ ପାନୀୟର ବିୟର୍ର କିମ୍ବା ଅନ୍ୟ କୌଣସି ପଦାର୍ଥ ସୂଚନାକୁ ଏପରି ଧରଣର ଏକ ବିରାଟ ସୂଚନାପତ୍ରରେ ଲେଖିଥାନ୍ତି। କିନ୍ତୁ ମୋତେ ଆଶ୍ଚର୍ଯ୍ୟ କରି ପକାଇଲା ଭଳି ମୋର ସର୍ବପ୍ରଥମ ଦୃଷ୍ଟିପାତରେ ତାହା ମୋର ଧ୍ୟାନକୁ ଆକର୍ଷିତ କଲା, ଯେହେତୁ କୌଣସି ଅନ୍ୟ ବସ୍ତୁ ସହିତ ଏହା ଆଦୌ ମେଳଜଳ ଖାଇନଥିଲା। ଏହାପରେ କିଛି କୁପ୍ରଭାବର ବିଷୟ ନଥିଲା। ପୁଣି ଦେଖିବା ପାଇଁ ମୁଁ ପଛକୁ ଝାଙ୍କି ଦେଖିଥିଲି। ଏହା ଖୁବ୍ ସୁନ୍ଦର ଆକର୍ଷଣୀୟ ସୂଚନା ପଟ୍ଟି ଥିଲା। ପୁଣି ଏକ ଉପଯୁକ୍ତ ସଠିକ ସ୍ଥାନରେ ଲଗାଯାଇଥିଲା, ଠିକ୍ ସେଇଠାରେ ଥିଲା ଯେତେବେଳେ ଆପଣ ଏହି ଜୋରଟିକୁ ଭାଙ୍ଗି ମୋଡ଼ନ୍ତି ଆପଣମାନେ ଚିହ୍ନଟିକୁ ତଥାପି ଦେଖିବାରେ ସକ୍ଷମ ହୋଇପାରନ୍ତି। ପୁଣି ମୋର ବିସ୍ମୟ କାରଣ ପାଇଁ ଏଥିରେ ଗୋଟିଏ ଶବ୍ଦମାଳା ଏକ ପାର୍ଶ୍ୱରୁ ଆନ ପାର୍ଶ୍ୱ ପର୍ଯ୍ୟନ୍ତ ଲିଖିତ ହୋଇଥିଲା। ଖିଦିତ କି କେବଳ ଖିଦିତ କି ତାହା ହିଁ ସବୁକିଛି ବାକ୍ୟ ଯାହାକି ତହିଁରେ ଲିଖିତ ହୋଇଥିଲା। ତତ୍ପରେ ଏକ ଛୋଟ କାଟ ଅକ୍ଷରମାଳାକୁ ସେହି ସୂଚନାପଟ୍ଟିର ତଳଦେଶରେ ଲକ୍ଷ୍ୟ କରିଥିଲି। ଲେଖାଯାଇଥିଲା ତିନି ମାଇଲ ଆଗେ ଖିଦିତ କି, ତିନି ମାଇଲ ଆଗେ ଖିଦିତ କି, ଭଲ କଥା। ତାହାରି ସମ୍ବନ୍ଧରେ ମୁଁ ଧ୍ୟାନ କରି ଲାଗି ପଡ଼ିଲି। ଲୋକଗୁଡାକ ଅଧିକ ପରିତୃପ୍ତ ହୋଇ କଦାପି ନଥିଲେ। ପ୍ରାୟତଃ ସାମ୍ନାରେ ସେମାନେ ଏକ ଭୋଜନାଳୟକୁ ଯଦି ଲାଭ କରିଥିଲେ ସେମାନେ ଅନ୍ୟ ବ୍ୟକ୍ତି ଜଣଙ୍କୁ ପଛରେ ପକାଇ ଦେବାକୁ ଚେଷ୍ଟା କରୁଛନ୍ତି। ଛବିଟିକୁ ବିରାଟ ଚରଚର କରୁଥିବା ଛଡ଼ିକୁ ପୁଣି ସେପରି ଧରଣର ଅନ୍ୟାନ୍ୟ ପ୍ରୟୋଗ କରୁଛନ୍ତି। ପୁଣି ଆପଣମାନେ ଯେତେବେଳେ ଭିତରକୁ ଚାଲିଯାଆନ୍ତି ସେତେବେଳେ ପ୍ରସାରଣ କରାଯାଇଥିବା ବିଷୟ ଅନୁସାରେ ଆପଣମାନେ ତହିଁ ମଧ୍ୟରେ କିଛି ହେଲେ ପାଆନ୍ତି ନାହିଁ, କିନ୍ତୁ ଏକ ବୃଥା ପ୍ରସାରଣ ପ୍ରଚାର ମାତ୍ର ହୋଇଥାଏ। ମାତ୍ର ଏହା ଏକ ଭିନ୍ନ ଧରଣର ପଦକ୍ଷେପ ରୂପେ ଧାରଣାଜାତ ହୁଏ। ତତ୍ପରେ ଯେଉଁ ଦିନର ମଧ୍ୟରେ ଆଜିକାଲି ଆମମାନେ ବାସ କରୁ ସେ ବିଷୟରେ ଆମମାନେ ଜାଣୁ ଯେ ଏହା ପ୍ରସାରଣ ରୂପୀ ପ୍ରଚାରକୁ ପ୍ରଶ୍ରୟ ଦେଇଥାଏ। ପୁଣି ଆମମାନେ ହାସଲ କରିଥାଉ ଯେ ଏହି ଲୋକମାନେ ଯେଉଁମାନେ ଏତେ ବଡ଼ ଧରଣର ଉନ୍ନତିକୁ ସେମାନଙ୍କର ବ୍ୟବସାୟରେ କରନ୍ତି ସେମାନେ ସମସ୍ତେ ପ୍ରଭାବଶାଳୀ ବ୍ୟକ୍ତିଗଣ ଅଟନ୍ତି, ପ୍ରଚାର କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଗଣ ଅଟନ୍ତି। ସେମାନେ ଏହାକୁ ଦୂରଦର୍ଶନ ପର୍ଦ୍ଦାରେ ପ୍ରସାରଣ କରନ୍ତି, ସେମାନେ ସୂଚନା ପଟ୍ଟ ପରେ ଏହାକୁ ଚର୍ଚ୍ଚାର କାରଣ କରି ପ୍ରସ୍ତୁତ କରନ୍ତି। ସେମାନଙ୍କ ଉତ୍ପାଦନର ସାମଗ୍ରୀକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ସେମାନେ ଯେକୌଣସି ସ୍ଥାନରେ ଏହାକୁ ପ୍ରସାରିତ କରନ୍ତି। ଏହି ଗୋଟିକୁ ଧୂମ୍ରପାନରେ ବ୍ୟବହାର କରନ୍ତୁ, ଅତ୍ୟଧିକ କାଶରେ ଆକ୍ରାନ୍ତ ନ ହେଉନ୍ତୁ। ପୁଣି ଜଣେ ଚିନ୍ତାଶୀଳ ବ୍ୟକ୍ତିଙ୍କ ଶୋଧନ, ପୁଣି କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କର ଟିପ୍ ଅଥବା କୌଣସି ଏକ ଭିନ୍ନ ଧରଣର ଏପରି କିଛି ସୂଚନା ଯୋଗ୍ୟ ବିଷୟକୁ ପ୍ରଚାର କରନ୍ତି, ପୁଣି ତାହାର ଆଉ ଅନ୍ୟଟିର ଦୀର୍ଘଜୀବୀ ହୋଇ ରହିବାକୁ ଏଥିରେ ଲାଗି ରହନ୍ତୁ। ସେମାନଙ୍କର ଉତ୍ପାଦିତ ବିୟର୍ର ବ୍ୟବହାର କରନ୍ତୁ ଓ ସେପରି ଧରଣର ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ, ଏହା କେବଳ ଏକ ପ୍ରଚାର ଅଟେ। ପୁଣି ସେମାନେ ନିଜ ନିଜର ଆୟକରର ଏକ ପ୍ରଚୁର ଅର୍ଥକୁ ପ୍ରଚାର କାର୍ଯ୍ୟ ପାଇଁ କେବଳ ମାଫ କରାଇ ନିଅନ୍ତି, ପୁଣି ନିଶ୍ଚିତ ଭାବେ ଏହା ପରିଶୋଧ ବିହୀନ କରିଥାନ୍ତି। ତେଣୁ ତାହାରି ନିମନ୍ତେ ଏହା କ୍ଷମା କରିଦିଏ। ମୁଁ ଚିନ୍ତା କରିବାକୁ ଆରମ୍ଭ କଲି, ତେବେ ତ ଏହା ଯଦି ପ୍ରଚଳିତ ହେଉଥାଏ ତେବେ ଖ୍ରୀଷ୍ଟିଆନ ବିଶ୍ୱାସଟି କାହିଁକି ଏତେ ଛାଡ଼ ପାଉନାହିଁ। ଭଲ କଥା, ମୁଁ ବିଚାର କଲି, ତେବେ ତ କଣ ପ୍ରଚାର କାର୍ଯ୍ୟଟି କଣ ଅଟେ। ଆପଣଙ୍କ ପାଖରେ କିଛିଟା ଭିନ୍ନ ଧରଣ ବିଷୟକୁ ନିହାତି ପକ୍ଷେ ରହିବାକୁ ଅଛି, ଯାହାକି ଅନ୍ୟମାନେ ହାସଲ କରିଥିବା ବିଷୟରୁ କିଛିଟା ଭିନ୍ନ ଧରଣ ହେବାକୁ ଅଛି, କିମ୍ବା ଏହା ଯଦି କେବଳ ସେତିକିଟା ସାଧାରଣ ବିଷୟ ଅଟେ ଜଗତର ବିଷୟବସ୍ତୁଙ୍କ ପ୍ରତି, ତେବେ ଏହା ଲୋକମାନଙ୍କ ଧ୍ୟାନକୁ କଦାପି ଆକର୍ଷଣ କରିବ ନାହିଁ। କେହି ଜଣେ ବ୍ୟକ୍ତି ଏକ ମୋଟର ଯାନ ନିମନ୍ତେ ଯଦି ଅନୁସନ୍ଧାନୀ ଥିବେ, ତେବେ ସେହି ଚିହ୍ନଟିକୁ ସେ ନିହାତି ପକ୍ଷେ ସନ୍ଧାନ କରିବାରେ ଲାଗିଥିବେ, କିନ୍ତୁ ସେ ଯଦି ଆଗ୍ରହୀ ଥିଲେ ତେବେ ସେହି ଚିହ୍ନଟିର ପାଇଁ ସେ ସନ୍ଧାନୀ ହୋଇ। ତେଣୁ ମୁଁ ବିଶ୍ୱାସ କରେ ଯେ ଜଣେ ଖ୍ରୀଷ୍ଟିଆନ ଈଶ୍ୱରଙ୍କର ସୂଚନା ପଟ୍ଟି ଅଟେ। ମୁଁ ଏପରି ବିଶ୍ୱାସ କରେ ଯେ ଆମ ମଧ୍ୟରୁ ପ୍ରତ୍ୟେକ ଜଣ ବ୍ୟକ୍ତି ଈଶ୍ୱରଙ୍କ ସାକ୍ଷୀର ଏକ ସୂଚନା ଅଟନ୍ତି। ତେଣୁ ଏହାରି ସମ୍ବନ୍ଧରେ ଆମମାନଙ୍କୁ ଏତେ ଅଧିକ ରୂପେ ବ୍ୟସ୍ତତା ବହୁଳ ହୋଇ ରହିବାର ଆବଶ୍ୟକତା ନାହିଁ, ଯେପରିକି ସେମାନେ କରିଥାନ୍ତି। କେବଳ ଅତି ସାଧାରଣ ରୂପେ ଏପରି ଜୀବନଟିଏ ଅତିବାହିତ କରନ୍ତୁ, ଯାହାକି ଲୋକମାନଙ୍କୁ ଆପଣଙ୍କ ପରି ଆଶ୍ରୟ ବିଶିଷ୍ଟ ହେବାକୁ ପ୍ରେରିତ କରିବ, ଆଗ୍ରହୀ କରାଇବ। ବର୍ତ୍ତମାନ ଏହି ସୂଚନା ପଟ ଉପରେ ମୁଁ ଲକ୍ଷ୍ୟ କଲି, ଏହି ନିଶ୍ଚିତ ସୂଚନା ବିଷୟବସ୍ତୁକୁ ଲକ୍ଷ୍ୟ କଲି। ଏହା କୌଣସି ପ୍ରକାରର ବିଷୟକୁ ଆଦୌ ଦାବି କରିନଥିଲା, କେବଳ ପ୍ରଶ୍ନଟି ପଚାରିଥିଲା, ତୁମେ ବାସ୍ତବରେ କ୍ଷୁଧିତ ଅଟକି। ପୁଣି କେହି ଜଣେ ବ୍ୟକ୍ତି କ୍ଷୁଧିତ ନ ହେବା ପର୍ଯ୍ୟନ୍ତ ଆପଣମାନେ ତାଙ୍କୁ କୌଣସି ଭୋଜନ ପଦାର୍ଥ ବିକ୍ରୟ କରିପାରନ୍ତି ନାହିଁ। ସେହି ପ୍ରଚାରର ପଟିଟି ସର୍ବପ୍ରଥମ କାର୍ଯ୍ୟକୁ ଯାହାକି ସେ କରିଥାଏ ତା ଏହି ଯେ ପ୍ରତ୍ୟେକ ବ୍ୟକ୍ତିବିଶେଷ ଯିଏ ବି ଏହାକୁ ଅତିକ୍ରମ କରି ଯାଆନ୍ତି ସେ ନିହାତି ପକ୍ଷେ ଏହାକୁ ଦେଖନ୍ତୁ, ତାହାକୁ ସଫଳ କରେ। ତେଣୁ କେବଳ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଏହି ଜଗତଟି କଦାପି ଖ୍ରୀଷ୍ଟଙ୍କୁ ବୁଝିବ ତାହା ଏହିକି ଯେତେବେଳେ ସେମାନେ ପୁଣି ସେ ତାଙ୍କୁ ଆପଣଙ୍କ ମଧ୍ୟରେ ପୁଣି ମୋ ମଧ୍ୟରେ ଲକ୍ଷ୍ୟ କରିବ। ସେମାନେ କଦାପି ଖ୍ରୀଷ୍ଟଙ୍କୁ ବୁଝିବାର ପନ୍ଥାଟି କେବଳ ତାହା ହିଁ ଅଟେ ଯଦ୍ୱାରା ସେମାନେ ଖ୍ରୀଷ୍ଟଙ୍କୁ ଚିହ୍ନିଯିବେ। ସେମାନଙ୍କର ବିବେଚନା ଗୁଡ଼ିକ ସୂର୍ଯ୍ୟାସ୍ତ ସକଳ ଅନ୍ଧକାର ଦ୍ୱାରା ପକ୍ଷୀ ଜଣଙ୍କ ଗୁଞ୍ଜନ ଶବ୍ଦ ସହିତ ପତ୍ର ଗୁଡ଼ିକ ନିସ୍ତେଜତା ସହିତ ପୁଣି ଘାସ ଗୁଡ଼ିକର ଶୁଷ୍କତା ଯୋଗୁଁ ଭାବ ବିହ୍ୱଳ ହୋଇ ଉଠିଛି, ପୁଣି ଫୁଲ ଗୁଡ଼ିକର ପ୍ରତି ଆଉ ବାଦ୍ୟଯନ୍ତ୍ରର ମଧୁର ଧ୍ୱନି ପ୍ରତି, ତତ୍ପରେ ସମାଚାର ପ୍ରତି, ପୁଣି ଅନ୍ୟାନ୍ୟ ବିଷୟଗୁଡ଼ିକ ପ୍ରତି ଆଦ୍ରତା ଲାଭ କରିଅଛି, ଯାହାଙ୍କୁ ଖ୍ରୀଷ୍ଟଙ୍କୁ ଲାଭ କଲା ଉତ୍ତରେ ଆମମାନେ ଉପଭୋଗ କରିଥାଉ। ମାତ୍ର ଖ୍ରୀଷ୍ଟଙ୍କୁ ପ୍ରଦର୍ଶନ କରି ଦେଖାଇବା ନିମନ୍ତେ ଆମମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ସେପରି ହୋଇଥାଏ। ପୁଣି ତାହାକୁ ମନେ ରଖନ୍ତୁ, ଆପଣମାନେ ମଧ୍ୟରୁ ପ୍ରତ୍ୟେକ ଜଣ ଆଜିର ରାତ୍ରି କାଳରୁ ଆରମ୍ଭ କରି ମନେ ରଖନ୍ତୁ ଯେ ଆପଣମାନେ ଈଶ୍ୱରଙ୍କର ସୂଚନା ପଟ୍ଟ ତାଙ୍କ ସାକ୍ଷ୍ୟ ସ୍ୱରୂପ ଅଟନ୍ତି, ତତ୍ପରେ ଆପଣମାନେ ଅଟନ୍ତି, ଆପଣମାନେ ଈଶ୍ୱରଙ୍କ ସମ୍ବନ୍ଧରେ ପ୍ରଚାର କରିବାର ଜଣେ ଏଜେଣ୍ଟ ଅଟନ୍ତି। ଆଉ ଜଗତ ଆପଣଙ୍କୁ ଚାହିଁ ଦେଖିବ ଖ୍ରୀଷ୍ଟ ଯେ କଣ ଅଟନ୍ତି ତାହା ବୁଝିବା ପାଇଁ ସେପରି କରିବ। ତେଣୁ ସେପରି ସ୍ଥଳେ ଆମମାନଙ୍କୁ ଗଦାଏ ପରିଚୟ ପତ୍ରକୁ ଏକାଠି କରି ରଖିବାର କୌଣସି ଆବଶ୍ୟକତାକୁ ଇଚ୍ଛା କରୁନା, ତାହା ତ ଆମମାନଙ୍କ ସମ୍ବନ୍ଧରେ ସାକ୍ଷାତ କହେ ଯେ ଆମେ ପ୍ରକୃତ ତାହା ନୁହୁଁ। ଆସନ୍ତୁ ସର୍ବପ୍ରଥମେ ଆମମାନେ ତାହା ହିଁ ହେବା, ତତ୍ପରେ ଆମମାନେ ସେପରି ହେଲା ଉତ୍ତରେ ଜଗତ ମୋର ପୁଣି ଆପଣଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କୁ ଦେଖିବ। ଯେକୌଣସି ପ୍ରଚଳନର ସାଧନ ପାଇଁ ସର୍ବପ୍ରଥମ ଉଦ୍ଦେଶ୍ୟଟି ଏହି କି ଜଣେ ବ୍ୟକ୍ତିଙ୍କୁ ଏହା ନିଶ୍ଚିତ ରୂପେ ଦେଖିବାକୁ ହିଁ ଅଛି, ତତ୍ପରେ ପରବର୍ତ୍ତୀ ଉଦ୍ଦେଶ୍ୟଟି ସେମାନଙ୍କୁ ଏହାର ଆବଶ୍ୟକତାକୁ ନିହାତି ପକ୍ଷେ ଅନୁଭବ କରିବାର ଅଛି। ତେଣୁ ସେମାନେ ଏହାକୁ ଯଦି ଦେଖନ୍ତି ପୁଣି ଏହାକୁ ଆବଶ୍ୟକ ନ କରନ୍ତି ତେବେ ତ ତାହା ଏକ ଭିନ୍ନ ଧରଣର ଆବଶ୍ୟକ ଅଟେ। କିନ୍ତୁ ଏକ ବୃଥା ପ୍ରଚାର ପତ୍ରକୁ ଆପଣମାନେ କଦାପି ଲଗାନ୍ତି ନାହିଁ। କିନ୍ତୁ ସେମାନେ ଯଦି ସର୍ବପ୍ରଥମେ ଏହାକୁ ବୁଝନ୍ତେ ସେମାନଙ୍କୁ ନିହାତି ପକ୍ଷେ ଏହାକୁ ଜାଣିବାର ଅଛି ଆଉ ତତ୍ପରେ ଆମମାନେ ସେମାନଙ୍କ ପ୍ରତି ଏହାକୁ ଅଧିକ ରୂପେ ଆକର୍ଷଣ କରି ପ୍ରସ୍ତୁତ କରିପାରନ୍ତେ। ଆରେ ବା ଆମମାନେ ସେହି କଥାଟିକୁ ବୁଝିଥାଉ ଏପରି ମୁଁ ଭରସା କରେ। ପରିତ୍ରାଣର ଆକର୍ଷଣତାକୁ ଆମମାନେ ବୁଝିଥାଉ ସେ କଥାକୁ ମୁଁ ଆଶା କରେ। ଏହା ଯେ ଜଣେ ବ୍ୟକ୍ତିଙ୍କ ପ୍ରତି କ'ଣ କରିଥାଏ ତାହାକୁ ଆମମାନେ ସମସ୍ତେ ବୁଝୁ। ଖ୍ରୀଷ୍ଟଙ୍କ ନିମନ୍ତେ ଆମ୍ଭମାନଙ୍କୁ ଜଗତକୁ ଆକର୍ଷଣ କରିବାକୁ ଅଛି। ତତ୍ପରେ ସୁସମାଚାର ମଧ୍ୟରେ ଆକର୍ଷଣ କରିବାର ଏକ ସମର୍ଥ ରହିଛି। ଏହା ନିହାତି ପକ୍ଷେ ସେମାନଙ୍କ ପ୍ରତି ହେବାକୁ ଅଛି ଯେଉଁମାନେ ଈଶ୍ୱରଙ୍କ ପାଇଁ କ୍ଷୁଦିତ ଅଟନ୍ତି। ଏହା ତ କେବଳ ସେମାନଙ୍କୁ ହିଁ ଆକର୍ଷଣ କରେ ଯେଉଁମାନେ କ୍ଷୁଦିତ ହେଉଛନ୍ତି ପୁଣି ତୃଷିତ ହେଉଛନ୍ତି ପୁଣି ତାହା ହିଁ ଆମମାନେ ଅଟୁ ଯାହା ପାଇଁ ଆମମାନେ ବାହାରି ଆସିଅଛୁ। ପିତା କାହାରିକୁ ଆକର୍ଷଣ ନ କଲେ କେହି ମୋ ନିକଟକୁ କଦାପି ଆସି ନ ପାରେ। କିନ୍ତୁ ସେପରି ସ୍ଥଳେ ଏପରି ଅନେକ ଅଛନ୍ତି ଯେଉଁମାନଙ୍କୁ ପିତା ଆକର୍ଷଣ କରିଛନ୍ତି ପୁଣି ଈଶ୍ୱରଙ୍କୁ ପାଇବା ନିମନ୍ତେ ଖୁବ୍ କ୍ଷୁଦିତ ହେଉଛନ୍ତି ଆଉ କୃଷିତ ହେଉଛନ୍ତି। ତତ୍ପରେ କେଉଁଠାରେ ଯେ ତାଙ୍କୁ ପାଇବେ ସେ କଥାକୁ ଜାଣନ୍ତି ନାହିଁ। କାରଣ ଯେଉଁମାନେ ପ୍ରକୃତରେ ଆଦର୍ଶର କାରଣ ହୋଇ ସାକ୍ଷୀ ସ୍ୱରୂପେ ବାସ କରିବା କଥା ସେମାନେ ଜଗତର ବିଷୟଗୁଡ଼ିକ ପ୍ରତି ଏତେ ଅଧିକ ରୂପେ ଆକର୍ଷିତ ହୋଇପାରିଛନ୍ତି ଯେ ପରିଶେଷ ସେମାନେ ଈଶ୍ୱରଙ୍କୁ କଦାପି ଭେଟୁ ନାହାନ୍ତି। ସେମାନେ ଜଗତ ପରି ଜୀବନଯାପନ କରନ୍ତି, ସେମାନେ ଜଗତ ପରି କଥାବାର୍ତ୍ତା କରନ୍ତି, ସେମାନେ ସେହି ସମାନ ଗୀତଗୁଡ଼ିକୁ ଗାଆନ୍ତି ଯାହାକୁ ଜଗତ ଗାନ କରେ, ସେମାନେ ଜଗତ ପରି ପୋଷାକ ପିନ୍ଧନ୍ତି। ମୋର କହିବାର ଅର୍ଥ ବିଶେଷତଃ ସ୍ତ୍ରୀ ଲୋକମାନେ ଅଟନ୍ତି, ପୁଣି ଜଗତ ପରି ସେମାନେ ବ୍ୟବହାର କରନ୍ତି, ସେମାନେ ଜାଗତିକ ସଭା ବିଶିଷ୍ଟ ସ୍ଥାନଗୁଡ଼ିକୁ ଯାଆନ୍ତି, ସେମାନେ ଜଗତର ଆମୋଦ ପ୍ରମୋଦର ଉତ୍ସବରେ ଯାଇ ଯୋଗଦାନ କରନ୍ତି। ଏହି ଜଣେ ବ୍ୟକ୍ତି ମୋତେ କହିଥିଲେ, ସେଦିନ ସେପରି କହିଥିଲେ, ଜଣେ ନିଶ୍ଚିତ ସେବକଙ୍କ ବିଷୟରେ ମନ୍ତବ୍ୟ ଦେଇ ତାହା କହିଥିଲେ ଆଉ ସେ ବ୍ୟକ୍ତିଙ୍କୁ ମୁଁ ସ୍ନେହ କରେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସେ କହିଥିଲେ, କିନ୍ତୁ ଏପରି କହିଥିଲେ ଯେ ଆପଣ ଜଣେ ଧର୍ମାନ୍ଧ ବ୍ୟକ୍ତି ଥିଲେ। ମୋ ପ୍ରତି ତାହା ଥିଲା, ମୁଁ ଜଣେ ଧର୍ମାନ୍ଧ ବ୍ୟକ୍ତି ଥିଲି। ମୁଁ କହିଥିଲି, ଆଚ୍ଛା ତେବେ ତଥାପି ମୁଁ ଯେ ତାହା ନୁହେଁ ଏପରି ମୁଁ ବିଚାର କରେ। କିନ୍ତୁ ମୁଁ କହିଲି, ମୁଁ ପବିତ୍ର ହେବାକୁ ଚାହେଁ ଆଉ ପ୍ରଭୁ ଯଦି କଦାପି ଅଭିନୟ କରିବାକୁ ମୋତେ କହିଥିଲେ ମୁଁ ଧାରଣା କରେ ଯେ ମୁଁ ଅଭିନୟ କରିବି, କିନ୍ତୁ ମୁଁ ପବିତ୍ର ହୋଇ ରହିବାକୁ ଚାହେଁ ଯେ କୌଣସି ରୂପେ ସେପରି ହେବାକୁ ଚାହେଁ। ପବିତ୍ରତାର ଜୀବନକୁ ଅତିବାହିତ କରିବାକୁ ଚାହେଁ ଯାହାର ଅର୍ଥ ପରମେଶ୍ୱର ସମ୍ମୁଖରେ ବିଶୁଦ୍ଧତାର ଜୀବନ ଅଟେ। ଆଉ ତେଣୁ ସେ କହିଲେ, ଆଚ୍ଛା ତେବେ ତାହା ତ ଏପରି ତୁମେ ସମୁଦ୍ର ପାରି ଇଲାକା ଗୁଡ଼ିକୁ ଯାଇଥାଅ ପୁଣି ସେହିପରି ଭାବରେ ଚାରିଆଡ଼କୁ ଯାତ୍ରା କରିଥାଅ ପୁଣି ନିଜକୁ ଜଣେ ପ୍ରଚାରକ ରୂପେ ପରିଚିତ କରାଇଥାଅ। କୌଣସି ମଣ୍ଡଳୀ ତୁମକୁ ପଠାଏ ନାହିଁ, ଆଉ ତୁମେ ନିଜକୁ ନିଜେ ସ୍ୱହସ୍ତକୃତ ସୁସମାଚାର ପ୍ରଚାରକ ରୂପେ ପରିଚିତ କରାଇଥାଅ। ଆଚ୍ଛା ତେବେ, ମୁଁ କହିଲି, ମୁଁ ଯଦି ସ୍ୱହସ୍ତ ନିର୍ମିତ ଏକ ପ୍ରଚାରକକୁ ପ୍ରସ୍ତୁତ କଲି ତେବେ ତ ଏହା କୌଣସି ପ୍ରକାରେ ଜଗତର ଧ୍ୟାନ ଆକର୍ଷଣ କରିବ ନାହିଁ, ଯେହେତୁ ତାହା ତ ସେପରି ଏକ ସାଧନ ଅଟେ ଯାହାକୁ ସେମାନେ କଦାପି ଆବଶ୍ୟକ କରନ୍ତି ନାହିଁ ପୁଣି ଅନ୍ୱେଷଣ କରୁନାହାନ୍ତି। ସେମାନେ ତ ଖ୍ରୀଷ୍ଟଙ୍କ ପାଇଁ ଆତୁର ହେଉଛନ୍ତି। ପୁଣି ଆମମାନେ ଲାଭ କରୁ ଯେ ସେମାନେ ସେହି ମନୁଷ୍ୟଗଣ ଆଉ ଲୋକଗୁଡ଼ା ଘଟନ୍ତି ଯେଉଁମାନେ ସେହି ସବୁ ବିଷୟଗୁଡ଼ିକୁ ଅନ୍ୱେଷଣ କରୁଅଛନ୍ତି। ଏପରି ସ୍ଥଳେ ଦୁଇଟି ବିଭିନ୍ନ ଧରଣର ବର୍ଗ ରହିଛନ୍ତି, ପରମେଶ୍ୱର ଦୁଇଟି ବିଭିନ୍ନ ବର୍ଗଙ୍କୁ ହାସଲ କରିଛନ୍ତି। ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଘରେ ଅଟକି ରହିବାକୁ ଈଶ୍ୱର ବ୍ୟବହାର କରନ୍ତି, ପୁଣି ଜଣେ ପୀଡ଼ିତକୁ ଆନନ୍ଦିତ କରିବାକୁ ଆଉ ମୃତକୁ କବଳ ଦେବାକୁ, ଶିଶୁମାନଙ୍କୁ ଚୁମ୍ବନ ଦେଇ ସ୍ନେହ କରିବାକୁ, ପୁଣି ସେମାନଙ୍କ ଯୁବକମାନଙ୍କୁ ଆନନ୍ଦିତ କରିବାକୁ, ପୁଣି ସେପରି ଧରଣର ଅନ୍ୟାନ୍ୟ କର୍ମ କରିବା ପାଇଁ ବ୍ୟବହାର କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଖଣ୍ଡାଟିଏ ବାନ୍ଧି ରଖି ଦୃଢ଼ କରିବାର ଅର୍ଥକୁ ଯେ କ'ଣ ସେ କଥାକୁ ସୁଦ୍ଧା ଜାଣନ୍ତି ନାହିଁ। ତତ୍ପରେ ଦୁଇ ହସ୍ତରେ ଖଡ୍ଗ ଧାରଣ କରି ସେମାନେ ସମ୍ମୁଖ ଭାଗକୁ ଯାଇ ଯୁଦ୍ଧରେ ପଦାର୍ପଣ କରନ୍ତି। ଯୁଦ୍ଧଟିଏ ଯେ କ'ଣ ସେ କଥାକୁ ସୁଦ୍ଧା ସେମାନେ ବୁଝନ୍ତି ନାହିଁ, କିମ୍ବା ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାର ତତ୍ପରତାକୁ ସେମାନେ ଜାଣନ୍ତି ନାହିଁ। ସେମାନେ ଏହି ସ୍ଥାନକୁ ଚାଲି ଆସନ୍ତି, ପୁଣି ସେମାନେ ଅତି ଦକ୍ଷ ବ୍ୟକ୍ତିଗଣ ହୋଇଥାନ୍ତି, ଲୋକ ଚଳା ଥିଓଲୋଜିଆନ ପ୍ରତିଷ୍ଠିତ ବ୍ୟକ୍ତିଗଣ ସେମାନେ, ଯେଉଁମାନେ କି ଠିଆ ହୋଇପାରନ୍ତି ଏପରି ସୁନ୍ଦର ପ୍ରଦେଶକୁ ସେମାନେ ପ୍ରସ୍ତୁତ କରି ଦେଇପାରନ୍ତି ଯାହାକି ପ୍ରକୃତରେ ଅତି ମର୍ମସ୍ପର୍ଶୀ ହୋଇଥାଏ। ତତ୍ପରେ ଏପରି ଆକର୍ଷଣୀୟ ଭାଷାରେ କଥୋପକଥନ କରିପାରନ୍ତି ଯେ ପରିଶେଷରେ ୱେଷ୍ଟର୍ ସୁଦ୍ଧା ବୁଝିବା ସକ୍ଷମ ହୁଅନ୍ତି, ଅକ୍ଷମ ହୁଅନ୍ତି ଯେ ସେମାନେ କ'ଣ କହୁଛନ୍ତି। ସେମାନେ ମହାବିଦ୍ୟାଳୟର ସମସ୍ତ ସ୍ନାତକରେ ଭୂଷିତ ହୋଇଥିଲେ, ମାତ୍ର ତାହା ତ ଖୁବ୍ ପ୍ରୀତିକର ବିଷୟ ଅଟେ। ଯେତେବେଳେ ଆପଣମାନେ ସୁଶିକ୍ଷିତ ଲୋକମାନଙ୍କ ମଧ୍ୟରେ ଏକଦଳ ଶିକ୍ଷିତ ସମାଜ ମଧ୍ୟରେ ତାହାକୁ କହୁଛନ୍ତି ଯେଉଁମାନେ କି ମଣ୍ଡଳୀର ଏକ ସୁରକ୍ଷିତ ଗୃହକୁ ଆବଶ୍ୟକ କରନ୍ତି। କିନ୍ତୁ ଯୁଦ୍ଧ କ୍ଷେତ୍ର ସମ୍ମୁଖ ଭାଗକୁ ଆପଣ ଯାଇ ଯେତେବେଳେ ଉପସ୍ଥିତ ହୁଅନ୍ତି ଯେଉଁଠାରେ ସେହି ବ୍ୟକ୍ତିଗଣ ତାଠାରୁ ଅଧିକ ହାସଲ କରି ଉପସ୍ଥିତ ଥାନ୍ତି ସେମାନଙ୍କୁ ତା ପରମେଶ୍ୱରଙ୍କ ଶକ୍ତିକୁ ସର୍ବଶକ୍ତିମାନ ଈଶ୍ୱରଙ୍କ ସାମର୍ଥ୍ୟକୁ ପ୍ରଗଟିକରଣ ମଧ୍ୟରେ ରହିଥିବାର ବିଷୟକୁ ଦେଖିବାକୁ ପଡେ କିମ୍ବା ଆପଣମାନେ ଏହାକୁ ସେମାନଙ୍କ ନିକଟରେ ବିକ୍ରୟ ଆଗ କରିପାରିବେ ନାହିଁ। ସେମାନଙ୍କୁ ତ ଖ୍ରୀଷ୍ଟଙ୍କୁ ତାଙ୍କ ପୁରୋଥର ମଧ୍ୟ ଥାଇ ଦେଖିବାକୁ ହିଁ ଅଛି। ଏହା ସତ୍ତ୍ୱେ ଦୁଇ ହସ୍ତଧାରୀ ହୋଇ ଖଣ୍ଡାଟିକୁ ଧରିଥିବାର ଅର୍ଥ ଯେ କଣ ସେ କଥାକୁ ସେଇ ଏହି ଲୋକମାନେ ଆଦୌ ବୁଝନ୍ତି ନାହିଁ। ପୁଣି ସେହି ରଣଭୂମିରେ ଶତ୍ରୁକୁ ତାର ପଦେ ପଦେ ଜଗି ରହି ଯୁଦ୍ଧ କରିବାର କୌଶଳକୁ ସେମାନେ ଆଦୌ ଜାଣନ୍ତି ନାହିଁ। ଯେଉଁଠାରେ କି ଶୟତାନ ଗୁଡ଼ିକ ପୁଣି ଯାଦୁଗରମାନେ ଆଉ ବିଭିନ୍ନ ଧରଣର ଅନ୍ୟାନ୍ୟ ପ୍ରତିରୋଧକାରୀଗଣ ଉପସ୍ଥିତ ଥାନ୍ତି ପୁଣି ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ଆହ୍ୱାନ ଦିଅନ୍ତି। ଆଉ ଯେଉଁ ସ୍ଥଳରେ ଏହି ବ୍ୟକ୍ତିଗଣ ମଧ୍ୟ ଉପସ୍ଥିତ ଥାନ୍ତି ଯେଉଁମାନେ ବାଇବଲ ପାଠ କରନ୍ତି ପୁଣି କହନ୍ତି ଯୀଶୁ ଖ୍ରୀଷ୍ଟ ଯଦି ପ୍ରକୃତରେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ତେବେ ପୂର୍ବେ ପବିତ୍ର ଆତ୍ମା ଠିକ ଯେପରି ଧରଣର ମହାଶ୍ଚର୍ଯ୍ୟ କର୍ମ କରିଥିଲେ ମୋତେ ଠିକ ତାହା ହିଁ କରି ଦେଖାନ୍ତୁ। ବୁଝନ୍ତି ତ ସେପରି ସ୍ଥଳେ ଆପଣମାନେ ନିଜର ଯୋଗ୍ୟତାର ମାନଦଣ୍ଡକୁ କଦାପି ନେଇପାରନ୍ତି ନାହିଁ ପୁଣି ତାହାକୁ କରିପାରନ୍ତି ନାହିଁ। ତାହାକୁ ଉତ୍ପନ୍ନ କରିବା ନିମନ୍ତେ ଏହା ଯୀଶୁ ଖ୍ରୀଷ୍ଟଙ୍କର ସାମର୍ଥ୍ୟକୁ ପୁଣି ପୁନରୁତ୍ଥାନର ଶକ୍ତିକୁ ଦରକାର କରେ। ହଁ ତାହା ହିଁ ପୁଣି ବର୍ତ୍ତମାନ ତାହା ହିଁ ପ୍ରୟୋଜନୀୟ ବସ୍ତୁଟି ଅଟେ ଯାହାକୁ କ୍ଷୁଦିତ ଅଧିବାସୀଗଣ ଲୋଡ଼ନ୍ତି ସେମାନଙ୍କୁ ଏହାକୁ ଅବଶ୍ୟ ଲକ୍ଷ୍ୟ କରିବାକୁ ଅଛି। ପୁଣି ଏମାନେ ଏହାକୁ ନିହାତି ପକ୍ଷେ ଲୋଡ଼ୁଅଛନ୍ତି ତତ୍ପରେ ତାହା ହିଁ ସେ ଏକାକାର ବିଷୟ ଅଟେ ଯାହାକି ଏହି ରାଷ୍ଟ୍ରଟି ହାସଲ କରିଅଛି। ତାହିଁ ତ ସେହି କାରଣଟି ଅଟେ ଯାହା ଯୋଗୁଁ ଆଜିର ରାତ୍ରି ବେଳା ଆମମାନେ ଆଣବିକ ଯୁଦ୍ଧର ଏହିସବୁ ସଚେତନ ବିଷୟକୁ ହାସଲ କରିଅଛୁ। କାରଣ ଏପରି ଅଟେ ଯେହେତୁ ରାଷ୍ଟ୍ରଗୁଡ଼ିକ ଏହାଙ୍କୁ ଅନୁଭବ କରିଛନ୍ତି ଏହି ରାଷ୍ଟ୍ରଟି ତାହାଙ୍କୁ ଅନୁଭବ କରିଛି ତଥାପି ଏହି ରାଷ୍ଟ୍ରରେ ତାହାଙ୍କୁ ଆବଶ୍ୟକ ମନେ ନାହିଁ। ପୁଣି ଅଲୌକିକ ବିଚାରର ନିଷ୍ପତ୍ତି ଯେଉଁ କାରଣ ଯୋଗୁଁ ସେମାନଙ୍କ ପ୍ରତି ଅଟେ ତାହା ଏହା ହିଁ ଅଟେ ଯେହେତୁ ଆମମାନେ ନୀତିରେ ତୋଡ଼ା ଯାଇ ସାରିଅଛୁ। ଆମମାନଙ୍କ ରାଷ୍ଟ୍ରପତି ଶ୍ରୀଯୁକ୍ତ କେନେଡି ଯେ କେଉଁଠାରେ ବିଦ୍ୟମାନ ଅଟନ୍ତି ସେ ବିଷୟଟିକୁ ମୁଁ ଲକ୍ଷ୍ୟ କରିଛି। ଟମ୍ ତାଙ୍କ ନାମଟି ଯେ କେନେଡି ଅଟେ ଏପରି ମୁଁ ବିଶ୍ୱାସ କରେ ଯିଏକି ଏହାରି ନିମନ୍ତେ ପ୍ରେରଣ କରିଥିଲେ ଏହି ସ୍ୱତନ୍ତ୍ରୀକରଣ ଯୁଦ୍ଧ ନିମନ୍ତେ ସେ ଏକାଧିକ ସଂଖ୍ୟକ ଅଧିକାରୀମାନଙ୍କୁ ପ୍ରେରଣ କରିଥିଲେ ସେ ତ 400 ଜଣଙ୍କୁ କିମ୍ବା ତହିଁରୁ କିଛିଟା ଅଧିକ ସଂଖ୍ୟକ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ରୀକରଣର ଯୁଦ୍ଧକୁ ବନ୍ଦ କରିବା ନିମନ୍ତେ ଦକ୍ଷିଣାଞ୍ଚଳର ସ୍ଥାନକୁ ପ୍ରେରଣ କରିଥିଲେ। ପୁଣି ତାହାକୁ ସେ ଯେତେବେଳେ ସମାପ୍ତ କଲେ ଆପଣ ସମସ୍ତ ଶକ୍ତିର ସହିତ ପୁରାପୁରି ଭାବେ ସମାପ୍ତ କଲେ ସେମାନେ ଆଉ ଅଧିକ ଜଣଙ୍କୁ ପ୍ରେରଣ କଲେ ନାହିଁ ସେ ତ ଠିକ 666 ଜଣଙ୍କୁ ଲାଭ କରିଥିଲେ। ଏହା ଟାଇମ୍ ମ୍ୟାଗାଜିନ୍ରେ ପ୍ରକାଶିତ ହୋଇଥିଲା। ଆହେ ଲୋକମାନେ ଯଦି ପ୍ରବଳ ଆତ୍ମିକମାନେ ହୋଇଥାନ୍ତେ ତେବେ ସେମାନେ ଜାଗି ଉଠିଥାନ୍ତେ ପୁଣି 666 ସଂଖ୍ୟାଟି ଯେ କ'ଣ ତାହାକୁ ବୁଝିଥାନ୍ତେ ସଠିକ ରୂପେ ତାହା ହିଁ ସେମାନେ ହାସଲ କରିଥିଲେ। ତାହା ଏହି ମାସର ମାସିକ ଟାଇମ୍ରେ ପ୍ରକାଶିତ ହୋଇଥିଲା। ପୁଣି ଆମମାନେ ଲାଭ କରିଥାଏ ଯେ ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ ଅନ୍ୱେଷଣ କରି ପାଇବା ନିମନ୍ତେ ତୃଷିତ ହେବାରେ ଲାଗନ୍ତି ତେବେ ଯେ ଲୋକମାନେ ଈଶ୍ୱରଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରିବାରେ ଆରମ୍ଭ କରନ୍ତି। ଯୀଶୁ କହିଥିଲେ ଧାର୍ମିକତା ନିମନ୍ତେ କ୍ଷୁଦିତ ଓ ତୃଷିତ ଲୋକେ ଧନ୍ୟ ଯେହେତୁ ସେମାନେ ପରିତୃପ୍ତ ହେବେ ତେଣୁ ଏହାଙ୍କ ନିମନ୍ତେ ଆପଣମାନଙ୍କୁ କ୍ଷୁଦିତ ଆଉ ତୃଷିତ ହେବାକୁ ଅଛି। ଆମମାନେ ଖ୍ରୀଷ୍ଟଙ୍କର ସାକ୍ଷୀ ସ୍ୱରୂପ ସୂଚନାର ପଟି ଅଟୁ ଆଉ ଖ୍ରୀଷ୍ଟ ଆମମାନଙ୍କର ସାହାଯ୍ୟର ଉତ୍ସ ଅଟନ୍ତି ଯେହେତୁ ସାହାଯ୍ୟଦାନର ଏହି ପନ୍ଥାଟି ଖ୍ରୀଷ୍ଟଙ୍କ ଦ୍ୱାରା ନିରୂପିତ ଅଟେ। ପୁଣି ସେ ଆମମାନଙ୍କର ଜୀବନଟିକୁ ଦାନ କରୁଛନ୍ତି ତାହାଙ୍କର ସାହାଯ୍ୟର କାରଣ ହେବା ପାଇଁ ସେପରି କରୁଛନ୍ତି। ଯଦି କୌଣସି ଜଣେ ବ୍ୟକ୍ତିଙ୍କୁ ଆପଣ ସାହାଯ୍ୟ କରୁଥାନ୍ତି ତେବେ ଆପଣ କିପରି ଜଣେ ବ୍ୟକ୍ତି ହୋଇପାରନ୍ତି ତେଣୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ହେଲା ଉତ୍ତରେ ଆମମାନଙ୍କୁ କିପରି ଧର ବ୍ୟକ୍ତି ଜଣଙ୍କ ହେବା ବାଞ୍ଛନୀୟ ଅଟେ। ସେ ଆମମାନଙ୍କୁ ପରିତ୍ରାଣ ଦାନ କରନ୍ତି ସେ ଆମମାନଙ୍କୁ ଆମମାନଙ୍କର ଆରୋଗ୍ୟତାକୁ ପ୍ରଦାନ କରନ୍ତି ସେ ତ ଆମମାନଙ୍କୁ ଆମମାନଙ୍କର ସ୍ୱାସ୍ଥ୍ୟକୁ ଆଉ ଶକ୍ତିକୁ ପ୍ରଦାନ କରନ୍ତି ସେ ଆମକୁ ଆମମାନଙ୍କ ଭୋଜନ ସାମଗ୍ରୀ ପ୍ରଦାନ କରନ୍ତି ସେ ଆମକୁ ଆମମାନଙ୍କର ବସାଘର ଗୁଡ଼ିକୁ ପ୍ରଦାନ କରନ୍ତି। ଏବେ ତ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତକାରୀଗଣ ଅଟୁ ଆଉ ପେଣ୍ଟିକୋଷ୍ଟାଲ ବ୍ୟକ୍ତିଗଣ ଯେଉଁମାନେ ପବିତ୍ର ଆତ୍ମାରେ ଭରପୁର ହୋଇଅଛନ୍ତି ସେମାନେ ଖ୍ରୀଷ୍ଟଙ୍କ ସାହାଯ୍ୟ ଲାଭକାରୀଗଣ ଅଟନ୍ତି ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୋଇଅଛନ୍ତି ତତ୍ପରେ ଲୋକମାନଙ୍କ ପାଇଁ ଏକ ଆଦର୍ଶର କାରଣ ହେବା ପାଇଁ ପବିତ୍ର ଆତ୍ମାଙ୍କୁ ଦତ୍ତ ହୋଇଛନ୍ତି। ଆଜିକାଲି ଆମମାନଙ୍କୁ ନିହାତି ପକ୍ଷେ କଣ ହେବାକୁ ଅଛି? ମଣ୍ଡଳୀକୁ ଆଜିକାଲିର ସମୟରେ କେଉଁ ସ୍ଥାନରେ ଅବସ୍ଥାନ କରି ରହିବା ଅଛି? ଆମମାନଙ୍କୁ ଏପରି ଧରଣ ହେବା ଉଚିତ, ଏପରି ଅବସ୍ଥା ବିଶିଷ୍ଟ ହେବା ଉଚିତ ଯାହାକି ସମସ୍ତ ଜଗତକୁ ଆମମାନ ପରି ହେବାର ଆବଶ୍ୟକତାକୁ ଆଗ୍ରହୀ ହେବାରେ ସାହାଯ୍ୟ କରିବ। ଯେହେତୁ ଲୋକମାନେ ରାସ୍ତାରେ ଚଳପ୍ରଚଳ କରନ୍ତି ଆଉ କହନ୍ତି ସେଇଠାରେ ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ସହିତ ମୋର ଅସହମତି ଥାଇପାରେ, ତାଙ୍କ ଧାର୍ମିକ ସିଦ୍ଧାନ୍ତ ସମ୍ବନ୍ଧରେ ସେପରି ଥାଇପାରେ, ତଥାପି ମୁଁ ତୁମକୁ ଗୋଟିଏ ବିଷୟ କହି ରଖେ ଯେ ସେହି ବ୍ୟକ୍ତି ଜଣକ ପ୍ରକୃତ ଖ୍ରୀଷ୍ଟିୟାନ ଅଟନ୍ତି। ରାସ୍ତା ପରେ ଚାଲି ଯାଉଥିବା ନାରୀମାନଙ୍କ ଦ୍ୱାରା ଏପରି କୁହାଯାଇ ପାରନ୍ତା ସେ ଜଣେ ପୁରାତନ ରଙ୍ଗଢଙ୍ଗର ନାରୀ ଜଣକ ଅଟନ୍ତି ସତ, ସେ ବାକି ନାରୀମାନଙ୍କ ସଦୃଶ ହୋଇ ନ ପାରନ୍ତି ଯେଉଁମାନଙ୍କୁ ଆପଣମାନେ ଦେଖନ୍ତି। ତଥାପି ଯଦି କେହି ଜଣେ ଖ୍ରୀଷ୍ଟିୟାନ ଏହି ନଗର ମଧ୍ୟରେ ଥାନ୍ତି ତେବେ ସେହି ଜଣକ ଏହି ସ୍ତ୍ରୀ ଲୋକଟି ଅଟନ୍ତି। ଦେଖନ୍ତୁ ସେଠାରେ ସେ ଯାଆନ୍ତି, କାରଣ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ହୋଇଅଛୁ, ଆମେନ। ଆରେ ବା ଆମମାନଙ୍କୁ କିପରି ଧରଣର ବ୍ୟକ୍ତିଟିଏ ହେବାର କଥା ଆମମାନେ ନିହାତି ପକ୍ଷେ ହେବା ଉଚିତ। ଯଦି ଆମମାନେ ତାଙ୍କର ସାକ୍ଷୀଗଣ ହୋଇଥାଉ ପୁଣି ତାଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୋଇଥାଉ ତେବେ ଆମମାନଙ୍କୁ କିପରି ଧରଣ ହେବା ଉଚିତ? ତେବେ ତ ଖ୍ରୀଷ୍ଟଙ୍କ ଠାରେ ସେହି ଜଣଙ୍କ ଅଟୁ ଯେଉଁଠାରୁ ଆମମାନେ ନିଜ ନିଜର ଜୀବନକୁ ଲାଭ କରୁ, ପୁଣି ଆମମାନେ ନିଜ ନିଜର ସାମର୍ଥ୍ୟକୁ ଲାଭ କରୁ, ତତ୍ପରେ ଆମମାନେ ଯାହା କିଛି ବିଷୟକୁ ହାସଲ କରିଅଛୁ ସେସବୁ ଖ୍ରୀଷ୍ଟଙ୍କ ଠାରୁ ଆସେ। ସେ ତ ଆମର ସାହାଯ୍ୟକର୍ତ୍ତା ଅଟନ୍ତି। ଆରେ ବା ତାହା ଯୋଗୁଁ ମୁଁ ପ୍ରଗାଢ ରୂପେ ଧନ୍ୟବାଦୀ ଅଟେ। ତେଣୁ ଆମମାନଙ୍କୁ ତାଙ୍କ ପରି ହେବା ଉଚିତ। ଆମମାନେ ଯେ କଣ କରୁ ସେଥିପ୍ରତି ଅତି ଯତ୍ନଶୀଳ ହେଉ। ଆମମାନେ ଯାହା କିଛି କହୁ, ଆମମାନଙ୍କର ଦୈନନ୍ଦିନ ଜୀବନରେ ଆମମାନେ ଯେ କଣ କରୁ ସେ ସବୁରେ ଆମମାନେ ନିହାତି ପକ୍ଷେ ଯତ୍ନଶୀଳ ହେଉ, ଯେହେତୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ହୋଇଅଛୁ। ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଯଦି ସାହାଯ୍ୟ ପ୍ରାପ୍ତ ହୋଇଛୁ ତେବେ ଆମମାନଙ୍କୁ କିପରି ଭାବରେ ଆବଶ୍ୟକ ଚଳଚଳ କରିବାକୁ ଅଛି? ଯଦି ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସାହାଯ୍ୟ ପ୍ରାପ୍ତ ଅଟୁ ତେବେ ଆମମାନେ ନିହାତି ପକ୍ଷେ କିପରି ଭାବେ କଥାବାର୍ତ୍ତା କରିବାକୁ ଅଛି? କେହି ଜଣେ ବ୍ୟକ୍ତି ଆମ ବିରୁଦ୍ଧରେ ଯଦି କୌଣସି ମନ୍ଦ କଥା କହନ୍ତି ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୋଇଥିବାରୁ ଆମମାନଙ୍କୁ କଣ ପ୍ରତ୍ୟୁତ୍ତର କରି କହିବାକୁ ଅଛି? ଆମମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ପଢ଼ିବା ଉଚିତ, ତାହା ସତ୍ୟ କଥା ନୁହେଁ କି? ଆଉ ଏପରି ସ୍ଥଳେ କେବଳ ଗୋଟିଏ ମାତ୍ର ବିଷୟ ରହିଛି, ତତ୍ପରେ ଅନ୍ୟ ଗୋଟିଏ ବିଷୟକୁ ଆମମାନଙ୍କୁ ଅବଶ୍ୟ କରିବାକୁ ଅଛି। କେବଳ ଯେ ବିଷୟଟିକୁ ସେପରି ନୁହେଁ, କିନ୍ତୁ ଅନ୍ୟ ଏକ ବିଷୟ ଯାହାକୁ ଆମମାନେ ସେବକଗଣ ନିହାତି ପକ୍ଷେ କରିବା କଥା। ଆମମାନଙ୍କୁ ଏପରି ସୁସମାଚାରଟିଏ ପ୍ରଚାର କରିବା ଉଚିତ ଯାହାକି କ୍ଷୁଦିତମାନଙ୍କୁ ନିମନ୍ତ୍ରଣ ଦେଉଥିବ। ପୁଣି ସାମାଜିକ ସୁସମାଚାରକୁ ଆମମାନେ ଯଦି ପ୍ରଚାର କରୁ ପୁଣି ଏପରି କହୁ ଭଲ କଥା, ତୁମକୁ ଅବଶ୍ୟ ଆସି ଆମମାନଙ୍କର ସଂଗଠନରେ ଯୋଗଦାନ କରିବାକୁ ଅଛି। ଗତ ବର୍ଷ ଆମମାନେ ଅଧିକ 4000 ସଂଖ୍ୟକ ବ୍ୟକ୍ତିଙ୍କୁ ଆମମାନଙ୍କ ସଂଗଠନରେ ଲାଭ କରିଥିଲୁ, ଏହା ତ ତାହା ଆଦୌ ନୁହେଁ। ତୁମେ ଯଦି ମୋହର ମଣ୍ଡଳୀକୁ ଆସ କିମ୍ବା ମୋହର ମଣ୍ଡଳୀର ଜଣେ ସଦସ୍ୟ ହୋଇପଡ଼, ତେବେ ତୁମେ ଯେ ଏହିସବୁରେ ଯତ୍ନ ନିଆଯାଉଛ ସେ କଥାକୁ ଆମମାନେ ବୁଝିବୁ। ତୁମେ ଯେତେବେଳେ ବୁଢା ହୋଇଯାଅ ସେତେବେଳେ ପୁଣି ତୁମକୁ ଜଣେ ବିଶ୍ୱସ୍ତ ସଦସ୍ୟ ହେବାକୁ ଅଛି, ଏହା ତ ଏକ ଜୀବନ ବୀମା ପଲିସି ପରି ଅଟେ। ଆପଣ ଯେତେବେଳେ ବୁଢା ହୋଇଯାଆନ୍ତି ସେତେବେଳେ ଆପଣ ଯତ୍ନ ନିଆଯିବେ, ଆମମାନେ ସେଆଡ଼କୁ ଦୃଷ୍ଟି ଦେବୁ, ତାହା ତ ତଥାପି ଆକର୍ଷଣୀୟ ବିଷୟ ଆଦୌ ନୁହେଁ। ଯେଉଁ କାର୍ଯ୍ୟଟିକୁ ଆମମାନେ କରିବାକୁ ଇଚ୍ଛା କରୁ ତାହା ତ ସୁଷମାଚାରଟିଏ ପ୍ରଚାର କରିବା କାର୍ଯ୍ୟ ଅଟେ, ଯାହାକି କ୍ଷୁଧାର୍ତ୍ତ ଥିବା ଏକ ଜଗତକୁ ନିମନ୍ତ୍ରଣ ଦିଏ। ବର୍ତ୍ତମାନ ଏକ କ୍ଷୁଧିତ ଜଗତ ପ୍ରତି ଆପଣ କିପରି ଭାବରେ ନିମନ୍ତ୍ରଣଟିଏ ଦେଇପାରନ୍ତି, ଯିଏକି ଏହାକୁ ମଧ୍ୟ ବୁଝେ ନାହିଁ ଯେ ସେ କେଉଁଠାରୁ ଆଗତ ଅଟେ, ସେମାନେ କିଏ ଅଟନ୍ତି, ପୁଣି କେଉଁ ଆଡ଼କୁ ସେମାନେ ଯାଉଛନ୍ତି? ଯେତେବେଳେ ପର୍ଯ୍ୟନ୍ତ ଆପଣ ଏପରି ସୁଷମାଚାରଟିଏ ପ୍ରଚାର ନ କରନ୍ତି ଯାହାକି ଖ୍ରୀଷ୍ଟଙ୍କୁ ସେପରି ଧରଣର ଏକ ଜୀବନ୍ତ ବାତାବରଣ ମଧ୍ୟରେ ଉନ୍ନତ କରିଥାଏ, ଠିକ ଏହିଠାରେ ଆମମାନଙ୍କ ଘରେ ସେପରି କରିଥାଏ। ଆମମାନେ ଏହାକୁ କଦାପି କରିପାରିବା ନାହିଁ, ସେପରି କୌଣସି ପନ୍ଥା ନାହିଁ, ଆମମାନେ ସହଯୋଗ କରିପାରିବୁ ନାହୁଁ। ଆମମାନେ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଯୋଗଦାନ କରିପାରିଥିଲୁ, ମୂର୍ଖ ଲୋକମାନଙ୍କ ସହିତ ଯୋଗଦାନ କରିପାରିଥିଲୁ, କିନ୍ତୁ ଅନ୍ୟ ଯେକୌଣସି ଆଶ୍ରୟସ୍ଥଳରେ ସଂଯୁକ୍ତ ହୋଇପାରିଥିଲୁ, ଅନ୍ୟ ଆଶ୍ରୟସ୍ଥଳୀରେ ଅତି ସହଜରେ ଯୋଗଦାନ କରିପାରିଥିଲୁ। ତଥାପି ଆମମାନଙ୍କୁ ଏପରି ଏକ ସୁସମାଚାରକୁ ପ୍ରଚାର କରିବାକୁ ଅଛି ଯାହାକି ଲୋକମାନଙ୍କୁ ନିମନ୍ତ୍ରଣ ଦେଉଥିବ, ପୁଣି ସେହିମାନେ ଯେଉଁମାନେ କି ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ଅଟନ୍ତି ସେମାନଙ୍କୁ ତାହା ଧରିବ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ପୁଣି ସେମାନେ କିପରି ପରିତୃପ୍ତ ହେବେ? ଧାର୍ମିକମାନେ ପରିତୃପ୍ତ ହେବେ କାହା ଦ୍ୱାରା? ପରିତୃପ୍ତ ହେବେ ପବିତ୍ର ଆତ୍ମାରେ ପରିତୃପ୍ତ ହେବେ। ବାଇବଲ କହିଥିଲା ସ୍ତିଫାନ ପବିତ୍ର ଆତ୍ମାରେ ଭରପୁର ଥିବା ଜଣେ ବ୍ୟକ୍ତି ଥିଲେ। କାହିଁରେ ଭରପୁର ଥିଲେ? ଶକ୍ତିରେ ଭରପୁର ଥିଲେ, ବିଶ୍ୱାସରେ ଭରପୁର ଥିଲେ, ପ୍ରେମରେ ଭରପୁର ଥିଲେ, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଥିଲେ। ସେ ଯାହା କିଛି ଥିଲେ ତାହା ହିଁ ତାଙ୍କୁ ତଦ୍ରୁପ ଯୋଗ୍ୟ କରିଥିଲେ। ଏଥିପାଇଁ ଅଟେ ଯେହେତୁ ସେ ପବିତ୍ର ଆତ୍ମାରେ ଭରପୁର ଥିଲେ, ସେ ତ ଖ୍ରୀଷ୍ଟଙ୍କ ପାଇଁ ଏକ ବାସ୍ତବ ଧରଣର ନମୁନା ପଟ୍ଟ ଥିଲେ। ସେଠାରେ ସେ ଯେତେବେଳେ ଠିଆ ହୋଇଥିଲେ, ସେଦିନର ପ୍ରାତଃକାଳରେ ମହାସଭାର ବିଚାର କକ୍ଷରେ ଠିଆ ହୋଇଥିଲେ ଆଉ ସେମାନେ ତାଙ୍କୁ ଦୋଷାରୋପ କରିଥିଲେ। ସେମାନେ କହିଥିଲେ ଏହି ବ୍ୟକ୍ତି ଜଣକ ସେ କଣ ସବୁ କାର୍ଯ୍ୟ କରୁଥିଲେ, ପୁଣି ସେଠାରେ ସେ ଏକାକୀ ଠିଆ ହୋଇଥିଲେ, ସେ କେବଳ ଏକାକୀ ଥିଲେ। ଏହି ମହାସଭାର ବିଚାର କକ୍ଷରେ ସମବେତ ହୋଇଥିବା ଜନଗହଳି ମଧ୍ୟରେ ସେ କେବଳ ଏକାକୀ ଥିଲେ। ଏପରି ହୋଇପାରେ 2-3 ହଜାର ସଂଖ୍ୟକ ଜିହୁଦୀଗଣ ଉପସ୍ଥିତ ଥାଇପାରନ୍ତି କିମ୍ବା 5 ହଜାର ସଂଖ୍ୟକ ଜିହୁଦୀଗଣ ଉପସ୍ଥିତ ଥାଇପାରନ୍ତି। ସେଥିରେ ସେମାନେ ଠିଆ ହୋଇଥିଲେ, ନିଜ ନିଜର ଅଙ୍ଗୁଳି ତାଙ୍କରକୁ ବଢାଇଥିଲେ। ବାଇବଲ ଏପରି କହିଥିଲା ଯେ ସେହି ସ୍ଥାନର ଥିଲା ଆଡ଼କୁ ଯେତେବେଳେ ଚାଲିଗଲେ ତାହା ଏପରି ଥିଲା, ତାଙ୍କର ମୁଖ ଦୂତଙ୍କ ମୁଖ ପରି ଦେଖାଗଲା। ତାହାର ଅର୍ଥ ଏହା ଯେ ସେ ଏକ ଆଲୋକକୁ ଧରିଥିଲେ ଯାହାକି ତାଙ୍କର ମୁଖକୁ ଆଲୋକିତ କରୁଥିଲା। ଜଣେ ଦୂତ ସେ ଜଣେ ସନ୍ଦେଶ ବାହକ ହୋଇଥିବେ ଯିଏକି ଜାଣନ୍ତି ସେ କାହାର ବିଷୟକୁ କଥାବାର୍ତ୍ତା କରୁଛନ୍ତି। ଷ୍ଟିଫାନ ସେଠାକୁ ଚାଲିଗଲେ ମୃତ୍ୟୁର ଭୟରେ ନୁହେଁ, ସେ ତ କୌଣସି ବିଷୟରେ ଆଦୌ ଭୟଭୀତ ନଥିଲେ, କାରଣ ସେ ଯେ କଣ କହୁଛନ୍ତି ତାହାକୁ ସେ ଭଲ ଭାବେ ଜାଣିଥିଲେ। ଯେପରିକି ପାଉଲ କହିଥିଲେ, ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ସ୍ଥରେ ଯାହା ସମର୍ପଣ କରିଅଛି ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି ଏହା ଦୃଢ ରୂପେ ବିଶ୍ୱାସ କରୁଅଛି। ମାତ୍ର ଷ୍ଟିଫାନ ସେଠାକୁ ଚାଲିଗଲେ, ସେହି ମହାସଭାର ବିଚାର କକ୍ଷକୁ ଚାଲିଗଲେ, ଦଳେ ହିଂସ୍ରକ କେନ୍ଦୁଆମାନଙ୍କ ମଧ୍ୟରେ ଏକ ମେଷ ପରି ଚାଲିଗଲେ, ଯେଉଁଭଳି ତାଙ୍କର ରକ୍ତପାନ କରିବାକୁ ବଡ଼ ଚିତ୍କାର କରୁଥିଲେ, ପୁଣି ସେମାନେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଆଉ ତାଙ୍କରି ଆଡ଼କୁ ଦୋଷାରୋପି ଆଙ୍ଗୁଳି ଗୁଡିକ ବଢାଇ ରହିଥିଲେ। ସେ କଣ କରିଥିଲେ, ସେ କଣ କହିଥିଲେ, ହେ ଭାତୃଗଣ ଓ ପିତୃଗଣ ସମଳ କରନ୍ତୁ, ଆମ୍ଭମାନଙ୍କର ପିତା ଅବ୍ରାହମ ହାରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପୋତାମିଆରେ ଥିଲେ ସେତେବେଳେ ଗୌରବମୟ ଈଶ୍ୱର ତାଙ୍କୁ ଦର୍ଶନ ଦେଇ କହିଥିଲେ। ଏହିପରି ଭାବରେ ସେ ଆଗକୁ ବଢିବାରେ ଲାଗିଲେ, ପୁଣି ଅବ୍ରାହମଙ୍କର ସମସ୍ତ ଇତିହାସକୁ ବର୍ଣ୍ଣନା କରି ଉପସ୍ଥାପନ କରିଥିଲେ, ପୁଣି ତାଙ୍କ ଦ୍ୱାରା ବିଜାତୀୟମାନେ କିପରି ଭାବେ ପ୍ରଜାଭୁକ୍ତ ହେବେ ସେ ବିଷୟକୁ ସୁଦ୍ଧା ବର୍ଣ୍ଣନା କରିଥିଲେ। ପୁଣି ଏକ ସୁନିଶ୍ଚିତ ସ୍ଥାନ ଆଡ଼କୁ ସେ ଯେତେବେଳେ ଅଣାଗଲେ ତାଙ୍କରି ଆଡ଼କୁ ଧ୍ୟାନ ଦିଅନ୍ତୁ, ପବିତ୍ର ଆତ୍ମାରେ ଭରପୁର ଥିଲେ, ସେମାନେ ଅପେକ୍ଷା କରୁଥିଲେ ସହଜରେ, ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିଲେ ନାହିଁ, ମାତ୍ର ସେମାନଙ୍କ ହସ୍ତ ତାଙ୍କ ଉପରେ ଥୋଇଦେଲେ। ସେ କହିଲେ, ହେ ଶକ୍ତଗ୍ରୀବ ପୁଣି ଅସୁନ୍ନତ ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କ ବିରୋଧ କରୁଅଛନ୍ତି, ଆପଣମାନଙ୍କ ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେପରି କରୁଅଛନ୍ତି। ସେ ତ ପରମେଶ୍ୱରଙ୍କ ଏକ ସୂଚନା ପଟ୍ଟ ପ୍ରଚାରର ଯୋଗ୍ୟ ମାଧ୍ୟମ ଥିଲେ ଆଉ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ଯେତେବେଳେ ପ୍ରଶ୍ନାଘାତ କଲେ, ନଗର ବାହାରେ ତାଙ୍କୁ ନେଇଗଲେ, ପୁଣି ପଥର ଗୁଡାକୁ ତାଙ୍କ ଉପରକୁ ଫୋପାଡ଼ିଲି, ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ତଦ୍ୱାରା ଆଘାତ କଲେ। ସେ ଯେତେବେଳେ ମୃତ୍ୟୁଭୋଗ କରୁଥିଲେ, ସେ ସ୍ୱର୍ଗରେ ନିଜର ମସ୍ତକ ଉଠାଇଲେ, ପୁଣି ଯେଉଁଭଳି ତାଙ୍କୁ ପଥର ଫୋପାଡ଼ି ମାରୁଥିଲେ ସେମାନଙ୍କ ପାଇଁ ସେ କ୍ଷମାଭିକ୍ଷା କଲେ। ଯୀଶୁ କୃଷରେ ଯେପରି ପ୍ରାର୍ଥନା କରିଥିଲେ ଠିକ ତଦ୍ରୁପ ପ୍ରାର୍ଥନା ସେ ମଧ୍ୟ କଲେ। ତତ୍ପରେ ଆପଣଙ୍କ ସୂଚନା ପଟ୍ଟଙ୍କୁ ତାଙ୍କର ଜଣେ ସାଧାରଣ ବ୍ୟକ୍ତିଙ୍କୁ ଭୂଗର୍ଭକୁ ଚାଲିଯାଉଥିବା ଅବସ୍ଥାରେ ପରମେଶ୍ୱର ଦେଖିଲେ। ଷ୍ଟିଫାନ ସ୍ୱର୍ଗକୁ ଦୃଷ୍ଟି କରି ଦେଖିଲେ, କହିଲେ, ଦେଖନ୍ତୁ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଓ ମନୁଷ୍ୟ ପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି। ତତ୍ପରେ ଈଶ୍ୱରଙ୍କ କୋଳରେ ସେ ମହାନିଦ୍ରାଗ୍ରସ୍ତ ହେଲେ। ଏକ କ୍ଷୁଦିତ ଜଗତର ନିମନ୍ତେ ଷ୍ଟିଫାନ ଈଶ୍ୱରଙ୍କ ଏକ ସୂଚନା ପଟ୍ଟ ଥିଲେ। ଆପଣମାନେ କହନ୍ତି, ଆଚ୍ଛା ତେବେ କେତେଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ? ଆପଣ କହିଥିଲେ ସେଠାରେ ସମ୍ଭବତଃ 5 ହଜାର ସଂଖ୍ୟକ ଲୋକ ଥିଲେ, ସେମାନେ ମଧ୍ୟ କେତେକ ଜଣ ବ୍ୟକ୍ତି ପରିତ୍ରାଣ ପାଇଲେ, ସେଠାରେ କେବଳ ଜଣେ ମାତ୍ର ଲାଭ କରିଥିଲେ, ସେ ତ ଠିକ ସେଇଠାରେ ଆଦୌ ଗ୍ରହଣ କରିନଥିଲେ, ମାତ୍ର କେତେକ ବର୍ଷ ପରେ ସେ ଗ୍ରହଣ କରିଥିଲେ। ହାଲେଲୁୟା! କେତେକ ସ୍ଥାନରେ ଆପଣଙ୍କ ପ୍ରଭାବଟି କଦାପି ନିଷ୍କ୍ରିୟ ହୁଏ ନାହିଁ। ସେଠାରେ ବିଚାର କକ୍ଷ ମଧ୍ୟରେ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, ସେ ସାଉଲ ଥିଲେ। ସେହି ଯୁବକ ଫାରୁସୀ ଜଣକ ସେଠାରେ ଠିଆ ହୋଇ ରହିଥିଲେ, ବିଚାର ବିମର୍ଶ କରିଥିଲେ, ପୁଣି ତାଙ୍କର ମୃତ୍ୟୁର ଜଣେ ସାକ୍ଷୀ ହୋଇଥିଲେ। ମାତ୍ର ସେହି ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସାକ୍ଷ୍ୟକୁ ସେତେବେଳେ ତାଙ୍କ ମଧ୍ୟରେ ଦେଖିଥିଲେ, ଏହା ତାଙ୍କୁ ମଧ୍ୟରୁ ଆଦୌ ଦୂରୀଭୂତ ହୋଇନଥିଲା। ସେହି ସମାନ ବ୍ୟକ୍ତି ପାଉଲ ସେହି ଜଣକ ସେଦିନ ପ୍ରାତଃକାଳରେ ସେଠାରେ ଠିଆ ହୋଇଥିଲେ, 10 ହଜାର ସଂଖ୍ୟକ ଶତାଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ରାଣଗୁଡ଼ିକୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ଆଣିଥିଲେ। ଯେହେତୁ କେବଳ ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କ ପାଇଁ ସାକ୍ଷୀ ସ୍ୱରୂପ ହୋଇ ନିଜର ପ୍ରାଣକୁ ସମର୍ପଣ କରିବାକୁ ଇଚ୍ଛୁକ ଥିଲେ। ଆଜିକାଲି ଆମମାନଙ୍କୁ କଣ କରିବା ଉଚିତ ଥିଲା? ଆମମାନେ ଯେ ବହୁଳ ସଂଖ୍ୟା ବିଶିଷ୍ଟ ଜନସମାଗମକୁ ହାସଲ କରିନାହୁଁ, ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ଆମମାନଙ୍କୁ 10,000 ସଂଖ୍ୟକ ସମୁଦାୟ ମଧ୍ୟରେ ପ୍ରଚାର କରିବାକୁ ଆଦୌ ଆବଶ୍ୟକ ନାହିଁ, ଏପରିକି ଆମମାନଙ୍କୁ ପ୍ରଚାର କରିବାକୁ ସୁଦ୍ଧା ଲୋଡ଼ା ନାହିଁ। ଆମମାନେ ଈଶ୍ୱରଙ୍କର ସୂଚନା ପତ୍ର ହେବାର ହୋଇପାରିବା, ସାକ୍ଷୀ ସ୍ୱରୂପ ହୋଇପାରିବା। ଜଣେ କେତେକ ବ୍ୟକ୍ତିଙ୍କୁ ସୁଷମା ତରଫରେ କ୍ରିୟାଶୀଳ କରାଇ ଆରମ୍ଭ କରିବାକୁ ଜୀବନଟିଏ ଯେ କାର୍ଯ୍ୟ କରି ନପାରେ, ଏହାକୁ ଆପଣ ବା କିପରି ଜାଣିପାରନ୍ତି? ଆପଣଙ୍କ ମଧ୍ୟରୁ କେତେକ ପୁରୁଣାକାଳିଆ ଲୋକ ବୃଦ୍ଧା ନାରୀଗଣଙ୍କୁ ଦେଖନ୍ତି, ସେଠାରେ କେତେକ ଯୁବକ ବ୍ୟକ୍ତିଙ୍କୁ କ୍ଷେତ୍ର ମଧ୍ୟରେ କାର୍ଯ୍ୟରତ କରିବାର ଦେଖନ୍ତି। ସେମାନେ ଖ୍ରୀଷ୍ଟଙ୍କ ପାଇଁ 10,000 ସଂଖ୍ୟକ ଆତ୍ମାକୁ ଜିତିପାରନ୍ତି। ତାହା ଏଥିପାଇଁ ସମ୍ଭବ ଅଟେ ଯେହେତୁ ସେମାନେ ଖ୍ରୀଷ୍ଟଙ୍କୁ ଆପଣଙ୍କ ମଧ୍ୟ ଦେଖିଥିଲେ, ଯଦ୍ୱାରା ଆପଣମାନେ ଖ୍ରୀଷ୍ଟଙ୍କୁ ତାଙ୍କଠାରେ ପରିଚିତ କରାଇଥିଲେ। ସୁସମାଚାର ଅତି ସାଧାରଣ ସମର୍ଥନ ସହିତ ତାଙ୍କୁ ପ୍ରଦର୍ଶନ କରାଇଥିଲେ। ହଁ, ତାହା ହିଁ ମୁଁ ବିଚାର ରଖେ ଯେ ଆମମାନେ ଖ୍ରୀଷ୍ଟଙ୍କୁ ଆବଶ୍ୟକ କରୁ। ଆଜ୍ଞା, ହଁ, ତାହା ହିଁ କେବଳ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଆମମାନେ ଖ୍ରୀଷ୍ଟଙ୍କୁ ଦେଖାଇ ପାରିବା, ତାହା ଏହି ଯେ ସେ ଯେତେବେଳେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରେ ବିକିରଣ ହୁଅନ୍ତି, ସେତେବେଳେ ମୁଁ ଖ୍ରୀଷ୍ଟଙ୍କୁ ଆପଣ ମଧ୍ୟରେ ଦେଖେ, ଆପଣମାନେ ତାଙ୍କୁ ମୋ ମଧ୍ୟରେ ଦେଖନ୍ତି। ସେହିପରି ଭାବରେ ଆମମାନେ ଖ୍ରୀଷ୍ଟଙ୍କୁ ପରିଚିତ କରାଇପାରିବା। ମୁଁ ଉପାସନାକୁ ଆସେ, ମୁଁ ପ୍ରଚାର କରିବାରେ ଆରମ୍ଭ କରେ, ମୁଁ ଲୋକମାନଙ୍କୁ ଧ୍ୟାନ ସହିତ ଦେଖେ, ସେମାନେ ଆଗ୍ରହୀ ଅଟନ୍ତି ଅଥବା ନୁହେଁ, ଆପଣମାନେ ତାହାକୁ ବୁଝିଯାନ୍ତି, କେବଳ କେତେକ ମିନିଟ୍ ମଧ୍ୟରେ ବୁଝିଯାନ୍ତି। ଆପଣ ନିଜର ସମବେତ ମଣ୍ଡଳୀ ଉପରେ ନଜର ବୁଲାଇ ଆଣନ୍ତୁ, ଆପଣ ସେମାନଙ୍କୁ ଯେ କ୍ଲାନ୍ତି କରି ପକାଉଛନ୍ତି ଅଥବା ନୁହେଁ, ସେ କଥା ବୁଝିଯିବେ, ବୁଝନ୍ତି ତ? ପୁଣି ସର୍ବପ୍ରଥମ ବିଷୟ ଆପଣମାନଙ୍କୁ ଜଣା, ଆପଣ ସେମାନଙ୍କୁ ସେହି ଆରାଧନା ମଧ୍ୟରେ ବସି ରହିଥିବା ଦେଖନ୍ତି, ପ୍ରତ୍ୟେକ ବାକ୍ୟ ସହିତ ସମ୍ବନ୍ଧ ସ୍ଥାପନ କରି ରହିଥିବା ଦେଖନ୍ତି, କିଛିଟା ଆଶା ସହିତ ଉପସ୍ଥିତ ଥିବା ଦେଖନ୍ତି, ବୁଝନ୍ତି ତ? ସେହି ବ୍ୟକ୍ତିଙ୍କ ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କୁ ପ୍ରତିବିମ୍ବିତ ହେଉଥିବାର ମୁଁ ଦେଖୁଅଛି, ଯେହେତୁ ଈଶ୍ୱରଙ୍କ ପାଇଁ ସେ କ୍ଷୁଦିତ ଆଉ ତୃଷିତ ହେଉଛନ୍ତି। ତେବେ ତ ମୋତେ ସୁସମାଚାର ପ୍ରଚାର କରୁଥିବା ଯୋଗୁଁ ସେ ଖ୍ରୀଷ୍ଟଙ୍କୁ ମୋ ମଧ୍ୟରେ ପ୍ରତିବିମ୍ବିତ ହେଉଥିବା ଦେଖନ୍ତି, ତାଙ୍କ ମଧ୍ୟରେ ମୁଁ ଖ୍ରୀଷ୍ଟଙ୍କୁ ପ୍ରତିବିମ୍ବିତ ହେବାର ଦେଖେ। ଏହାର ଅର୍ଥ ତାହା ଯେବେ ତ ଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ବିଦ୍ୟମାନ, ଆମେନ୍, କ୍ଷୁଦିତ ହେଉଛନ୍ତି, ପୁଣି ତୃଷିତ ହେଉଛନ୍ତି। ମୁଁ ସମବେତ ମଣ୍ଡଳୀର ଜନତାକୁ ଦେଖେ, ସେମାନେ ଏହାକୁ କିପରି ଭାବେ ଗ୍ରହଣ କରନ୍ତି ତାହାକୁ ମୁଁ ଲକ୍ଷ୍ୟ କରେ। କୌଣସି ଅନ୍ୟ ପ୍ରକାର ବିଷୟକୁ କହନ୍ତୁ, ପୁଣି ଏହା ସେମାନଙ୍କ ଉପରେ କି ପ୍ରକାର ଧରଣର ଆଲୋକକୁ ପ୍ରତିବିମ୍ବିତ କରିଥାଏ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ସେମାନଙ୍କ ମୁଖମଣ୍ଡଳକୁ ତେଜମୟ ହୋଇଯିବାର, ଆନନ୍ଦରେ ଭରପୁର ହୋଇଯିବାର ଲକ୍ଷ୍ୟ କରିବେ। ଠିକ୍ ସେହି ମୁହୂର୍ତ୍ତରେ କିଛିଟା ବିଶ୍ଳେଷଣ ବିଷୟକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ଦେଖିବେ, ତାହା ଖ୍ରୀଷ୍ଟଙ୍କର ଅଟେ। କେବଳ ସୁସମାଚାର କାରଣେ ସେହି ବ୍ୟକ୍ତିଙ୍କ ମଧ୍ୟରେ ମୁଁ ଖ୍ରୀଷ୍ଟଙ୍କୁ ପ୍ରତିବିମ୍ବିତ ହେବାର ଦେଖେ। ଖ୍ରୀଷ୍ଟଙ୍କ ଏକ ସାଧାରଣ ସରଳ ସୁସମାଚାରଟି ସେହି ହୃଦୟଟିର ମଧ୍ୟରେ ଅଧିକାର ଜମା ଅଛି, ଯଦି ସେମାନେ ଏଥିପାଇଁ କ୍ଷୁଦିତ ଅଟନ୍ତି ପୁଣି ତୃଷିତ ଅଟନ୍ତି। ପୁଣି ଏଠାରେ ମୁଁ ଗୋଟିଏ ସୂଚନା ପତ୍ରକୁ ଏକ ପ୍ରଚାର ପତ୍ର ଦେଖାଇଅଛି, କିପରି ଧରଣର ପତ୍ରର ଯାହା ଅଟେ, କିପରି ଧରଣର ତାହା ପ୍ରଚାର ପତ୍ରଟି ଅଟେ, କେବଳ ଈଶ୍ୱର ତତ୍ତ୍ୱ ଜ୍ଞାନ ବିଷୟ ପାଇଁ ନୁହେଁ, ମନୁଷ୍ୟର ତ କେତେକ ରୀତିନୀତି ପାଇଁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ସଦୃଶ ଅଟେ, ଯିଏକି ଆଜି ସୁଦ୍ଧା ସମଭାବରେ ଜୀବିତ, ପୁଣି ଏକ ଶକ୍ତିରେ ନିମନ୍ତେ ଜୀବିତ, କାରଣ ସେ କାଲି ଆଜି ଓ ଚିରଦିନ ପାଇଁ ସମାନ ଅଟନ୍ତି। ଆମେନ୍, ଠିକ୍ କଥା। ପରମେଶ୍ୱରଙ୍କ ସମର୍ଥକୁ ଚଳପଚଳ କରୁଥିବା ବିଷୟକୁ ସେମାନେ ଦେଖିପାରନ୍ତି, ଭ୍ରମଣ ଗୁଡ଼ିକର ପରେ ଏହାକୁ ଲକ୍ଷ୍ୟ କରିପାରନ୍ତି, ପୁଣି ଲୋକମାନଙ୍କୁ କାଢ଼ି ବାହାର କରୁଥିବାର ବିଷୟକୁ ମାନେ ଲକ୍ଷ୍ୟ କରିପାରନ୍ତି, ସେମାନଙ୍କ ହୃଦୟର ଗୁପ୍ତ ଭାବକୁ ପ୍ରଘଟ କରନ୍ତି, ପୀଡ଼ିତଙ୍କୁ ସୁସ୍ଥ କରନ୍ତି, ସେମାନଙ୍କ ହୃଦୟର ଗୁପ୍ତ ଭାବ ଗୁଡ଼ିକୁ ପ୍ରଘଟ କରନ୍ତି, ବଧିର କର୍ଣ୍ଣ ଗୁଡ଼ାକୁ ଖୋଲି ଦିଅନ୍ତି, ପୁଣି ଅନ୍ଧମାନଙ୍କୁ ଦେଖିବା ପାଇଁ ସକ୍ଷମ କରନ୍ତି। ଏହା କଣ ଅଟେ? ଏହା ତ ନିବେଦନ କରୁଥିବା ବିଷୟ ଅଟେ, ଏହା ଖ୍ରୀଷ୍ଟଙ୍କର ସୂଚନା ପତ୍ର ଅଟେ, ଆଉ ଜନସମୂହ ଏହାଙ୍କୁ ଦେଖନ୍ତି, ଆଉ ସେମାନେ ଶ୍ରେଣୀବଦ୍ଧ ହୁଅନ୍ତି, ପୁଣି ସେମାନେ ଈଶ୍ୱରଙ୍କ ପ୍ରଶଂସା କରନ୍ତି। ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିବା ସମୟରେ ମୁଁ ଏହାକୁ ସେମାନେ ମଧ୍ୟ ଦେଖେ, ସେମାନେ ଏହି ସ୍ଥାନରେ ଏହାଙ୍କୁ ଲକ୍ଷ୍ୟ କରନ୍ତି, ଯେତେବେଳେ ଏହା ଏହି ଗୋଟିଏ ପାଖ ପଥ ଦେଇ ଅଗ୍ରସର କରନ୍ତି, ସୁତରାଂ ପରସ୍ପର ମଧ୍ୟ ଦେଇ ଖ୍ରୀଷ୍ଟଙ୍କୁ ତାଙ୍କ ଜ୍ୟୋତିକୁ ପ୍ରତିଫଳିତ କରୁଥିବା କ୍ରମଟିକୁ ଆମେ ଦେଖିଥାଉ। ବର୍ତ୍ତମାନ ଏହି ସ୍ଥାନରେ ମୁଁ ଏହାଙ୍କୁ ଯେତେ ଅଧିକ ରୂପରେ ପ୍ରତିଫଳିତ କରୁଥାଏ ନା କାହିଁକି, ସେଥିରେ କିଛି ହେଲେ ଯାଏ ଆସେ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଏହା ଆପଣଙ୍କ ପରେ ସୁଦ୍ଧା ପ୍ରତିଫଳିତ ନ ହୁଅନ୍ତି, ଆମମାନେ ଏହାଙ୍କୁ କୌଣସି ପ୍ରକାର ଆଦୌ ବୁଝିବୁ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଏହାଙ୍କୁ ଗ୍ରହଣ କରି ଆଦରି ନେବାକୁ କେହି ଜଣେ ବ୍ୟକ୍ତି ଉପସ୍ଥିତ ନଥିଲେ, ସେତେବେଳେ ପର୍ଯ୍ୟନ୍ତ ସୁସମାଚାରଟି କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ, ଏହା ମୂଲ୍ୟହୀନ ହୋଇଯିବ। ସେପରି ସ୍ଥଳେ ଏପରି ଅନେକ ଅଛନ୍ତି ଯେଉଁମାନେ ଏହାଙ୍କୁ ଆଦୌ ଗ୍ରହଣ କରିବେ ନାହିଁ, କିନ୍ତୁ ସେହିମାନେ ଯେଉଁମାନେ ଏହାଙ୍କୁ ଗ୍ରହଣ କରିବେ ଏହା ସେମାନେ ମଧ୍ୟରେ ପ୍ରତିଫଳିତ ହେବେ। କିପାରଙ୍କର ହତ୍ୟା ସମୟରେ ସେଦିନର ସକାଳ ବେଳା ସେଠାରେ ସମ୍ଭବତଃ 5000 ସଂଖ୍ୟକ ଜନତା ଉପସ୍ଥିତ ଥିଲେ, ମାତ୍ର ସେଠାରେ କେବଳ ଜଣେ ମାତ୍ର ବ୍ୟକ୍ତି ଥିଲେ ଯାହାଙ୍କ ମଧ୍ୟ ଏହା ପ୍ରତିଫଳିତ ହେଲେ। ଏପରିକି ତାଙ୍କର ଜୀବନର ଶେଷ ସମୟରେ ସେ କହିଥିଲେ, ମୁଁ ସାଧୁବାଳ ମଧ୍ୟରୁ ଜଣଙ୍କ ନ୍ୟାୟ ପରିଚିତ ହେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ କହିଥିଲେ, ଯେହେତୁ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିଲି। ଏହି ମୃତ୍ୟୁବରଣକାରୀ ସିପାହୀଙ୍କ ପ୍ରସ୍ତ୍ରଘାତ ଘଟଣାଟି ପାଓଲଙ୍କର ମାନସ ପଟରୁ କଦାପି ବିଲୁପ୍ତ ହୋଇନଥିଲା। ସେ କହିଥିଲେ, ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମୁଁ ମଣ୍ଡଳୀକୁ ତାଡ଼ନା ଦେଇଥିଲି। ବୁଝନ୍ତି ତ, ଏହା ତାଙ୍କର ସ୍ମରଣକୁ କଦାପି ଲୋପ କରାଇନଥିଲା, ଯେହେତୁ ଖ୍ରୀଷ୍ଟଙ୍କ ତେଜମୟ ଆଲୋକଙ୍କୁ ପ୍ରତିଫଳିତ ହେବାର ସେ ଦେଖିଥିଲେ। ଟିଫାନ ଏହାକୁ କିପରି ଭାବେ କରିଥିଲେ, ସେ କୌଣସି ଚମତ୍କାର କର୍ମଗୁଡ଼ିକୁ କଦାପି କରିନଥିଲେ, ଯଦ୍ୟପି ସେ ଜାଣିଥିଲେ ଯେ ଖ୍ରୀଷ୍ଟ ଆଶ୍ଚର୍ଯ୍ୟ କର୍ମଗୁଡ଼ିକର ସାଧନକର୍ତ୍ତା ଅଟନ୍ତି। ସେ ତ ଏହିସବୁ ସମର୍ଥ କଥାକୁ ପୁଣି ଅନ୍ୟାନ୍ୟ ଘଟଣାଗୁଡ଼ିକୁ ଜାଣିଥିଲେ, ତଥାପି ସେ କ'ଣ କଲେ ଯେ ଆପଣ ଜୀବନକୁ ଏପରି ପ୍ରଭାବଯୁକ୍ତ କରି ପ୍ରସ୍ତୁତ କଲେ ଯେ ସେମାନେ ବୁଝିଲେ ଏହା ଖ୍ରୀଷ୍ଟଙ୍କ ସମର୍ଥ ଥିଲା। ଆମେନ୍। ଆପଣମାନେ କଦାପି ହେଲେ ଦର୍ଶନଟିଏ ଦେଖିପାରିନଥାନ୍ତି, ଜଣେ ପୀଡିତ ବ୍ୟକ୍ତିଙ୍କ ପରେ ଆପଣମାନେ ସମ୍ଭବତଃ ହସ୍ତାର୍ପଣ କରିଥାଇ ନ ପାରନ୍ତି, ପୁଣି ପରମେଶ୍ୱରଙ୍କ ସର୍ବଶକ୍ତିଶାଳୀ ପ୍ରତାପଙ୍କୁ ଏକ କଙ୍କାଳ ରୂପୀ ମନୁଷ୍ୟକୁ ପୁନର୍ବାର ଜୀବନଦାନ କରିଥିବାର ଅନୁଭୂତିକୁ ସମ୍ଭବତଃ ପାଇପାରିନଥାନ୍ତି, ପୁଣି ଦୂରବର୍ତ୍ତୀ ସ୍ଥାନରେ 2 କିମ୍ବା 3 ମେଘଧନୁ ମଧ୍ୟରେ ତାଙ୍କୁ ଠିଆ ହୋଇ ରହିଥିବାର ଦେଖିଥାଇପାରନ୍ତି। ତାଙ୍କ ସାଦୃଶ୍ୟ ପ୍ରତିମୂର୍ତ୍ତିକୁ ଆପଣମାନେ ସମ୍ଭବତଃ ଦେଖିଥାଇ ନ ପାରନ୍ତି, ଆପଣମାନେ ତାଙ୍କ ରବଟିକୁ ସମ୍ଭବତଃ ଶୁଣିଥାଇ ନ ପାରନ୍ତି। ଏହା ସତ୍ତ୍ୱେ ଆପଣ ଏକ ପ୍ରଚାର ପତ୍ର ହୋଇପାରନ୍ତି, ଯାହାକି ଖ୍ରୀଷ୍ଟଙ୍କର ଆଲୋକକୁ ପ୍ରତିଫଳନ କରିବ, ସେପରି ଧରଣର ଏକ ଜୀବନ ଦ୍ୱାରା ଯାହାକି ଅତିଶୟ ପବିତ୍ର, ପୁଣି ଜଗତର ପୃଥିବୀକୃତ ଏକ ସ୍ୱଚ୍ଛ ଜୀବନ ହୋଇଥିବ। ଆପଣଙ୍କର ଜୀବନର ଚତୁଃପାର୍ଶ୍ୱରେ ଘୃଣିତ ବସ୍ତୁଗୁଡ଼ିକ ଦ୍ୱାରା ନିମଗ୍ନ ହୋଇ ରହିଥିବା ଏକ ଜୀବନ ନୁହେଁ, ମାତ୍ର ଏକ ବିଶୁଦ୍ଧ ଜୀବନ ହୋଇଥିବ, ଯାହାକି ଏକ କ୍ଷୁଧାର୍ତ୍ତ ହୃଦୟକୁ ଆପଣ ପରି ହେବାକୁ କ୍ଷୁଧିତ ଆଉ ତୃଷିତ ହେବାକୁ ଅନୁପ୍ରାଣିତ କରିବ। ଆମେନ୍। ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ ତେବେ ତାହା କାହିଁରେ ଲବଣକ୍ତ ଯୁକ୍ତ ହେବ, ତାହା ସଠିକ ବିଷୟ ଅଟେ। କ୍ଷୁଧିତ ଅଟନ୍ତି ପୁଣି ତୃଷିତ ଅଟନ୍ତି, ସେହି ପ୍ରକାର ତୁମମାନଙ୍କ ଆଲୋକ ଲୋକଙ୍କ ସାକ୍ଷାତ ପ୍ରକାଶ ପାଉ, ଯେପରି ସେମାନେ ତୁମମାନଙ୍କର ସତ୍କର୍ମ ଦେଖି ତୁମମାନେ ଯେ କ'ଣ କର ତାହାକୁ ଦେଖି ତୁମମାନଙ୍କ ପିତା ଯିଏ ସ୍ୱର୍ଗରେ ଅଛନ୍ତି ତାଙ୍କର ମହିମା କୀର୍ତ୍ତନ କରିବେ। ସିଦ୍ଧାର୍ଥ ଅଟନ୍ତି, ସୂଚନାର ପଟ୍ଟ ଅଟନ୍ତି, ପ୍ରତିଫଳିତ ହେଉଛନ୍ତି, ଚମତ୍କାର ଆଜ୍ଞା। ହଁ, ସେପରି ପୁଣି ଆହୁରି ମଧ୍ୟ ଏହାକୁ କରିବା ପାଇଁ ଆମେ ଆଦୌ ଇଚ୍ଛା କରିନଥାଉ, ଏଥିରୁ ଏକ ସହସା ବିକ୍ରୟ ମୂଲ୍ୟକୁ ଉପାର୍ଜନ କରିବାକୁ କଦାପି ଇଚ୍ଛା କରିନଥାଉ, କେବଳ କହିଥାଉ। ଆଚ୍ଛା, ତେବେ ଗତ ରାତ୍ରିରେ ମୁଁ ତ ମନ ପରିବର୍ତ୍ତନ କରିଥିଲି, ହାଲେଲୁୟା। ସମସ୍ତ ଜଗତ ସେପରି, ଆପଣ ତାହାକୁ କଦାପି କରିପାରନ୍ତି ନାହିଁ, ତାହା ତ ଶୀଘ୍ର ଏକ ବିକ୍ରୟର କର୍ମ ଅଟେ। ଯଦି ଆମେ ତାହାକୁ କରୁ ତେବେ ଉତ୍ପାଦିତ ବସ୍ତୁଟି କଦାପି ଅଧିକ ଉତ୍ତମ ଧରଣର ହୋଇନପାରେ। ଯଦି ଆପଣ କେବଳ ଉତ୍ତମ ଆଚରଣବିଶିଷ୍ଟ ହୋଇ ଜୀବନଯାପନ କରି ଏପରି କହନ୍ତି, ଗୋଟିଏ ସମୟ ସମ୍ବନ୍ଧରେ ମୁଁ ଜାଣେ, ମୁଁ ମନ ପରିବର୍ତ୍ତନ କଲା ଉତ୍ତରେ 2 ସପ୍ତାହ ଧରି ଉତ୍ତମ ଜୀବନଯାପନ କରିଥିଲି, ମୁଁ 2 ସପ୍ତାହ ଧରି ଜୀବନ କାଟିଥିଲି, ମୁଁ 2 ସପ୍ତାହ ଧରି ଅତି ସିଦ୍ଧତର ଜୀବନକୁ ବ୍ୟତୀତ କରିଥିଲି, ତାହା ତ ଶୀଘ୍ର ନିଲାମର ମୂଲ୍ୟ ଅଟେ। ତାହା ତ ଠିକ ଏହି ହ୍ୟାଡିକଲ ପରି ବସ୍ତୁ ଅଟେ, ଯାହାକୁ ଆମେ ମୁହୂର୍ତ୍ତ ପୂର୍ବରୁ ସେବନ କରିଥିଲୁ, ଅନ୍ୟ କିଛି ନୁହେଁ, ମାତ୍ର ସ୍ନେହସାରର କେତେକ ବସ୍ତୁ ଏକତ୍ରିତ ରୂପେ ମିଶ୍ରିତ ହୋଇ ତାହାକୁ ପ୍ରସ୍ତୁତ କରିଥିଲେ। ପୁଣି ଏହା ଅଧିକ ସମୟ ପର୍ଯ୍ୟନ୍ତ କ୍ରିୟାଶୀଳ ହୋଇନଥିଲା, କେବଳ କେତେକ ମୁହୂର୍ତ୍ତ ପାଇଁ ପ୍ରଭାବ ବିସ୍ତାର କରିଥିଲା, ପରିଶେଷରେ ଏହା ସମାପ୍ତ ହୋଇଯାଇଥିଲା। ଆପଣ ଜଣେ ନୀତିଦିନିଆ ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି, ପ୍ରତ୍ୟେକ ଘଣ୍ଟାର ଖ୍ରୀଷ୍ଟିଆନ, ପ୍ରତ୍ୟେକ ବର୍ଷର ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି, ଏକ ଶୀଘ୍ର ନିଲାମୀ ମୂଲ୍ୟ କଦାପି ନୁହେଁ, କିନ୍ତୁ ଆମମାନଙ୍କର ଆଲୋକ ସେହି ପ୍ରକାର ପ୍ରକାଶ ପାଉ। ଯଦି କୌଣସି ଜଣେ ବ୍ୟକ୍ତିଙ୍କ ନିକଟକୁ ଆପଣ ଯାଆନ୍ତି, ପୁଣି ତାଙ୍କୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ କହନ୍ତି, ସେ ଆପଣଙ୍କ ମୁଖ ଉପରେ ଆପଣଙ୍କ ପରିହାସ କରନ୍ତି, କଦାପି ଦୂରେଇ ଯାଆନ୍ତୁ ନାହିଁ, ଆଉ କହନ୍ତୁ ନାହିଁ, ଆଚ୍ଛା ତେବେ ଏଥିରେ କୌଣସି ମୂଲ୍ୟ ନାହିଁ, କିମ୍ବା ସେ ଆଙ୍କୁ ଗ୍ରହଣ କରିପାରନ୍ତି ନୁହେଁ, ତାହା ତ ହ୍ୟାକଲର ବିକ୍ରୟ ଅଟେ। ଆମମାନେ ଆଦୌ ହ୍ୟାକଲର ବିକ୍ରୟ କରୁନାହୁଁ, ଆମମାନେ ତ ସୁସମାଚାରକୁ ଜୀବିତ ଈଶ୍ୱରଙ୍କ ସମର୍ଥକୁ ବିକ୍ରୟ କରୁଅଛୁ। ଖ୍ରୀଷ୍ଟ ସେ କାଲି ଆଜି ପୁଣି ସମାନ ଅଟନ୍ତି, ଏହାର ସାକ୍ଷ୍ୟ ଦେଉଅଛୁ। ଯଦି ଜଗତ ତୁମମାନଙ୍କୁ ଘୃଣା କରେ, ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ସେମାନେ ଖ୍ରୀଷ୍ଟଙ୍କୁ ଘୃଣା କରିଥିଲେ, କାରଣ ସେହି ସମାନ କାରଣ ପାଇଁ ତାଙ୍କୁ କୃଷକାଠ ପର୍ଯ୍ୟନ୍ତ ଟାଣିନେଲେ। କିନ୍ତୁ ଆମମାନେ ତାଙ୍କର ପ୍ରତିନିଧିଗଣ ଅଟୁ, ଆମେ ତାଙ୍କ ସୂଚନାପଟ୍ଟ ଗୁଡ଼ିକ ଅଟୁ, ଆମେ ତାଙ୍କୁ ସର୍ବବିଦିତ କରି ପ୍ରଚାର କରିଥାଉ। କୌଣସି ପ୍ରକାରେ ଅଧିକ ପରିମାଣର ଚାକଚକ୍ୟ ବିଷୟ ଗୁଡ଼ିକୁ ବହୁଳ ପରିମାଣର ଲୋଭନୀୟ ପଦାର୍ଥର ଆବଶ୍ୟକ କରିନଥାଉ। ଡକ୍ଟର PhD LLD ଆଦିର ପ୍ରୟୋଜନ କରିନଥାଉ। ମହାନ ବିଶିଷ୍ଟ ଅମୁକ ଅମୁକ ପବିତ୍ରୀକୃତ ମଣ୍ଡଳୀ ପୂର୍ବେ ଅମୁକ ଅମୁକ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ସେପରି ବଢିବାକୁ ଚାହିଁନଥାଉ। ଆମମାନେ ଅମୁକ ଅମୁକ ବିଷୟକୁ ହାସଲ କରିଥିଲୁ, ତାହାକୁ ମଧ୍ୟ ଆମେ ଚାହିଁନଥାଉ। ଆମମାନଙ୍କୁ କେବଳ କ୍ଷୀରିତ ହେବାର ସାହାଯ୍ୟ କରନ୍ତୁ। ଆମେନ୍। ଏକ ସରଳ ବିଶୁଦ୍ଧ ସୂଚନାପଟ୍ଟଟିଏ ଖ୍ରୀଷ୍ଟଙ୍କ ସହିତ ଥାଇ ଆପଣଙ୍କ ଜୀବନର ଗୋଟିଏ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଲିଖିତ ହୋଇଅଛି। ଏପରି ଲୋକମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ମହିମା କୀର୍ତ୍ତନ କରିବେ, ତାହା ଏହାର ଉଦ୍ଦେଶ୍ୟ ଅଟେ। ଜଗତର ବାଳୁଙ୍ଗା ଗୁଡ଼ିକ ସହିତ କଦାପି ପେଶୀ ହୋଇଯାଆନ୍ତୁ ନାହିଁ। ସ୍ୱୟଂରୁ ନିଜର ପ୍ରଚାର କରିବାକୁ ଆଦୌ ଯତ୍ନ କରନ୍ତୁ ନାହିଁ। ଏପରି କେହି ଜଣେ ବ୍ୟକ୍ତି ଏପରି କହନ୍ତି, ଆଚ୍ଛା ତେବେ ମୁଁ ତ ଅମୁକ ଅମୁକ ମହାନ ମଣ୍ଡଳୀ ସହିତ ସହଭାଗିତା ରଖେ, ଏହା ସହରର ସର୍ବବୃହତ ମଣ୍ଡଳୀ ଅଟେ। ବୁଝନ୍ତି ତ, ସେହି ଇଲାକାରେ ଆମମାନଙ୍କ ପଡ଼ୋଶୀଙ୍କର ଠିକ ପାଖାପାଖି ଅଞ୍ଚଳରେ ଆମମାନେ ଜଣେ ଏକ ବ୍ୟକ୍ତିଙ୍କ ସହିତ ପରିଚିତ ଅଟୁ, ଯିଏକି ମୁଖ୍ୟ ରାସ୍ତାରେ ଥିବା ଏକ ଛୋଟିଆ ଉପାସନାଳୟକୁ ଏକ ବଡ଼ ଉପାସନାଳୟକୁ ଯିବା ପାଇଁ ଛାଡ଼ିଦେଲେ। କାରଣ ସେମାନେ କହିଥିଲେ ଏକ ସୁଶିକ୍ଷିତ ବର୍ଗର ଲୋକେ, ଉଚ୍ଚ ଶ୍ରେଣୀ ଲୋକେ ସେଟାକୁ ଯାଆନ୍ତି, ଏକ ଉଚ୍ଚ ବର୍ଗ ଲୋକମାନେ ସେଟାକୁ ଯାଆନ୍ତି, ଉଚ୍ଚ ବର୍ଗର ଲୋକମାନେ ସେଟାକୁ ଯାଆନ୍ତି। ବୁଝନ୍ତି ତ, ସେମାନେ ଆଦୌ ଜାଣନ୍ତି ନାହିଁ, ସେମାନଙ୍କର ମସ୍ତିଷ୍କର ବିଚାରଧାରା ଦୂଷିତ ହୋଇସାରିଛି। ଏହା ତ ଜଗତର ବିଷୟବସ୍ତୁ ସହିତ ଆବର୍ଜନାମୟ ହୋଇପଡ଼ିଛି। ତେଣୁ ଏକ ଉଚ୍ଚ ବର�ଗ ଲୋକମାନେ ଯାଉଛନ୍ତି, ଏକ ଉତ୍ତମ ଶ୍ରେଣୀର ଲୋକଙ୍କ ଠାରେ କଣ ବା ଉତ୍ତମତା ରହିଛି? ଏକ ବ୍ୟକ୍ତି ଯିଏକି ଈଶ୍ୱରଙ୍କ ଆତ୍ମରେ ଜାତ ହୋଇଛନ୍ତି ତାଙ୍କ ଠାରୁ କଣ ଅଧିକ? ଯଦି ସେମାନେ ଏତେ ଗରିବ ଅଟନ୍ତି ଯେ ସେମାନେ ଯାଆନ୍ତି ନାହିଁ ଅନ୍ୟର ଓଳିର ଭୋଜନ କେଉଁଠାରୁ ଆସିଅଛି, ତାହା ହିଁ କେବଳ ସେହି ଶ୍ରେଣୀ ଲୋକ ମାନେ ଅଟନ୍ତି ଯେଉଁମାନେ ଯେକୌଣସି ବିଷୟ ପାଇଁ ଯୋଗ୍ୟ ଅଟନ୍ତି। ସେମାନେ ତ ସେହି ଲୋକ ଗୁଡାକ ଅଟନ୍ତି ଯେଉଁମାନେ ନୂତନ ଜନ୍ମ ଲାଭ କରିଛନ୍ତି। ଯୀଶୁ ଯେତେବେଳେ ଆସିଥିଲେ କିପରି ଧର ଶ୍ରେଣୀର ଏକ ଲୋକମାନଙ୍କୁ ସେ ହାସଲ କରିବାକୁ ଥିଲେ? ଅଶିକ୍ଷିତ ଗଣ, ମତ୍ସ୍ୟଜୀବୀ ଗଣ, ସାଧାରଣ କିଶୋର ଲୋକ ଗୁଡାକ ଥିଲେ। ପିତର ପ୍ରେରିତ ସେହି ସମାନ ସାଧୁଜଣକ ଯାହାଙ୍କୁ ସ୍ୱରାଜ୍ୟ ସକଳ ଚାବିକୁ ପ୍ରଦତ୍ତ ହେଲା, ନିଜର ନାମଟିକୁ ସୁଦ୍ଧା ଦସ୍ତଖତ କରିପାରିନଥିଲେ। ପୁରୁଣା ମତ୍ସ୍ୟଧାରୀ ବ୍ୟବସାୟରୁ ମାଛର ଦୁର୍ଗନ୍ଧପୂର୍ଣ୍ଣ ଅବସ୍ଥାରେ ପୁଣି ଅନ୍ୟାନ୍ୟ ବିଷୟ ଗୁଡିକ ଆସକ୍ତ ଥାଇ ଏକ ତେଲିଆ ଚୋଗାକୁ ପରିଧାନ କରିଥିଲେ। ଯୀଶୁ ସେହି ଶ୍ରେଣୀ ଲୋକମାନଙ୍କୁ ଗ୍ରହଣ କରିଥିଲେ। ଆଜିକାଲି ସେମାନେ ଯଦି ମଣ୍ଡଳୀ ମଧ୍ୟକୁ ଆସନ୍ତି, ତେବେ କର୍ମକର୍ତ୍ତାମାନେ ଏମାନଙ୍କୁ ଧକ୍କା ମାରି ମଣ୍ଡଳୀ ମଧ୍ୟରୁ କାଢିଦେବେ, ତାହା ସତ କଥା ଅଟେ। ଉପାସନା କରିବାରୁ ସେମାନଙ୍କୁ ବଞ୍ଚିତ କରିବେ। ବୁଝନ୍ତି ତ, ଲୋକମାନେ ଏକ ଶ୍ରେଣୀକୁ ଖୋଜୁଛନ୍ତି, ଆଉ ଶୟତାନ ଯେ ଏକ ବର୍ଗର ମଧ୍ୟରେ ଶ୍ରେଣୀ ମଧ୍ୟରେ ବାସ କରେ ସେ କଥାକୁ ଆପଣମାନେ ଜାଣନ୍ତି କି? ସ୍ୱର୍ଗରେ ପ୍ରଥମ ଯୁଦ୍ଧଟି କେଉଁ କାରଣ ହେଲା ସେ କଥାକୁ ଆପଣମାନେ ବୁଝନ୍ତି କି? ସେତେବେଳେ ହେଲା ଯେତେବେଳେ ଲୁସିଫର ଏକ ଶ୍ରେଷ୍ଠ ଶ୍ରେଣୀ ଲୋକମାନଙ୍କୁ ବ୍ୟବସ୍ଥିତ କଲା, ଏକ ଯୋଗ୍ୟବନ୍ତ ସ୍ୱର୍ଗଦୂତମାନଙ୍କୁ ହାସଲ କଲା ଯାହାକି ସେ ବିଚାର କରିଥିଲା। ମିଖାଏଲ ଯେଉଁ ରାଜ୍ୟକୁ ଲାଭ କରିଥିଲେ ତାଠାରୁ ଅଧିକ ଉନ୍ନତ, ଅଧିକ ଚାକଚକ୍ୟ, ଅଧିକ ତେଜମୟ ଏକ ଶ୍ରେଷ୍ଠତା ରାଜ୍ୟକୁ ହାସଲ କରିବାକୁ ବିଚାର କରିଥିଲା, ପୁଣି ସେ ସ୍ୱର୍ଗରୁ ତଡ଼ା ଖାଇଲା। ବୁଝନ୍ତୁ, ଶ୍ରେଣୀଟି କେଉଁଠାରୁ ଆଗତ ହୁଏ, ଶ୍ରେଣୀର କଳ୍ପନାରୁ ଦୂରେଇ ରହନ୍ତୁ। ଜଣେ କ୍ଷୀରିତ ବ୍ୟକ୍ତି ସେ ଶ୍ରେଣୀର ଆବଶ୍ୟକତାକୁ ଲୋଡ଼ନ୍ତି ନାହିଁ, ଜଣେ କ୍ଷୀରିତ ବ୍ୟକ୍ତି ସେ ଭୋଜନ ଲୋଡ଼ନ୍ତି। ଆଜ୍ଞା ହଁ, ତାହା ହିଁ ଥଣ୍ଡାରେ ଥରୁଥିବା ବ୍ୟକ୍ତିଟିର ନିଆଁ ଆବଶ୍ୟକ ହୁଏ, ଉତ୍ତାପକୁ ସେ ଲୋଡ଼େ, ଖଣ୍ଡିଆ ଛବିକୁ ନୁହେଁ ମାତ୍ର ନିଆଁ ତାପକୁ ସେ ଆବଶ୍ୟକ କରେ। ପରମେଶ୍ୱର ନିମନ୍ତେ ଜଣେ କ୍ଷୀରିତ ତୃଷିତ ବ୍ୟକ୍ତି ସେ ତ ଖ୍ରୀଷ୍ଟଙ୍କର ଯୀଶୁଙ୍କ ସୁଷମାଚାରକୁ ଆଉ ସମର୍ଥକୁ ଆବଶ୍ୟକ କରନ୍ତି। ଆମେନ୍। ଏହା ଯେ କେତେ ସାଧାରଣ ଅଟେ ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ଏହା ଯେ ଜଗତ ସହିତ କେତେ ଅପରିଚିତ ଅଟେ ସେଥିରେ କିଛି ହେଲେ କହିବାର ନାହିଁ, ତଥାପି ସେମାନେ ବାସ୍ତବତାକୁ ଆବଶ୍ୟକ କରନ୍ତି। ଏହି ଜଣେ ବ୍ୟକ୍ତି ଯିଏକି ମୃତ୍ୟୁର ଦ୍ୱାଦଶରେ ଉପସ୍ଥିତ ଥାନ୍ତି, ଜଣେ ବ୍ୟକ୍ତି ଯାହାଙ୍କୁ ଏହା ଜଣାଯାଏ ତାଙ୍କୁ ନିହାତି ପକ୍ଷେ ଈଶ୍ୱରଙ୍କ ସହିତ ଭେଟ କରିବାକୁ ଅଛି, ସେ କୌଣସି ଶ୍ରେଣୀକୁ ଭୃକ୍ଷେପ କରନ୍ତି ନାହିଁ, ସେ ତ ଈଶ୍ୱରଙ୍କୁ ପାଇବା ପାଇଁ ଇଚ୍ଛା କରନ୍ତି, ସେ ତ ଏକ ପ୍ରକାର ନିର୍ଭୟତାକୁ ଆବଶ୍ୟକ କରନ୍ତି। ଅର୍ଥାତ୍ ସେ ଯେତେବେଳେ ମୃତ୍ୟୁ ନଦୀର ନିକଟରେ ଆସି ପହଞ୍ଚନ୍ତି, ସେତେବେଳେ କେହି ଜଣେ ସୁଯୋଗ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିବେ, ଯିଏକି ସେଠାରେ ତାଙ୍କୁ ଭେଟନ୍ତି ଆଉ ପଥଟିରୁ ତାଙ୍କୁ ପ୍ରଦର୍ଶନ କରନ୍ତି। ସେ ଏପରି କିଛି ବିଶେଷ ବିଷୟକୁ ଲୋଡ଼ନ୍ତି ଯାହାକି ତାଙ୍କୁ ଏତେବେଳୁ ସୁଦୃଢ଼ କରି ରଖନ୍ତି ଯିଏ କିଏକୁ ବୁଝନ୍ତି। ମାତ୍ର ମୁଁ ଜାଣେ ଯେ ମୋର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀରେ ଠିଆ ହେବେ। ମୁଁ ଦୃଢ଼ ପ୍ରତ୍ୟୟ କରେ ଯେ ସେପରି ସ୍ଥଳେ କୌଣସି ବିଷୟ ବର୍ତ୍ତମାନ ବୋଲି ନାହିଁ, ଅର୍ଥାତ୍ ଯାହା ଭବିଷ୍ୟତ ଅଟେ କିମ୍ବା ଯାହା ଆବଶ୍ୟକ ଯାହା ଅବଶ୍ୟ ଉପସ୍ଥିତ ହେବ, ସିଧା ଦୁର୍ଦ୍ଦଶା ସକଳ କିମ୍ବା ଅନ୍ୟ ଯେକୌଣସି ବିଷୟ, ତାହା ଈଶ୍ୱରଙ୍କ ପ୍ରେମ ଯାହାକି ଖ୍ରୀଷ୍ଟଙ୍କଠାରେ ରହିଅଛି, ସେଥିରୁ ଆମମାନଙ୍କୁ ବିଚ୍ଛିନ୍ନ କରିବ ନାହିଁ, ତାହା ହିଁ ଯାହାକୁ ସେମାନେ ଆବଶ୍ୟକ କରନ୍ତି। ସେପରି ଧରଣ କିଛିଟା ଭରସା ବିଷୟକୁ ଲଢ଼ନ୍ତି। ଏକ ସୁସ୍ଥ ବିଶ୍ୱାସୀ ନୁହେଁ, ସେପରି କିଛି ବିଶ୍ୱାସ ଯାହାକି ସହଜରେ ବିକ୍ରି ହୋଇଯାଏ, ପୁଣି ଏହି ସ୍ଥାନକୁ ଚାଲି ଆସେ ଆଉ ଏହି ମଣ୍ଡଳୀକୁ ଯୋଗଦାନ କରେ, ସେପରି ନୁହେଁ। ମୁଁ ସେଇ ଅନ୍ୟଟିରେ ପରି ହେବାକୁ ଚାହେଁ। କହନ୍ତି ଭଲ କଥା, ମୁଁ ସେଟାକୁ ଚାଲିଯିବି, ପୁଣି ମଣ୍ଡଳୀରେ ଯୋଗଦାନ କରିବି, ମୁଁ ଏକ ସମର୍ପିତ ସେବାକୁ ହାସଲ କରିବି, ପାଳକ ମୋତେ ଗୁପ୍ତ ରୂପେ ବାପ୍ତିସ୍ମ ଦେବେ, ପୁଣି ମୋତେ ମଣ୍ଡଳୀରେ ଗ୍ରହଣ କରିବେ। ନୁହେଁ, କଦାପି ନୁହେଁ, ଏହା ତାହା ନୁହେଁ। ସେବା ପରି ତାହା ତ ଏକ ଶୀଘ୍ର ବିକ୍ରୟ ହେଉଥିବା ବସ୍ତୁ ଅଟେ, ଏହା ଅଧିକ ଦିନ ଧରି ସ୍ଥିରୀକୃତ ଭାବେ ରହିବ ନାହିଁ। ଏକ ପୁରାତନ ଢଙ୍ଗର ପ୍ରକୃତ ମନ ପରିବର୍ତ୍ତନ ବିଷୟକୁ ମୁଁ ଆବଶ୍ୟକ କରେ, ଜଣେ ପୁରୁଷଙ୍କୁ କିମ୍ବା ଜଣେ ନାରୀଙ୍କୁ ଲୋଡ଼େ ଯିଏକି ବାହାରି ଆସିବାକୁ ଇଚ୍ଛୁକ ଅଟନ୍ତି, ପୁଣି କହନ୍ତି ମୁଁ ଭ୍ରାନ୍ତ ଅଟେ, ମୁଁ ନିଜର ପଡ଼ୋଶୀଙ୍କ ପରି ହେବାକୁ ଚାହେଁ, ମୋର ପଡ଼ୋଶୀଙ୍କ ପରି ମୁଁ ଭଦ୍ରା ନାରୀଟିଏ ହେବାକୁ ଚାହେଁ, ମୋର ପଡ଼ୋଶୀଙ୍କ ପରି ମୁଁ ଜଣେ ସ୍ୱଚ୍ଛ ବ୍ୟକ୍ତି ହେବାକୁ ଚାହେଁ। ମୁଁ ଲୋକମାନଙ୍କ ମଧ୍ୟରେ ଏପରି ଈଶ୍ୱର ପ୍ରାଣ ହୋଇ ରହିବାକୁ ଚାହେଁ, ଯେପରିକି ଲୋକମାନେ ମୋ ପାଇଁ ସେହି ସମାନ ଧରଣ ବିଚାରକୁ ପସନ୍ଦ କରନ୍ତି ଯେପରି ଧର ବିଚାରକୁ ସେମାନେ ତାଙ୍କ ପାଇଁ କରିଥିଲେ। ମୁଁ ଯୀଶୁଙ୍କ ପରି ହେବାକୁ ଚାହେଁ। ଶେଷ କରୁଥିବା ସମୟରେ ଏତେବେଳେ ମନେ ରଖନ୍ତୁ, ମୁଁ ତ ଆହୁରି ଆଗକୁ ବଢ଼ିବାକୁ ଚାହେଁ, କିନ୍ତୁ ଶେଷ କରୁଥିବା ସମୟରେ ମୁଁ ଏହି କଥାଟିକୁ କହିବାକୁ ଚାହେଁ, ଆମମାନେ ତାଙ୍କର ପ୍ରଭୁଙ୍କର ଜିନିଷ ବିକ୍ରୟକାରୀଗଳ ନୁହଁ, ଆମେ ତାଙ୍କର ସୂଚନାପଟ୍ଟ ଗୁଡିକ ଅଟୁ। ବୁଝନ୍ତି ତ, ଆମେ ଯେ ତାଙ୍କର ଜିନିଷ ବିକ୍ରୟକାରୀଗଳ ନୁହଁ, ଏପରି ଆମେ ତାଙ୍କର ଜିନିଷ ବିକ୍ରୟକାରୀଗଳ ଅଟୁ, ଏପରି ଆଦୌ ବିଚାର ନ କରନ୍ତୁ। ସେ କୌଣସି ପ୍ରକାର ଜିନିଷ ବିକ୍ରୟକାରୀର ଆବଶ୍ୟକ କରନ୍ତି ନାହିଁ, କେବଳ ପ୍ରଚାର ପତ୍ର ଗୁଡିକୁ ଆବଶ୍ୟକ କରନ୍ତି। ମୁଁ ଏକ ପବ୍ଲିକ ସର୍ଭିସ କମ୍ପାନୀରେ କାର୍ଯ୍ୟ କରୁଥିଲି ଆଉ ଏହି ମୋବାଇଲ ବତୀର ଉତ୍ପାଦନକୁ ଆମମାନେ କରୁଥିଲୁ। ଏହାରି ଉପରେ ସେମାନେ ଏକ ପ୍ରତିଯୋଗିତାକୁ ନିର୍ଦ୍ଧାରିତ କରିଥିଲେ ଯେ କେହି ବ୍ୟକ୍ତି ଯିଏକି ସବୁଠାରୁ ବେଶୀ ସଂଖ୍ୟକ ବତୀ ଗୁଡିକୁ ବିକ୍ରୟ କରିଥିଲେ ଆରେ ବା ସେ ଏକ ପୁରସ୍କାର ପାଇଥିଲେ, ପୁଣି ସେପରି ଧରଣର ଉତ୍ସାହକୁ ପାଇଥିଲେ ଆଉ ସେଗୁଡିକୁ ବିକ୍ରୟ କରୁଥିବା ଯୋଗୁଁ ଏକ ନିଶ୍ଚିତ ଶତକଡ଼ା ହିସାବର ଅର୍ଥକୁ ପାଉଥିଲେ। ଭଲ କଥା, ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟକାରୀ ଏହିସବୁ ବତୀ ପାଇଁ ସେମାନଙ୍କୁ ନିଶ୍ଚିତ ରୂପେ ଜିନିଷ ବିକ୍ରୟକାରୀ ହେବାକୁ ପଡୁଥିଲା ଆଉ ମୋତେ ଏପରି ଧରଣର ଏକ କଥାକୁ ଚିନ୍ତା କରିବାକୁ ବିବଶ କରି ପକାଇଲା। ଉତ୍ପାଦିତ ବସ୍ତୁଟି ମୋତେ ଯଦି ଜାମିନ ସ୍ୱରୂପେ ପ୍ରଦାନ କରାଯାଇଛି, ତେବେ ବତୀଟିର ପାଇଁ କମ୍ପାନୀ ମୋତେ ଜାମିନ ରଖିଛି, ପୁଣି ସେହି ବତୀଟି ଯଦି କୌଣସି ପ୍ରକାର ଉତ୍ତମ ଅଟେ, ତେବେ ଏହା ଆପଣା ଛାଏ ବିକ୍ରୟ ହୋଇଯିବ, ଆଉ ଏହା ଯଦି କୌଣସି ପ୍ରକାରରେ ଭଲ ଜିନିଷ ନୁହେଁ, ତେବେ ତ ଜନସାଧାରଣଙ୍କ ମଧ୍ୟରେ ମୁଁ ଏପରି କିଛିଟା ପ୍ରଭାବକୁ ମିଥ୍ୟାରେ ପକାଉଅଛି ଯାହାକି ଉଚିତ ବିଷୟ ନୁହେଁ। ସେଥିରେ ମୁଁ ଆଦୌ ବିଶ୍ୱାସ କରିନଥିଲି, ଏପରି ଧରଣର ଉଚ୍ଚକୋଟୀର ପ୍ରବର୍ତ୍ତନର ବିକ୍ରୟକାରୀ ବ୍ୟକ୍ତିଙ୍କୁ ମୁଁ ଆଦୌ ବିଶ୍ୱାସ କରି ନାହିଁ। ସେହି ହେତୁ ମୁଁ ଧର୍ମର ସଂଜ୍ଞାରେ ଆଦୌ ବିଶ୍ୱାସ କରି ନାହିଁ। ମୁଁ ଯଦି ସେପରି କିଛି ଉତ୍ପାଦିତ ବସ୍ତୁ ଅଧିକାରୀ ହୋଇଛି ଯାହାକି ଉତ୍ତମ ଅଟେ, ତେବେ ଏହା ସ୍ୱୟଂରୁ ଆପଣାର ବିକ୍ରୟକୁ କରିବ, ଏହା ସତ୍ୟ କଥା ଅଟେ, ଏହା ସ୍ୱୟଂରୁ ନିଜ ବିକ୍ରୟକୁ କରିବ। ତେଣୁ ମୁଁ ଯେ କଣ କରିଛି ସେ କଥାକୁ ଆପଣମାନେ ଜାଣନ୍ତି କି? ମୁଁ ସେଟାକୁ ଚାଲିଗଲି, ପୁଣି ମୁଁ ଯାଇ ସୁପରିଟେଣ୍ଡେଣ୍ଟକୁ କହିଲି। ମୁଁ କହିଲି ଏହି ବତୀ ଗୁଡିକ ପ୍ରକୃତରେ ଜାମିନ ସ୍ୱରୂପ ଅଟନ୍ତି କି? ସେ କହିଲେ ବାସ୍ତବରେ ଗ୍ୟାରେଣ୍ଟେଡ୍ ଅଟେ, ସେଗୁଡିକ କଦାପି ଫେରସ୍ତ ହେବେ ନାହିଁ। ମହାଶୟ ନୁହେଁ, ଆଉ ସେଗୁଡିକ ସବୁ ଗ୍ୟାରେଣ୍ଟେଡ୍ ଅଟନ୍ତି କି? କାର୍ଯ୍ୟଶୈଳୀ ପୁଣି ପ୍ରତ୍ୟେକ ବସ୍ତୁ ଗ୍ୟାରେଣ୍ଟେଡ୍ ଅଟନ୍ତି କି? ମହାଶୟ ହଁ, ତାହା ହିଁ। ସେମାନେ ଏକ ସୁନ୍ଦର ଆକର୍ଷଣୀୟ କୋମଳ ଆଲୋକକୁ ପ୍ରସ୍ତୁତ କରୁଥିବାର ମୁଁ ଦେଖିଅଛି। ଯେ କେହି ସ୍ତ୍ରୀ ଲୋକ ସେହି ଆଲୋକଟିକୁ ପସନ୍ଦ କରିବେ, ନିଜର କୋଠରୀ ପାଇଁ ପସନ୍ଦ କରିବେ। ମୁଁ ଯେ କଣ କଲି ସେ କଥାକୁ ଆପଣମାନେ ଜାଣନ୍ତି କି? ମୁଁ ସେଗୁଡ଼ିକରୁ ପ୍ରାୟ 200 ବତୀକୁ ବୋଝେଇ ନେଲି, ପୁଣି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ମୁଁ ଚିହ୍ନିଥିଲି ସେମାନଙ୍କ ଘରକୁ ନେଇଗଲି। ପଚାରିଲେ ବିଲି, ସେ ପାତ୍ରଘରରେ ତୁମେ କଣ ଚାହ? ମୁଁ ନିଜର ବିଲ୍ଟିକୁ ପରିଶୋଧ କରିନଥିଲି କି? ମୋତେ ବିଲ୍ ଗୁଡ଼ିକୁ ସଂଗ୍ରହ କରିବାର ଥିଲା। ମୁଁ କହିଥିଲି, ଆରେ ହେ, ଆପଣ ନିଜର ବିଲ୍ ଖଣ୍ଡିକୁ ପରିଶୋଧ କରିଥିଲେ, ମୁଁ ଆପଣଙ୍କ ପାଇଁ ଅନ୍ୟ ଏକ ବିଲ୍କୁ ପ୍ରସ୍ତୁତ କରିବାକୁ ଚାହେଁ। ମୁଁ କହେ, ଏଠାରେ ମୁଁ ବତୀଟି ରଖିଅଛି, ଆରେ ହେ, ମୁଁ ଏହା ପାଇଁ ଅର୍ଥ ବ୍ୟୟ କରି ନ ପାରେ। ବର୍ତ୍ତମାନ ମିଞ୍ଚିବା ପାଇଁ ଆପଣ ଅପେକ୍ଷା କରନ୍ତୁ। ଏହାକୁ କିଣିବା ପାଇଁ ମୁଁ ଆଦୌ କହିନଥିଲି। ମୁଁ ସେଗୁଡ଼ିକ ଏକ ବହୁଳ ସଂଖ୍ୟାକୁ ବତୀକୁ ବହି ଆଣିଛି। ସେଥିରୁ ଗୋଟିଏ ବତୀକୁ ମୁଁ ଆପଣଙ୍କ ଘରେ ଖାଲି କରିବାକୁ ଚାହେଁ। ଆପଣ କେବଳ ସପ୍ତାହ ପାଇଁ ଏହାକୁ ଆପଣଙ୍କ ଘରେ ରଖନ୍ତୁ, ପୁଣି ଏଥିରୁ ଲାଭ ଉଠାନ୍ତୁ, ପୁଣି ମୁଁ ଫେରି ଆସି ଏହାକୁ ଆପଣଙ୍କ ପାଖରେ ନେଇଯିବି। ଆମମାନଙ୍କୁ ଏହି ବତୀକୁ ପ୍ରଚାର କରିବାକୁ ଆବଶ୍ୟକ ଥିଲା। କେବଳ ସେଗୁଡ଼ିକୁ କାଢି ପକାନ୍ତୁ, ତେବେ ଯାଇ ମୁଁ ଏହାକୁ ଆପଣଙ୍କ ଘରେ ଠିକ୍ ଠାକ୍ ଲଗାଇଦେବି। ଆଚ୍ଛା, ତେବେ ବର୍ତ୍ତମାନ ବିଲି ମୁଁ ସହଜରେ ଏହାକୁ କିଣି ପାରିବି ନାହିଁ। ଏହାକୁ କିଣିବା ପାଇଁ ମୋ ପାଖରେ ଆଦୌ ପଇସା ନାହିଁ। ମୁଁ ତ ଆପଣଙ୍କୁ ଏହା କିଣିବାକୁ ଆଦୌ କହିନଥିଲି। ମୁଁ ତ କେବଳ ଏତିକି କହିଥିଲି, ଏହାକୁ ଆପଣଙ୍କ ଘରେ ମୋତେ ଲଗାଇଦେବାକୁ ଦିଅନ୍ତୁ, ଆପଣ ଏହାକୁ ପ୍ରୟୋଗରେ ଲଗାନ୍ତୁ। ଏପରି ସ୍ଥଳେ କୌଣସି ପ୍ରକାରର ମୂଲଚାଳ କରିବାର ବିଷୟ ନାହିଁ। ଏହାର କାଣିଚାଏ ପ୍ରମାଣ ସୁଦ୍ଧା କିଛି ନାହିଁ। ଆପଣ ମୋତେ ଚିହ୍ନନ୍ତି, ମୁଁ ପରେ ଫେରି ଆସିବି, ପୁଣି ଏହାକୁ ଉଠାଇ ନେବି। ଦୁଇ ସପ୍ତାହ ମଧ୍ୟରେ ମୁଁ ଏହାକୁ ପୁଣି ସଂଗ୍ରହ କରି ନେଇ ଚାଲିଯିବି। ଖୁବ୍ ଭଲ କଥା, ମୁଁ ଯଥାସମୟ ପହଞ୍ଚିବି, ପୁଣି ଏହାକୁ ନେଇ ଚାଲିଯିବି। କେବଳ ଗୋଟିପଦ କାର୍ଯ୍ୟକୁ ଆପଣ କରନ୍ତୁ ବୋଲି ମୁଁ ଚାହେଁ, କେବଳ ଏତିକି ମାତ୍ର ଅଟେ। ମୁଁ ଆପଣଙ୍କ କାନ୍ଧରୁ ଏହାକୁ ହାଲୁକା କରିବାକୁ ଚାହେଁ। ଏହାକୁ ବ୍ୟବସ୍ଥିତ କରି ରଖିବା ପାଇଁ ସ୍ଥାନଟି ଆବଶ୍ୟକ କରେ। ଏଠାରେ ରଖିଥିବା ସଂଖ୍ୟାଧିକ ବସ୍ତୁରୁ ମୁଁ ଟିକିଏ ହାଲୁକା ହେବାକୁ ଚାହେଁ। ମୋର କାନ୍ଧରୁ ମୁଁ ଏହାକୁ ଖସାଇ ଦେବାକୁ ଚାହେଁ। ଆପଣ ଯଦି କ୍ରୟ କରନ୍ତୁ, ତାହାକୁ ମଧ୍ୟ ମୁଁ କଦାପି ଇଚ୍ଛା କରେ ନାହିଁ। ଏହା ତ ଆପଣଙ୍କ ସାଙ୍ଗେ ବିକ୍ରି ହୋଇଯିବ। ଆଚ୍ଛା, ତେବେ ଏହା ଯଦି ଭାଙ୍ଗିଯାଏ ତେବେ କଣ ହେବ? ତାହା ମୋର ଦାୟିତ୍ୱ ଅଟେ, ତାହାର ପଛରେ ମୋର ଉପସ୍ଥିତି ରହିଛି। ବତୀଟି ଯେ ସ୍ୱୟଂରୁ ବିକ୍ରି ହୋଇଯିବ ସେ କଥାକୁ ମୁଁ ଜାଣିଥିଲି। ଏହା ଯେ ଏକ ଅସଲି ଉତ୍ପାଦନର ବସ୍ତୁ ଅଟେ ସେ କଥାକୁ ମୁଁ ସୁଦ୍ଧା ଜାଣିଥିଲି। ମୁଁ ଘର ମଧ୍ୟରେ ବତୀଟିକୁ ଲଗାଇଦେଲି। ମୁଁ 200 10 ସୁଦ୍ଧା ଆଉ ଉଠାଇଲି ନାହିଁ। ମୁଁ ମୂଲ୍ୟଟିକୁ ଜିଣିଲି କେଉଁ କାରଣରୁ? କାହିଁକି? କାରଣ ବତୀଟି ସ୍ୱୟଂରୁ ଆପଣ ସାଙ୍ଗେ ବିକ୍ରି ହୋଇଗଲା। ଥରକର ପାଇଁ ଆପଣମାନେ ଏହାକୁ ଦେଖନ୍ତୁ, ପୁଣି ଏହା ଯେ କଣ ଅଟେ ସେ କଥାକୁ ବୁଝନ୍ତୁ, ତତ୍ପରେ ଆପଣମାନେ ଏହାକୁ ଲୋଡ଼ନ୍ତି। ଏହା ଆପଣ ସାହେ ନିଜ ବିକ୍ରିକୁ କରିବ, ତାହା ହିଁ ସମାନ ଧରଣର ବିଷୟ ଅଟେ। ଖ୍ରୀଷ୍ଟଙ୍କୁ ବିକ୍ରୟ କରିବାକୁ ବିରାଟ ସଂସ୍ଥା ଗୁଡ଼ିକର ଆବଶ୍ୟକ, ତାହାକୁ ଆମମାନେ କଦାପି ଲୋଡ଼ୁନା। ଆମମାନେ ସୁଶିକ୍ଷିତ ବିଦ୍ୱାନ ପ୍ରବକମାନଙ୍କର ଆବଶ୍ୟକତାକୁ ଆଦୌ ଲୋଡ଼ୁନା। ପୁଣି ଖୁବ୍ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କୁ, ଏପରିକି ମେୟରଙ୍କୁ, ପୁଣି ସହର ବିଭିନ୍ନ ଜଣାଶୁଣା ବ୍ୟକ୍ତିଗଣଙ୍କୁ ଆମମାନଙ୍କର ଆବଶ୍ୟକ ନାହିଁ। ଆମମାନେ ଯାହାଙ୍କୁ ନିହାତି ପକ୍ଷେ ଲୋଡ଼ା ଅଛି ସେ ଜଣକ ଖ୍ରୀଷ୍ଟ ଅଟନ୍ତି। ପୁଣି ଖ୍ରୀଷ୍ଟ ନିଜକୁ ଆପଣ ସାଙ୍ଗେ ବିକ୍ରୟ କରନ୍ତି। ଜଣେ ବ୍ୟକ୍ତିଙ୍କ ହୃଦୟରେ ଆପଣ ଖ୍ରୀଷ୍ଟଙ୍କୁ ରଖିଦିଅନ୍ତୁ, ତତ୍ପରେ ଆପଣଙ୍କୁ ନିହାତି ପକ୍ଷେ ଆଦୌ କହିବାକୁ ପଡେ ନାହିଁ, ତାଙ୍କୁ କହିବାକୁ ପଡେ ନାହିଁ ଯେ ତୁମକୁ ଏହି ସଂଗଠନଟିକୁ କିମ୍ବା ଅନ୍ୟଟିକୁ ଯୋଗଦାନ କରିବାକୁ ଅଛି। ସେ ତ ଉତ୍ପାଦନ ମଧ୍ୟରେ ପୂର୍ବରୁ ବିକ୍ରିତ ହୋଇସାରିଛନ୍ତି। ଆପଣ କ୍ଷୀଦିତ ଅଟନ୍ତି କି? ଆତ୍ମାରେ କ୍ଷୀଦିତ ଓ ତୃଷିତ ଲୋକେ ଧନ୍ୟ। ଏଥିରେ ପ୍ରଭୁ ଭୋଜନ ମେଦନିକରକୁ ଆମମାନେ ଆସିବାକୁ ପ୍ରସ୍ତୁତ ହେଉଛୁ। ସେହିମାନଙ୍କର ନିମନ୍ତେ ଯେଉଁମାନେ ଅଦ୍ୟାବଧି ଗ୍ରହଣ କରିନାହାନ୍ତି, ପ୍ରଭୁ ଭୋଜନ ସେହି ଅଂଶୀଦାର ହୋଇନାହାନ୍ତି। ଏପରି ହୋଇପାରେ ଯେ ଆପଣମାନଙ୍କ ଜୀବନରେ ଅଦ୍ୟାବଧି ଖ୍ରୀଷ୍ଟଙ୍କୁ ସ୍ୱୀକାର କରି ଗ୍ରହଣ କରିନାହାନ୍ତି। ଆପଣ ଜଣେ ଖ୍ରୀଷ୍ଟିଆନ ଯଦି ହୋଇଥାନ୍ତି ତେବେ ତ ଆପଣ କ୍ଷୀଦିତ ହେଉଛନ୍ତି। ଏତେବେଳେ 31 ଧରି ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ପୁଣି ଆରମ୍ଭ କରିଥିବା ଦିନରୁ ନେଇ ମୁଁ ପ୍ରତିଦିନ ଅଧିକରୁ ଅଧିକ ଖ୍ରୀଷ୍ଟଙ୍କ ପାଇଁ କ୍ଷୁଧାର୍ତ୍ତ ଅଟେ। ପୂର୍ବେ ଆରମ୍ଭ କରିଥିବା ସମୟରୁ ଅଧିକ କ୍ଷୀଦିତ ଅଟେ। ଦିନଗୁଡ଼ିକ ଯେତେ ବିତି ଚାଲେ ସେ ଅଧିକ ମଧୁମୟ ହୁଅନ୍ତି, ସୁମିଷ୍ଟ ହୁଅନ୍ତି। ଆଉ ମୁଁ ତାଙ୍କର ଛୋଟକାଟ ନମୁନା ଗୁଡ଼ିକୁ ସାକ୍ଷ୍ୟ ସ୍ୱରୂପୀ ଜଣଙ୍କୁ ଲକ୍ଷ୍ୟ କରେ। ରାସ୍ତାରେ ଚାଲି ଚାଲି ଯାଉଥିବାର ମୁଁ ସେମାନଙ୍କୁ ଯେତେବେଳେ ଦେଖେ, ଏଠାରେ ଚିକିତ୍ସାଳୟରେ ସେମାନଙ୍କ ଉପରେ ନଜର ପକାଏ, ସେମାନଙ୍କର ମୃତ୍ୟୁର ଘଡ଼ିରେ ମୁଁ ସେମାନଙ୍କୁ ଧ୍ୟାନ ସହିତ ଲକ୍ଷ୍ୟ କରେ। ସେମାନେ ଯେତେବେଳେ ପରିଶ୍ରମର କ୍ଷେତ୍ରରେ ଥାନ୍ତି, ପୁଣି ମୁଁ ସେମାନଙ୍କୁ ଲକ୍ଷ୍ୟ କରେ। ମୁଁ କହେ, ସେହି ସାଧାରଣ ନାରୀଙ୍କୁ ଟିକେ ଦେଖ, ସେଠାରେ ଜଣେ ପ୍ରକୃତ ପୁଣି ଅସଲି ସାଧ୍ୱୀ ନାରୀ ପରି ହୋଇ ସେଠାରେ ସେ ଆପଣଙ୍କ ପରିଚୟକୁ ଦିଅନ୍ତି। ଏଠାରେ କିଛି ଦିନ ତଳେ ମୁଁ ଏକ କାଉଣ୍ଟର ପାଖରେ ଠିଆ ହୋଇଥିଲି, ଜଣେ ସାଧାରଣ ନାରୀଙ୍କୁ ଲକ୍ଷ୍ୟ କରିଥିଲି। ପଛକୁ ବୁଲି ପଡିଲେ, ପୁଣି ଆରମ୍ଭ କଲେ, ପଚାରିଲେ, ଯୀଶୁଙ୍କୁ ତୁମର ବ୍ୟକ୍ତିଗତ ତଳଗତ ବୋଲି ତୁମେ ଜାଣ କି? ପୁଣି ସେହି ବାଳକଟି ନିଜର ମୁଣ୍ଡକୁ ଅମନତ କରି ପକାଇଲା, କବାଟର ପାଖାପାଖି ସ୍ଥାନରେ ସେପରି କଲା। ବୁଝନ୍ତୁ, ମୋ ଆଡ଼କୁ ଆଦୌ ଚାହିଁ ଦେଖିଲା ନାହିଁ। ଆପଣଙ୍କ ସ୍ଥିତି ଶୋକକର ଅଟେ। ଆରେ ବା ସେ ମତେ ଆଦୌ ଚିହ୍ନି ନଥିଲେ, କିନ୍ତୁ ମୁଁ ତାଙ୍କୁ ଚିହ୍ନିଥିଲି, ମୁଁ ତାଙ୍କ ପରିଚୟ ପାଇଥିଲି, ମୁଁ ତାଙ୍କୁ ଧ୍ୟାନ ସହିତ ଅନାଇଲି। ବର୍ତ୍ତମାନ ସେ ବିବାହିତ ଅଟନ୍ତି, ସେ ଜଣେ ଅତି ସାଧାରଣ ପ୍ରଚାରକଙ୍କୁ ବିବାହ କରିଥିଲେ, ପୁଣି ସେ ଅତି ଉତ୍ତମ ଜୀବନଯାପନ କରୁଛନ୍ତି। ତେଣୁ ଏହା ତାହା ହିଁ ଅଟେ। ଆପଣମାନେ ବୁଝନ୍ତୁ, ସେହି ସାକ୍ଷ୍ୟପଟଙ୍କୁ ମୁଁ ଲକ୍ଷ୍ୟ କରିବାକୁ ପସନ୍ଦ କରେ, ମୁଁ ଏହାକୁ ଲକ୍ଷ୍ୟ କରିବାକୁ ପସନ୍ଦ କରେ। ଏହା ମଧ୍ୟ କ୍ଷୀରାତୁର କରେ, ଯେଉଁ ସ୍ଥାନରେ ଯେଉଁଠାରେ ଆମମାନେ ଭୋଜନ କରିନଥାଉ, ଆତ୍ମୀୟ ଭୋଜନକୁ ପାଇପାରିନଥାଉ, ଏଠାରେ ମୋତେ ନେଇ ପହଞ୍ଚାଏ। କାରଣ ସେହି ଝିଅଟି କୌଣସି ମଣ୍ଡଳୀ ସହିତ ଯୋଗଦାନ କରିନଥିଲା ବୋଲି ମୁଁ ଜାଣେ। ସେ ଖ୍ରୀଷ୍ଟିଆନ ଥିଲେ, ତା ସତକଥା ଅଟେ। ହଁ, ଆପଣମାନେ ସେପରି କହିପାରନ୍ତି। ବାଇବଲ ଏପରି କହିଥିଲା, ଯଦ୍ୟପି ସୁନ୍ଦର ନାମକ ଫାଟକ ନିକଟରେ ସେ ବ୍ୟକ୍ତିଟିକୁ ସୁସ୍ଥତାର କଳା ଉତ୍ତରେ ପିତର ଆଉ ଯୌନ ସେପରି ଥିଲେ, ସେ ଜଣେ ଖଞ୍ଜ ବ୍ୟକ୍ତି ଥିଲେ, ଆପଣା ମା ଉଦୟରୁ ସେପରି ଥିଲେ, ତାଙ୍କର ଅଧିକ କିଛି ସାମର୍ଥ୍ୟ ନଥିଲା, ସେ ଅଧିକ ସମୟ ଧରି ଠିଆ ହୋଇପାରୁନଥିଲେ, ପିତରଙ୍କୁ ତାଙ୍କୁ ହାତରେ ଧରି ରଖିବାକୁ ପଡ଼ିଥିଲା, ତାଙ୍କୁ ଆରୋଗ୍ୟତା ପରେ ଚାଲିବାକୁ ସକ୍ଷମ କରିବା ପାଇଁ ତାଙ୍କୁ ସେପରି କରିବାକୁ ପଡ଼ିଥିଲା। ମାତୃଗର୍ଭରୁ ସେ ଖଞ୍ଜ ଥିଲେ। ପୁଣି ମହାସଭା ମଧ୍ୟକୁ ସେମାନେ ତାଙ୍କୁ ଯେତେବେଳେ ଧରି ନେଇଗଲେ ଆଉ ସେମାନେ ଯୀଶୁଙ୍କ ନାମରେ ପ୍ରଚାର କରିବାକୁ ବାରଣ କଲେ, ଆଉ ସେମାନେ ଯେ ଅଜ୍ଞ ଆଉ ଅଶିକ୍ଷିତ ବୋଲି ବୁଝିଲେ, ଯେହେତୁ ବାଇବଲ ତାହା ହିଁ କହିଥିଲା। ଏହି ପ୍ରେତଦ୍ୱୟ ଯୌହନ ଓ ପିତର ଅଶିକ୍ଷିତ ପୁଣି ଅଜ୍ଞ ପ୍ରେତଗଣ ଥିଲେ। ସେମାନେ କୌଣସି ବିଶିଷ୍ଟ ଥିଓଲୋଜିକୁ ଆଦୌ ଜାଣିନଥିଲେ, ସେମାନେ ମତ୍ସ୍ୟଧାରୀ ଥିଲେ, ସେମାନଙ୍କ ନାମକୁ ସୁଦ୍ଧା ଦସ୍ତଖତ କରି ଜାଣିନଥିଲେ, ମାତ୍ର କହିଥିଲେ। ସେମାନେ ଏମାନଙ୍କୁ ନିହାତି ପକ୍ଷେ ଲକ୍ଷ୍ୟ କରିବାକୁ ପଡ଼ିଥିଲା, ଅର୍ଥାତ୍ ସେମାନେ ଯେ ଯୀଶୁଙ୍କ ସହିତ ଥିଲେ ଏହାକୁ ବୁଝିବାକୁ ପଡ଼ିଥିଲା। ସେମାନେ ଉଭୟ କ'ଣ ଥିଲେ? ସାକ୍ଷ୍ୟପତ ଗୁଡିକ, ସୂଚନାର ପଟ ଗୁଡିକ ଥିଲେ। ହେ, ଆମମାନେ ଆଗକୁ ଆହୁରି ବଢିପାରିଥାନ୍ତୁ। ହେ ପରମେଶ୍ୱର, ସାକ୍ଷୀପଟ ଗୁଡିକ ହେବାର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏଠାରେ ବ୍ରାନ୍ନାମ ଆରାଧନାଳୟ ଅଟି, ଏହି ସ୍ଥାନଟି ସେ ପ୍ରକାର ହୋଇପାରନ୍ତା। ଏହି କ୍ଷୁଦ୍ର ସ୍ଥାନଟି ଈଶ୍ୱର ପ୍ରତି ସମର୍ପିତ, ପୁଣି ପବିତ୍ରୀକୃତ ହୋଇଛି। ଏହା ଏହି ରାଷ୍ଟ୍ରର ଏକତ୍ରରୁ ନେଇ ଆନନ୍ଦିକ ପର୍ଯ୍ୟନ୍ତ ଛୋଟ ଛୋଟ ସାକ୍ଷ୍ୟପଦ ଗୁଡିକୁ ଯେପରି ପ୍ରସ୍ତୁତ କରିପାରନ୍ତା, ଯାହାକି ଏହି ସମସ୍ତ କ୍ଷୀରିତ ଆଉ ତୁଷିତ ରାଷ୍ଟ୍ରକୁ ଯୀଶୁଙ୍କ ନିକଟକୁ କଢ଼ାଇ ଆଣିପାରନ୍ତା। ମୋର ପ୍ରାର୍ଥନା ଏପରି ହିଁ ଅଟେ। ଆସନ୍ତୁ ଖୁବ୍ ଅଳ୍ପ ସମୟ ପାଇଁ ନିଜ ନିଜର ମସ୍ତକକୁ ଅବନତ କରିବା। ଅତ୍ୟନ୍ତ କରୁଣାମୟ ପିତା, ପ୍ରକୃତରେ ଆମମାନେ ଅତି ସୁବିଧା ଲାଭ କରିଥିବା ବ୍ୟକ୍ତିଗଣ ଅଟୁ। ଆମମାନଙ୍କର ଜୀବନ ଗୁଡ଼ିକର ମଧ୍ୟରେ ପୁଣି ଆମମାନଙ୍କ ହୃଦୟରେ ଖ୍ରୀଷ୍ଟଙ୍କୁ ଲାଭ କରିଥିବା ଯୋଗୁଁ ସୁଯୋଗ ଗବନ୍ତ ପ୍ରଜାଗଣ ଅଟୁ। ଆମମାନଙ୍କ ପିତା, ତାଙ୍କରି ପାଇଁ ଆମମାନେ ଅତିଶୟ ରୂପେ କୃତଜ୍ଞ ଅଟୁ। ଆମେମାନେ ଜାଣୁ ଯେ ତାଙ୍କର ପରିଚୟ ପାଇବାଟା ଅନନ୍ତ ଜୀବନ ଅଟେ। ରୀତିନୀତିକୁ ଜାଣିବା ନୁହେଁ, ପୁସ୍ତକକୁ ଜାଣିବା ହାତରେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଜୀବନ ଅଟେ। ଆଉ ପିତା ଈଶ୍ୱର, ଆମମାନେ ଯେତେ ଜଣ ତାଙ୍କୁ ସେ ପ୍ରକାରେ ପାଇଅଛୁ, ଆମମାନଙ୍କ ତ୍ରାଣକର୍ତ୍ତା, ଆମମାନଙ୍କର ଆରୋଗ୍ୟକର୍ତ୍ତା, ଆମମାନଙ୍କର ଶକ୍ତି, ଆମମାନଙ୍କର ସାହାଯ୍ୟ ରୂପେ ଖ୍ରୀଷ୍ଟଙ୍କୁ ଲାଭ କରିଛୁ। ଆମମାନଙ୍କର ସାହାଯ୍ୟ ପ୍ରଭୁଙ୍କ ଠାରୁ ଆସେ। ଆମ୍ଭେମାନେ ଯେ କିଛି ନୁହୁଁ ଏହାକୁ ଅବଗତ ଅଟୁ। ଆମମାନେ କିଛିରେ ଜାଣୁନା, କେବଳ ଗୋଟିଏ ମାତ୍ର ବିଷୟ ସେପରି ସ୍ଥଳ ରହିଛି ଯାହାକି ଆମମାନେ ଜାଣୁ କିମ୍ବା ଜାଣିବାକୁ ରୁଚି ରଖୁ, ତାହା ଖ୍ରୀଷ୍ଟ ଅଟନ୍ତି। ଆପଣଙ୍କର ପୁନରୁତ୍ଥାନର ସମର୍ଥନ ସହିତ ଥାଇ ଯୀଶୁଖ୍ରୀଷ୍ଟ ହିଁ ଅଟନ୍ତି। କାରଣ ପ୍ରତ୍ୟେକ ଜଣ ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନ ଲାଭ କରିଛନ୍ତି। ଆଉ ସ୍ୱର୍ଗସ୍ଥ ପିତା, ଆମମାନେ ପ୍ରାର୍ଥନା କରୁ ଯେ ଆପଣ ଏହି କ୍ଷୁଦ୍ର ମଣ୍ଡଳୀକୁ ଆଶୀର୍ବାଦ କରିବେ, ପୁଣି ସେହି ସବୁ ବ୍ୟକ୍ତିଙ୍କୁ ସୁଦ୍ଧା ଆଶୀର୍ବାଦ କରିବେ ଯେଉଁମାନେ ଏହି ଗରମ ରାତ୍ରି ବେଳାରେ ଏହିଠାରେ ସମବେତ ଅଟନ୍ତି, ଏହି ସବାଥର ଦିନରେ ସନ୍ଧ୍ୟାକାଳରେ ଉପସ୍ଥିତ ଅଟନ୍ତି, ଏହି ସାଧାରଣ ଧରଣର କାଷ୍ଠ ନିର୍ମିତ ଆରାଧନାଳୟରେ ଉପସ୍ଥିତ ଅଛନ୍ତି, ପୁଣି ଈଶ୍ୱରଙ୍କ ସକଳ ଆଶୀର୍ବାଦକୁ ଅପେକ୍ଷା କରି ରହିଛନ୍ତି। ଅଳ୍ପ କିଛି ମିଳାମିଶା, ପୁଣି ଅମାର୍ଜିତ ବାକ୍ୟ ସକଳ ଯାହାକୁ ପରିବେଷଣ କରାଯାଇଅଛି, ଖିରିତ ହୋଇଥିବା ପୁଣି ଜଣେ ଯାତ୍ରୀ ସାକ୍ଷ୍ୟପଟ ଯେପରି ଦେଖନ୍ତି, ହେ ପରମେଶ୍ୱର, ଆମମାନଙ୍କୁ ଏପରି ଭାବେ ଖିରିତ ହେବାକୁ ଦିଅନ୍ତୁ, ପୁଣି ତୃଷିତ ହେବାକୁ ଦିଅନ୍ତୁ, ଯେପରିକି ଆମମାନେ ଆପଣଙ୍କର ସାକ୍ଷୀ ସ୍ୱରୂପଙ୍କୁ ଦୃଷ୍ଟିପାତ କରୁ, ପୁଣି ଖ୍ରୀଷ୍ଟ ଜୀବନକୁ ଦେଖିପାରୁ। ଆମମାନେ ଯେପରି ଆପଣଙ୍କ ସାକ୍ଷ୍ୟପଟ ଗୁଡିକ ହୋଇପାରୁ, ଆପଣ ନିଜର ଆଗକୁ ଯେପରି ଖିରିତ ପ୍ରାଣୀକୁ ପ୍ରତିଫଳିତ କରିପାରନ୍ତି, ଯେପରି ସେମାନେ ମଧ୍ୟ ଖୁଦିତ ହୋଇପାରନ୍ତି ଯେତେବେଳେ ସେମାନେ ଆମମାନେ ପ୍ରଚାର କରି କହୁଥିବା ସାକ୍ଷ୍ୟ ସ୍ୱରୂପଙ୍କୁ ଦେଖନ୍ତି। ଖ୍ରୀଷ୍ଟ ଆମମାନଙ୍କର ସାହାଯ୍ୟକର୍ତ୍ତା ଅଟନ୍ତି, ଆମମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଜୀବନକୁ ଦାନ କରୁଛନ୍ତି, ଆମମାନଙ୍କ ପ୍ରାଣରେ ଭରପୁର ଆନନ୍ଦ ପୁଣି ଶାନ୍ତିକୁ ପ୍ରଦାନ କରନ୍ତି, ଆଉ ଏପରି ଏକ ଜୀବନକୁ ଦାନ କରନ୍ତି ଯେପରିକି ଲୋକମାନେ ଏପରି ଧରଣର ହେବାକୁ ଇଚ୍ଛା ରଖନ୍ତି। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ। ଆମ ସମସ୍ତଙ୍କୁ ଏହା ଦାନ କରନ୍ତୁ। ପୁଣି ଏଠାରେ କେତେଜଣ ସମ୍ଭବତଃ ସେ ପ୍ରକାର ଥାଇପାରନ୍ତି ଯେଉଁମାନେ ତାହାଙ୍କୁ ଅଦ୍ୟାବଧି ପାଇନାହାନ୍ତି, ମାତ୍ର ଆଜି ରାତ୍ରି ବେଳା ତାହାକୁ ଅଧ୍ୟୟନ କରୁଛନ୍ତି, ପୁଣି ତହିଁରୁ ଅନୁଧ୍ୟାନ କରୁଛନ୍ତି, ଜୀବନର ଯାତ୍ରାପଥର ମଧ୍ୟରେ ଥାଇ କିପରି କରୁଛନ୍ତି, ଭିନ୍ନ ଧରଣ ହେବାକୁ ପୁରାତନ ଯୁଗର ସାଧୁ ବ୍ୟକ୍ତିଗଣଙ୍କ ପରି ବିଚିସାରିଥିବା ଯୁଗରେ ଥିବା ସେହି ବୃଦ୍ଧା ମାତାଗଣଙ୍କ ପରି ସେ ଲୋକମାନଙ୍କ ପରି ଯେଉଁମାନଙ୍କୁ ସେମାନେ ପରିହାସ କରିଥିଲେ, ଯେଉଁମାନେ ଗଳିକନ୍ଦି ରାସ୍ତାରେ ଠିଆ ହୋଇ ପ୍ରଚାର କରୁଥିଲେ, ପୁଣି ଏହି ବ୍ୟକ୍ତିଗଣ ସେହି ବ୍ୟକ୍ତିଗଣଙ୍କୁ ପାଗଳ ବୋଲି ବିଚାର କରିଥିଲେ, ସେମାନଙ୍କ ସେପରି ଭାବେ ବ୍ୟବହାର କରିଥିଲେ, ମାତ୍ର ସେହି ବ୍ୟକ୍ତି ଜଣକ ଯେ ସାକ୍ଷର ସୂଚକ ଥିଲେ ସେ କଥା ସେମାନେ ବର୍ତ୍ତମାନ ବୁଝନ୍ତି। ସେ ତ ସେହି ଚିହ୍ନଟି ଥିଲେ ଯିଏକି ନିର୍ଦ୍ଦେଶ କରି ଦେଖାଉଥିଲେ, ସେହି ବୃଦ୍ଧା ମାତା ଜଣକ ଯିଏକି ରାସ୍ତାରେ ଚାଲି ଚାଲି ଯାଉଥିଲେ, ତାଙ୍କର କେଶଗୁଚ୍ଛକୁ ପଛ ପାଖରେ ହଲାଇ ହଲାଇ ଚାଲୁଥିଲେ, ଆଉ ତଥାପି ଆମମାନେ ଯୁବକ ବ୍ୟକ୍ତିଗଣ ତାଙ୍କରକୁ ଚାହିଁ ତାଙ୍କୁ ସମସ୍ତ ପରିହାସ କରିଥିଲୁ, ପୁଣି ବିଚାର କରିଥିଲୁ, ଏହା କିପରି ଧରଣର ଏକ ଅଶୋଭନୀୟ ବିଷୟ ଅଟେ। କିନ୍ତୁ ହେ ପ୍ରଭୁ, ଆମମାନେ ହୃଦୟ ଉଦ୍ବୋଧ କରୁ ଯେ ତାହା ତ ଅନନ୍ତ ଜୀବନ ପାଇଁ ଏକ ସାକ୍ଷେପଟ ଥିଲେ। ପିତା, ଏହାକୁ ଆମମାନେ ପଛରେ ପକାଇ ଆଗକୁ ବଢି ଯାଉଛୁ, ଆମମାନେ ଅତିଶୟ ଦୁଃଖିତ ଅଟୁ, ଆସୁ ଆମମାନେ ପଛକୁ ଫେରିଯାଉ। ପୁଣି ଆଜିର ରାତ୍ରି କାଳରେ ହେ ପିତା, ଏହାକୁ ପୁନର୍ବାର ଚଲାପଥ କରି ନେଉ, ଆମମାନଙ୍କୁ ସେପରି ଧରଣ କରି ପ୍ରସ୍ତୁତ କରନ୍ତୁ, ଆମମାନଙ୍କୁ ଜୀବନ ଦାନ କରନ୍ତୁ। ଆପଣଙ୍କ ସମ୍ମୁଖରେ ଆମମାନେ ସାଧୁମାନଙ୍କ ପରି ଦେଖାଯିବା ପାଇଁ ଇଚ୍ଛା ରଖୁ, ସେହିପରି ଭାବେ ଆମମାନେ କାର୍ଯ୍ୟ କରିବାକୁ ଚାହୁଁ। ସେ ବ୍ୟକ୍ତି ଜଣକ ଯାହାଙ୍କ ବିରୁଦ୍ଧରେ ଆମମାନେ ମନ୍ଦ କଥା କହିଥିଲୁ, ସେ ବ୍ୟକ୍ତି ଜଣକ ଯାହାଙ୍କୁ ଆମମାନେ କ୍ରୋଧିତ କରାଇଥିଲୁ, ସେ ତଥାପି ପଦେ ହେଲେ କଥାକୁ ଫେରି କହିନଥିଲେ, କିନ୍ତୁ ମଧୁର ଭାସିଥିଲେ, ପୁଣି କହିଥିଲେ, ପୁତ୍ର, ତାହା ତ ଭଲ କଥା ଅଟେ, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ।
Where we can find that kind of life, where a hungry soul can be satisfied. Yes, it isn't 3 miles down the road. It's just one step more. God, make that sinner tonight, make that one step, come to Calvary. From the muck and sin that he's in, may he pull up close to Calvary just now and stop and look up and say, Lord, I've seen your sign and I'm hungry. Fill my hungry soul, grant it, Father. While we have our heads down, would there be some in here tonight that wants to pull up the side of Calvary and say, Lord, fill my hungry soul. Make me like a real Christian, the Christians of the Bible, the Christians that I see today that live for the Father. Would you like to be remembered? Heavenly Father, there's been many hands went forth. We thank you, hearing your Spirit speak back to us, inviting them to the table of the Lord. Oh God, may they take that eternal step just now, never to return again, come up to Calvary. Let their light shine from henceforth, that others might see the good works and glorify the Father's name. Grant it, Lord. We present them to you now as trophies of grace through Jesus Christ's name, while we remain with our heads bowed now just a moment. If anyone would want to walk forward, make a confession of prayer. He careth for you. He careth for you. children. I've got children out in the world. I've got loved ones.
Transfigured, taken out of this world into glory. They are yours, Lord.
for me. I cleave to him. Now he cares for me. And I care for him. From this night, henceforth, I will serve him. And I'll be his signboard. From now on, God be my help. Amen. Now, let the audience now stand to their feet. As these people, I want you here at the altar to shake hands with each other and say, God bless you, brother, sister. And I pray that you'll be God's signboard. And then when they come back to their seats, you shake your hand. Say, God bless you, pilgrim. You are one of us now. And I'll be praying for you that you'll be a signboard. And if you people have not been baptized in water in the name of Jesus Christ, the pool will be open just in a moment. All right. how we thank thee for this even conviction on the little children. Bring them up. God, we sing the songs that he cared for thee. We know that, Lord. And the little children's nursery song, a sunbeam. A sunbeam. Jesus wants me for a sunbeam. Sure, he said, let your light so shine before men that they may see your good works. Father, may not only this be to the little ones, but may we all become like the little children. As it was quoted before, that except we become like little children, we not enter in. Our little tender hearts like little children, we cannot see the kingdom of God. May our hearts be like little children, and we want to be that way, Lord, simple in our life. Just nothing high-headed, nothing haughty, but just simple like little children, to love you and obey you and serve you. We know that we don't look for wisdom of this world because it's foolishness to God. We look for the mercy of God, and we pray that you'll give mercy to all those who are seeking mercy. And it is written, the merciful shall obtain mercy.
Amen.
Now we are approaching the table of the Lord. Oh, what an appropriate time, as you see in many of the altars filled, repenting, young boys, young girls, little children, age, middle-aged, teenage, fathers, mothers, see them coming, accepting Jesus, walking up close to Calvary because that they are coming to the table of the Lord. Not in a symbol. You only left us two symbols. One of them was the communion. The other was feet washing. And free it was, and baptism as symbols. Communion, feet washing, baptism. That's the symbols outwardly that we do. It speaks of an inward work of grace. We're to baptize someone in a few moments in the name of Jesus Christ. Father, there's many here coming to the table of the Lord. Let every Christian know that Jesus said this, he that eats my flesh and drinks my blood has eternal life. I'll raise him up at the last day. We know he said it. Now, Father, we pray that you'll prepare our hearts in tenderness and repentance. Yes. That we who come may not be condemned with the world. May we come as Christians while we ask it in Jesus' name. Amen.
Amen.
While their ushers or the deacons are coming with the table of the Lord, we're going to sing to him, there is a fountain filled with blood drawn from Emmanuel's veins. While we make ready for the communion, just in a moment. And the ushers will come forth, or the deacons, and bring the communion table while we're singing this.
There is a
chapter of 1 Corinthians, the 23rd verse, St. Paul speaking to the Corinthian church. For I have received of the Lord that which I also delivered unto you, that the Lord Jesus, the same night which he was betrayed, took bread, and when he had given thanks, he brake it, and he said, take and eat, this is my body which was broken for you, this do in remembrance of me. After the same manner, he also took the cup, and we had supped, saying, this is the cup of the New Testament in my blood. This do you as oft as you drink it in remembrance of me. For as oft as you eat this bread and drink this cup, you do shew forth the Lord's death till he comes. Wherefore, whosoever shall eat this bread and drink this cup of the Lord unworthily shall be guilty of the body and the blood of the Lord. But let a man examine himself, and so let him eat of the bread and drink of the cup. For he that eateth and drinketh unworthily, eateth and drinketh damnation to himself, not discerning the Lord's body. For this cause many are sick and weakly among you, many sleep. For if we judge ourselves, we should not be judged. But when we are judged, we are chastened of the Lord, that we should not be condemned with the world. Wherefore, my brethren, when you come together to eat, tarry one for the other. Now, in obedience to this great commandment given here by St. Paul, let us just remember this, that we are guilty, that some way and somehow the best of us are guilty before God. Because it is written of our Lord Jesus Christ, be ye therefore perfect, even as your Father in heaven is perfect. So we can only be perfect through our faith in His shed blood, for there's not one thing we can do to help ourselves. We have to trust in His mercy. So I shall pray for you, that God will forgive you for all your unworthiness. And will you pray for me, that God will forgive me for my unworthiness, while we're approaching the table of the Lord. We will pray silent, one for the other. The body of Jesus Christ, this kosher bread. He take bread, break it, gave to his disciples, and said, take ye and eat. This is my body which is broken for you. This do in remembrance of me. Let us pray. Our Father who art in heaven, hallowed be thy name. Thy kingdom come, thine will be done in earth as it is in heaven. Give us this day our daily bread, and forgive us of our trespasses as we forgive those that trespass against us. Lead us not into temptation, but deliver us from evil. O Lord God, creator of heavens and earth, author of everlasting life and giver of every good gift, look down upon the sons of man and forgive our sins as we in penance bow before thee. Unworthy creatures we are. And when we see the price that God paid for our sins by sending His Son, made in likeness of sinful flesh, and His precious body, I see the nail scars in His hands, in His feet, the thorn marks in His head, the pierced under His precious heart. This was all done for my sins, in the sins of my people. This, Lord, we repent of our sins. This bread represents that broken body which we're to take in remembrance of Him. O Father God, sanctify this kosher bread to that purpose. We ask in Jesus Christ's name. Amen. Like manner, he took the cup, and when he had supped, saying, this is the blood of the New Testament. This do in remembrance of me, for as often as you drink it, you show forth the Lord's death till he comes. Almighty God, creator of heavens and earth, and author of good life, the eternal life, the only life. Father God, we give to you this fruit of the vine, which we remember in your great, sacred, precious heart. As you, that night, knew that you were leaving your loved ones, you called them aside and took the supper, and said to them, I will drink no more of the fruit of the vine, till I drink it with you anew in my Father's kingdom. We are looking forward to that day that when we shall drink this with you anew in the kingdom of God, that great and noble night that shall come when the wedding supper will spread across the skies, we shall stand there redeemed by the blood that this grapes represent. O God, sanctify this kosher wine to its intended purpose to represent the blood of our Lord Jesus Christ. And may everyone that partakes of this bread and wine, may they receive divine strength, help, heal their sickness, forgive their sins, Lord. Heal my sickness and forgive my sins. And make us thy people, thy servants. For we ask it in Jesus Christ's name. Amen. Supper being ended, the devil now hath put into the heart of Judas Iscariot, Simon's son, to betray him. Jesus, knowing that the Father had given all things into his hands, that he come from God and went to God, he rises from the supper and laid aside his garment and took a towel and girded himself. After he poured water into a basin and began to wash the disciples' feet and to wipe them with the towel wherewith he was girded. Then cometh he unto Simon Peter, and Peter said unto him, Lord, dost thou wash my feet? Jesus answering said unto him, What I do now thou knowest not, but thou shalt know hereafter. Peter said unto him, Thou shalt never wash my feet. Jesus answered him, If I wash thee not, thou hast no part with me. Simon Peter said unto him, Lord, not my feet only, but my hands and my head. Jesus said unto him, He that is washed need not save to wash his feet, but ye are clean every whit. Ye are clean, but not all. For he knew who should betray him. Therefore he said, Ye are not all clean. So after he had washed their feet, and had taken his garment, and sat down again, he said unto them, Know ye what I have done unto you? You call me Master and Lord, and you say, Well, for so I am. If I then, your Lord and Master, have washed your feet, you also ought to wash one another's feet. For I have given you an example that you should do as I have done unto you. To the newcomer that might be in the tabernacle, this has been our custom since I've been a minister here, and shall be until my days shall be no more. It is customary that after feet washing, after communion, we observe feet washing. I think it's an order from the Lord. The women go to one room and they wash each other's feet. As an example, there was only three things that Jesus left for us to do. One, that was natural. One of them was water baptism, the other in communion, and the other was feet washing. All other things, such as touching, handling, and so forth, was omitted at the cross. But these things were commanded to be observed. And we find that 33 years after this, Paul preaching or telling Timothy that even a widow that was under 60 years old could not be taken into the group of believers unless she had lodged strangers, had prayed constantly day and night, and had washed the feet of the saints, showing that feet washing was still observed after that many years. We have record of it down through the ages. We still observe it here as the old-fashioned way of the Bible, that we do it just because that it's a commission, it's a commandment from the Lord, that we should do these things until he comes again, showing forth that we believe in him, that he did it, and he said here, I have given you an example that you should do to each other as I have done unto you. Happy are ye if you know these things and do them. Yeah. So it is our belief in the Bible that we should observe after communion feet washing. I think immediately following that is a baptism service. I know it's a little late, but remember, if our boss asks us to work a little overtime or something, what about the worship of the Lord? Many times they preached all night in the Bible's time. I remember one time in the Bible, a reading where Paul preaching all night, a young fellow fell out of the window and got killed. Paul went and just laid his body over the young man's body, and life come back into him again as he lived. And it's still the same doctrine, the Pauline gospel that we still preach, the gospel of Jesus Christ. So now, the women have a room back here, and the man has a room here. And now, if you could stay and could want to see the baptismal service, and you're going to be baptized, we have clothes here ready for baptismal service, which will be immediately following this, which will take about maybe 8 or 10 minutes to finish the foot wash service. And if you people, men or women, who have never observed this, and you want a blessing in your soul, knowing that you are doing it, just when you put the towel around yourself to kneel down to your brother's feet, to wash the feet, just remember that Jesus put a towel around himself one day and knelt down to wash fishermen's feet. And he said, I give you an example that you should do to one another as I've done to you. Just keep that in your mind, and I'm sure there's a blessing ahead for you. God bless you now. Let the women go to that room, and if you just want to stay for baptismal service, just remain in your seat. The baptismal service will be following this service right here. And the man will come back here, and the women will go back there. God bless you. That's right.